ସାଧନାର ଦଶମ ଦିନ ପୁରା ହେଲା, ଦଶମ ଦିନ ପୁରା ହେଲା। କାଲି ସକାଳେ ଶିବିର ସମାପନ ହେବ। ନଅ ଦିନ ପର୍ଯ୍ୟନ୍ତ ଧର୍ମ ସମ୍ବନ୍ଧରେ ପ୍ରବଚନ ଶୁଣିଲେ, ଦଶ ଦିନ ପର୍ଯ୍ୟନ୍ତ ଅଭ୍ୟାସ କଲେ। ଧର୍ମର ବହୁତ ଗଭୀରତା ରହିଛି। ଏବେ ତ ଯେପରି ଗୋଟିଏ ବହୁତ ଧୂଆଁଳିଆ ରୂପରେଖା ପ୍ରାପ୍ତ ହେଲା, ଗୋଟିଏ ଛୋଟ ପାଉଣ୍ଡ ଉଠାଇଲେ ବହୁତ ଗଭୀରତା ପର୍ଯ୍ୟନ୍ତ ସତ୍ୟକୁ ଅନୁଭବ କରିବାର ଅଛି। କିନ୍ତୁ ଆଜି ତାହାର ଚର୍ଚ୍ଚା କରିବା ନାହିଁ। ଥିଓରି ଓ ପ୍ରାକ୍ଟିସ୍, ସିଦ୍ଧାନ୍ତ ଓ ଅଭ୍ୟାସ ଉଭୟ ସାଥେ ସାଥେ ଚାଲିବା ଦରକାର। ଯେତିକି ଯେତିକି ଅଭ୍ୟାସ କରିନେବା, ସେତିକି ସେତିକି କଥା ସୈଦ୍ଧାନ୍ତିକ ସ୍ତରରେ ବି ବୁଝିନେବା, ଅନ୍ୟଥା ବୁଦ୍ଧିବିଳାସର ବିଷୟ ହୋଇଯିବ, ବାଣୀବିଳାସର ବିଷୟ ହୋଇଯିବ, କାମର କଥା ହେଲା ନାହିଁ। ତେଣୁ ଆଜି ସନ୍ଧ୍ୟାର ଧର୍ମଚର୍ଚ୍ଚା ଏହି କାମରେ ଲଗାଇବା, ଏହାର ଉପଯୋଗ ଏହି କାମ ପାଇଁ କରିବା କି ଏହି ଦଶ ଦିନରେ ଏଠାକୁ ଆସିକରି କ'ଣ ଶିଖିଲେ ତାର ପୁନରାବଲୋକନ କରିନେବା, ଆଉ ଥରେ ପୁଣି ବୁଝିନେବା କାହିଁ କେଉଁ କଥାକୁ ନେଇ ମନରେ କୌଣସି ସନ୍ଦେହ ତ ରହିଯାଇନି, କୌଣସି କଥାକୁ ଭୁଲ ଭାବେ ତ ବୁଝିନେଇ ନାହିଁ। ଯେବେ ଧର୍ମକୁ ଠିକ୍ ଭାବେ ବୁଝି ନ ପାରିବେ, ତେବେ ଆଗକୁ ଯାଇ ତାକୁ ଧାରଣ କିପରି କରିବେ, ତାର ପାଳନ କିପରି କରିବେ। ତେଣୁ ଆଜି ସନ୍ଧ୍ୟାରେ ଏଇଆ କରିବା କି ଏହି ଦଶ ଦିନରେ କ'ଣ ଶିଖିଲେ, କ'ଣ ଶିଖିଲେ। କାମ ଆରମ୍ଭ କରିବା ମାତ୍ରେ ତିନି ରତ୍ନଙ୍କର ଶରଣ ନେଲେ, ବୁଦ୍ଧଙ୍କ ଶରଣ, ଧର୍ମଙ୍କ ଶରଣ, ସଂଘଙ୍କ ଶରଣ। କାହା କାହାକୁ ଏହି କଥାକୁ ନେଇ ବାଧା ଠିଆ ହୋଇଯାଉଛି, ବାଧା କାହିଁକି ଠିଆ ହେଉଛି ସେ କଥା ମୁଁ ଖୁବ୍ ଭଲ ଭାବେ ବୁଝିପାରୁଛି। ବିଚଳିତ ବୋଧ ହେଉଛି, ଭୟ ହେଉଛି। ଧର୍ମର ଗଙ୍ଗା ଅଟେ, ସମସ୍ତଙ୍କର ଅଟେ, ସମସ୍ତଙ୍କୁ ଏଥିରୁ ଲାଭ ମିଳିଥାଏ। ଏଣୁ ସବୁ ପ୍ରକାରର ଲୋକ ଆସନ୍ତି, ସବୁ ସମ୍ପ୍ରଦାୟର, ସବୁ ମାନ୍ୟତାର, ସବୁ ପରମ୍ପରାର ଲୋକ ଆସନ୍ତି, ଆସିବା ବି ଉଚିତ। ତେଣୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର, ଭିନ୍ନ ଭିନ୍ନ ମତମତାନ୍ତରର ଲୋକ ଯେବେ ଆସନ୍ତି ଏବଂ ଆସିବା ମାତ୍ରେ ତାଙ୍କୁ କୁହାଯାଏ ତିନି ରତ୍ନଙ୍କର ଶରଣ ନେବାକୁ ପଡ଼ିବ, ବୁଦ୍ଧଙ୍କର, ଧର୍ମଙ୍କର, ସଂଘଙ୍କର, ତେବେ କେହି କେହି ଡରିଯାଏ, କାହିଁ ମୋତେ ଆପଣା ସମ୍ପ୍ରଦାୟରେ ଦୀକ୍ଷିତ କରୁନାହାନ୍ତି ତ। ତେବେ ସେ ସମୟରେ ବି ବୁଝାଇ ଦିଆଯାଏ, କିନ୍ତୁ ସେତେବେଳେ କଥା ପୁରା ବୁଝି ହୋଇଥିବ ନଥିବ, ତେବେ କୁହାଗଲା କି ଏହି ପ୍ରକାର ମୋ ପଛେ ପଛେ କୁହ, ତ କହିଦେଲି, ନଚେତ ଇଏ ଶିଖାଇବେ ନାହିଁ। କେହି କେହି କହୁ ବି ନଥିବ, କ'ଣ ଜଣାପଡ଼ିବ, ଏତେ ଲୋକ କହୁଛନ୍ତି ମୁଁ କହିବି ନାହିଁ, ତାଙ୍କୁ କ'ଣ ଜଣାପଡ଼ୁଛି, ଏପରି ମଧ୍ୟ କେହି ଥିବ। ତେବେ କଥା ଠିକ୍ ଭାବେ ନ ବୁଝିଲେ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ। ତେଣୁ ଆଉ ଥରେ ପୁଣି ବୁଝିନିଅନ୍ତୁ କି ଏହି ତିନି ଶରଣ କ'ଣ। ଯେବେ ବୁଦ୍ଧଂ ଶରଣଂ ଗଚ୍ଛାମି କହନ୍ତି, ତେବେ ଗୌତମ ଶରଣଂ ଗଚ୍ଛାମି କହିନାହାନ୍ତି, ଗୌତମ ବୁଦ୍ଧ ଶରଣଂ ଗଚ୍ଛାମି ମଧ୍ୟ କହିନାହାନ୍ତି, ବୁଦ୍ଧଂ ଶରଣଂ। ତେବେ ବୁଦ୍ଧ ତ ଗୁଣବାଚକ କଥା ହେଲା, ବୋଧିର ଶରଣ। ଯଦି କେହି ବ୍ୟକ୍ତି ଏହା କହେ କି ମୋ ଶରଣ ଆସିଯାଅ ଓ ମୁଁ ତୁମକୁ ତାରିଦେବି, ଏହି ଭାବରେ କୌଣସି ବ୍ୟକ୍ତି ବୁଦ୍ଧଙ୍କ ଶରଣ ନେଉଛି, ଏହି ପ୍ରକାର ବୁଦ୍ଧଂ ଶରଣଂ ଗଚ୍ଛାମି କହେ, ତେବେ ସେହି ବ୍ୟକ୍ତି ଧର୍ମକୁ ବୁଝି ନାହିଁ। ଆମକୁ ତାରି ଦେବା ବ୍ୟକ୍ତି କେହି ନାହିଁ, ଏହି ଭ୍ରମରୁ ବାହାରି ଆସିବା ହିଁ ଧର୍ମ। ଯେଉଁ ବ୍ୟକ୍ତି ସତକୁ ସତ ତରିଗଲା, ଯେ ତରି ନାହିଁ ସେ ତ ଏପରି ଭ୍ରାନ୍ତିରେ ପଡ଼ି ରହିପାରିଥାଏ, ଯେ ତରିଗଲା ସେ ତ ଜାଣିଗଲା କି କେହି ଅନ୍ୟ ମୋତେ ତାରି ନାହିଁ, ନିଜର ପରିଶ୍ରମ ଦ୍ୱାରା, ପୁରୁଷାର୍ଥ ଦ୍ୱାରା ମୋତେ ତରିବାକୁ ପଡ଼ିଲା, ନିଜର ପରିଶ୍ରମ ଦ୍ୱାରା, ପୁରୁଷାର୍ଥ ଦ୍ୱାରା ମୋତେ ନିଜ ବିକାର ବାହାର କରିବାକୁ ପଡ଼ିଲା। ତେବେ ଏପରି ବ୍ୟକ୍ତି ଯେବେ ଧର୍ମ ଶିଖାଇବ ତେବେ କହିବ, ତୁମେ ହି କିଚଂ ଆତପଂ ଅଖାତାରୋ ତଥାଗତ। କେହି ତଥାଗତ ହୋଇଗଲେ ସେ କେବଳ ମାର୍ଗର ଆଖ୍ୟାତ କରିବେ, ଦେଖେଇବେ ମାର୍ଗ ଏହିପରି, ଏହି ମାର୍ଗ ଅଟେ, କାରଣ ସେ ଚାଲିଛନ୍ତି ତା ଉପରେ ଚାଲିଛନ୍ତି, ତେଣୁ ତଥାଗତ ନାମ ପଡ଼ିଯାଇଛି। ତଥତାର ଆଶ୍ରାରେ ମାନେ ସତ୍ୟର ଆଶ୍ରାରେ, ସତ୍ୟ ତାକୁ କୁହାଯାଏ ଯାହା ଆପଣା ଅନୁଭବରେ ଉତରୁଥାଏ। ଏପରି ସତ୍ୟର ଆଶ୍ରାରେ ଚାଲି 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 ମୁକ୍ତ ଅବସ୍ଥାରେ ପହଞ୍ଚିଗଲେ, ତେଣୁ ତଥାଗତ କଥିତ ହେଲେ। ଏହିପରି କେହି ବି ବ୍ୟକ୍ତି ଯିଏ ସତ୍ୟର ଆଶ୍ରାରେ ଚାଲି ଚାଲି ମୁକ୍ତ ଅବସ୍ଥାରେ ପହଞ୍ଚିଛି, ସେ ଏହା ହିଁ ବତେଇବ, ପାଦେ ପାଦେ ସତ୍ୟର ସଙ୍ଗେ ସଙ୍ଗେ ଚାଲି ଚାଲ ମୁକ୍ତ ଅବସ୍ଥାରେ ପହଞ୍ଚିଯିବ, ରାସ୍ତା ବତେଇଦେବେ। ଚାଲିବାକୁ ତ ପ୍ରତ୍ୟେକଙ୍କୁ ପଡ଼ିବ। ତେବେ ଯେଉଁ ବୁଦ୍ଧ ଏତେ ଗମ୍ଭୀର ଶବ୍ଦର ସହ କହୁଛନ୍ତି, ତୁମେ ହି କିଚଂ ଆତପଂ, କାମ ତୁମକୁ ହିଁ କରିବାକୁ ପଡ଼ିବ, ତପସ୍ୟା ତୁମକୁ କରିବାକୁ ପଡ଼ିବ, କେହି ତଥାଗତ ହୋଇଥିବେ ତ କେବଳ ରାସ୍ତା ବତେଇବେ। ତାଙ୍କ ବିଷୟରେ ଏପରି ଭାବ ମନରେ ଧରିନେବା କି ମୁଁ ବୁଦ୍ଧଙ୍କ ଶରଣ ଯାଉଛି କାରଣ ବୁଦ୍ଧ ମୋତେ ତାରିଦେବେ, ତେବେ କଥା ଠିକ୍ ବୁଝିନାହାନ୍ତି ନା। ବୋଧିର ଶରଣ ଯାଉଛି, ଏକାଧିକ ବାର ସେହି ବ୍ୟକ୍ତି କହିଛନ୍ତି, ବୁଝାଇଛନ୍ତି, ଅତ୍ତଦୀପା ଅତ୍ତଦୀପା ବିହରଥ ଅତ୍ତଶରଣଂ ନାନ୍ୟଶରଣଂ ଧମ୍ମଶରଣଂ ନାନ୍ୟଶରଣଂ। କେତେ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଅତ୍ତଦୀପା ବିହରଥ, ନିଜକୁ ନିଜର ଦ୍ୱୀପ କରି ରୁହ, ନିଜ ଶରଣରେ, ନାନ୍ୟ ଶରଣଂ, ଅନ୍ୟ କାହାର ଶରଣ ନୁହେଁ, ନିଜର ଶରଣ। ନିଜର ଶରଣ ମାନେ ନିଜ ଭିତରେ ଯେଉଁ ଧର୍ମ ଜାଗ୍ରତ କରିବ ତାର ଶରଣ। ଧମ୍ମଦୀପ, ଧର୍ମର ଦ୍ୱୀପ ରଚନା କର, ନିଜ ଭିତରେ ଧର୍ମର ଦ୍ୱୀପ ରଚନା କର, ତାରି ଶରଣ ଗ୍ରହଣ କର। ନ ଅନ୍ୟ ଶରଣ, ଅନ୍ୟ କାହାରି ଶରଣ ନୁହେଁ, ମାନେ କୌଣସି ବ୍ୟକ୍ତିର ଶରଣ ନୁହେଁ। ଏତେ ସ୍ପଷ୍ଟ ଶବ୍ଦରେ ଯେଉଁ ବ୍ୟକ୍ତି କହିଥାଏ ନିଜର ଦ୍ୱୀପ ନିର୍ମାଣ କର, ନିଜ ଭିତରେ ଧର୍ମର ଦ୍ୱୀପ ନିର୍ମାଣ କର, କୌଣସି ଦ୍ୱୀପ, କୌଣସି ମହାସମୁଦ୍ରରେ କେହି ଯାତ୍ରା କରୁଥାଏ ଆଉ ବଡ଼ ତୋଫାନ ଆସିଗଲା, ବଡ଼ ବଡ଼ ଲହରୀ, ଖୁବ୍ ବଡ଼ ତୋଫାନ, ଏବେ ଏହି ଜାହାଜ କେଜାଣି କେତେବେଳେ ବୁଡ଼ିଯିବ ଜଣା ନାହିଁ, କେତେବେଳେ ଏହି ନାବ ବୁଡ଼ିଯିବ, ତେବେ ସେତେବେଳେ ଲୋକ ଦେଖନ୍ତି ଆଖପାଖରେ କାହିଁ କେଉଁଠି କୌଣସି ଦ୍ୱୀପ ଦେଖା ପଡ଼ିଯିବ, କୌଣସି ଆଇଲ୍ୟାଣ୍ଡ ଦେଖା ପଡ଼ିଯିବ, ତେଣୁ ସେଠାରେ ପହଞ୍ଚିଗଲେ କେତେ ବଡ଼ ତୋଫାନ ହେଉନା କାହିଁକି ଆମକୁ ଶରଣ ମିଳିଗଲା। ଏହିପରି ଧର୍ମ ଆମ ପାଇଁ ଦ୍ୱୀପ, ଓ ସେହି ଦ୍ୱୀପ ଆମ ଭିତରେ ଆମେ ଧର୍ମ ଧାରଣ କରିବାକୁ ଲାଗିଲେ ତେବେ ତାହା ଆମ ପାଇଁ ଦ୍ୱୀପ ହୋଇଗଲା। ଏବେ ଜୀବନରେ ଯେପରି ତୋଫାନ ଆସୁନା କାହିଁକି, ତେଣିକି ଯେପରି ସଙ୍କଟ ଜୀବନରେ ଆସୁନା କାହିଁକି ଆମକୁ ଶରଣ ମିଳିଗଲା। ନିଜ ଭିତରେ ଧର୍ମର ଦ୍ୱୀପ ନିର୍ମାଣ କଲେ ତେବେ ହେଲା ନା, ମିଳିଗଲା। ସ୍ୱୟଂ ଆମେ ଧର୍ମକୁ ଧାରଣ କରିବା ନାହିଁ ଆଉ ଆଶା କରିବା କି ଅମୁକ ବ୍ୟକ୍ତିଙ୍କର ଶରଣ ଚାଲିଗଲେ, ଅମୁକ ବ୍ୟକ୍ତିଙ୍କ ଶରଣ ପଶିଗଲେ, ଏହି ଦେବୀଙ୍କର, ଏହି ଦେବତାଙ୍କର, ଏହି ଈଶ୍ୱରଙ୍କର, ଏହି ବ୍ରହ୍ମଙ୍କର, ଏହି ମହାପୁରୁଷଙ୍କର, ଏହି ସନ୍ଥଙ୍କର, ଏହି ବୁଦ୍ଧଙ୍କର, ଏହି ଅରହନ୍ତଙ୍କର, ଏହାଙ୍କ ଶରଣ ଚାଲିଯିବା, ବାସ୍ ସେ ଆପେ ତାରିଦେବେ, ସେ ଆପେ ରକ୍ଷା କରିବେ। ତେବେ ଭାଇ ଧର୍ମକୁ ଠିକ୍ ଭାବେ ବୁଝିନାହାନ୍ତି, ଆଦୌ ବୁଝିପାରିନାହାନ୍ତି। ବୁଦ୍ଧଙ୍କ ଠାରେ ଯେଉଁ ରତ୍ନ ଅଛି, ଶରଣ ତିନି ରତ୍ନଙ୍କର, ବୁଦ୍ଧଙ୍କ ଠାରେ ଯେଉଁ ରତ୍ନ ଅଛି, ଧର୍ମଠାରେ ଯେଉଁ ରତ୍ନ ଅଛି, ସଂଘଠାରେ ଯେଉଁ ରତ୍ନ ଅଛି, ଆଉ କେତେ ସ୍ପଷ୍ଟ ଶବ୍ଦରେ ବୁଝାଇଛନ୍ତି, ବାରମ୍ବାର ବୁଝାଇଛନ୍ତି, ଇଦମ୍ପି ବୁଦ୍ଧେ ରତ୍ନଂ ପଣିତଂ, ଇଦମ୍ପି ଧମ୍ମେ ରତ୍ନଂ ପଣିତଂ, ଇଦମ୍ପି ସଂଘେ ରତ୍ନଂ ପଣିତଂ। ବୁଦ୍ଧଙ୍କ ଠାରେ ଏହି ରତ୍ନ ଅଛି, ଧର୍ମଠାରେ ଏଇ ଏଇ ରତ୍ନ ଅଛି, ସଂଘଠାରେ ଏଇ ଏଇ ରତ୍ନ ଅଛି, ଗୁଣ ହିଁ ଗୁଣ ବତେଇଛନ୍ତି, ଏଇ ଏଇ ଗୁଣ ଅଛି ତେବେ ବୁଦ୍ଧ, ଏଇ ଗୁଣ ସବୁ ନାହିଁ ତ ସେ ବ୍ୟକ୍ତି ବୁଦ୍ଧ ନୁହେଁ, ଏଇ ଗୁଣ ସବୁ ଅଛି ତେବେ ଧର୍ମ, ଏହି ଗୁଣ ନାହିଁ ତେବେ ଧର୍ମ ନୁହେଁ, ଏହି ଗୁଣ ଅଛି ତେବେ ସଂଘ, ଏହି ଗୁଣ ନାହିଁ ତ ସଂଘ ନୁହେଁ। ତେଣୁ ତାଙ୍କଠାରେ ଯେଉଁ ରତ୍ନ ଅଛି, ଶରଣ ରତ୍ନର ନେଉଛନ୍ତି ନା, ଗୁଣର ହିଁ ନେଉଛନ୍ତି। ଆଉ ଗୁଣ ତ କୌଣସି ବ୍ୟକ୍ତି ନୁହେଁ କି ଆମେ କହିବା ହେ ଗୁଣ ମୁଁ ତୁମର ଶରଣ ଗଲି ତୁମେ ମୋତେ ତାରିଦେବ, କ'ଣ ତାରିବ। ସେହି ଗୁଣ ଧାରଣ କରିବା ତେବେ ଆପେ ଆପେ ତରିଯିବା। ସେହି ଗୁଣ ଆମ ଭିତରକୁ ଆସୁ, ଚିତ୍ତରେ ନିର୍ମଳତା ଆସୁ, ସଦ୍ଗୁଣରେ ଭରିଯାଉ, ଆପେ ଆପେ ତରିଗଲେ। ତେଣୁ ଧର୍ମ ଧାରଣ କରିବା ହିଁ ଶରଣ ଗ୍ରହଣ କରିବା। ଏବଂ ଏହି ଯେଉଁ ଶବ୍ଦ ବ୍ୟବହାର କରାଗଲା, ଗଚ୍ଛାମି ବୁଦ୍ଧଂ ଶରଣଂ ଧମ୍ମଂ ଶରଣଂ ସଂଘଂ ଶରଣଂ ଗଚ୍ଛାମି, ଗଚ୍ଛାମି ଚାଲୁଛି, ପ୍ରତିପାଦନ କରୁଛି, ପାଦେ ପାଦେ ଚାଲୁଛି, ବୁଦ୍ଧଙ୍କ ଗୁଣ ଆଡ଼କୁ, ଧର୍ମର ଗୁଣ ଆଡ଼କୁ, ସଂଘର ଗୁଣ ଆଡ଼କୁ ପାଦେ ପାଦେ ଚାଲୁଛି। ଅର୍ଥାତ୍ ଧର୍ମ ଧାରଣ କରିବାର ମାର୍ଗରେ ପାଦେ ପାଦେ ଚାଲୁଛି। ଏହି ଅର୍ଥରେ ତିନି ରତ୍ନଙ୍କ ଶରଣ। ଗୋଟିଏ ସମ୍ପ୍ରଦାୟରୁ ଅନ୍ୟ ସମ୍ପ୍ରଦାୟରେ ଦୀକ୍ଷିତ ହୋଇ କ'ଣ ମିଳିଯିବ, ଇଏ ତ କେବଳ ଭାରତର ନୁହେଁ ସାରା ବିଶ୍ୱର ବହୁତ ବଡ଼ ଦୁର୍ଭାଗ୍ୟ ହୋଇଗଲା। କି ଧର୍ମର ଶୁଦ୍ଧ ସ୍ୱରୂପକୁ ହରାଇ ବସିଲେ, ଭାରତର ତ ବହୁତ ବଡ଼ ଦୁର୍ଭାଗ୍ୟ ହେଲା। ବିଗତ 2000 ବର୍ଷରେ ଧର୍ମ ଓ ସମ୍ପ୍ରଦାୟ ପର୍ଯ୍ୟାୟବାଚୀ ଶବ୍ଦ ହୋଇଗଲେ। ଯିଏ ସ୍ପଷ୍ଟ ରୂପେ ସମ୍ପ୍ରଦାୟ ତା ପାଇଁ ଧର୍ମ ଶବ୍ଦ ପ୍ରଚଳିତ ହେବାକୁ ଲାଗିଲା। ଯେଉଁ କ୍ଷଣି କେହି ଧର୍ମର କଥା କହିଲା, ବ୍ରହ୍ମଦେଶରୁ ଆସିବାର ଏତେ ବର୍ଷ ହୋଇଗଲାଣି, ଯେଉଁଠି ଧର୍ମ ଶବ୍ଦର ପ୍ରୟୋଗ କରୁଛି ଶ୍ରୋତାମାନଙ୍କର କାନ ଠିଆ ହୋଇଯାଉଛି, ଏହି ବ୍ୟକ୍ତି କେଉଁ ଧର୍ମର କଥା କହିବ, ବୌଦ୍ଧ ଧର୍ମର କି ଜୈନ ଧର୍ମର କି ହିନ୍ଦୁ ଧର୍ମର କି ଖ୍ରୀଷ୍ଟ ଧର୍ମର କି ମୁସଲିମ ଧର୍ମର କି ଶିଖ ଧର୍ମର କେଉଁ ଧର୍ମର କଥା କହିବ। ଇଏ ବିଶେଷଣ ସାଙ୍ଗରେ ନ ଲାଗିଲେ ଯେପରି ଧର୍ମ ଧର୍ମ ହୋଇପାରେ ନା, ଧର୍ମ ସହିତ କୌଣସି ବିଶେଷଣ ଲାଗିବା ଦରକାର, କୌଣସି ଲାଙ୍ଗୁଡ଼ ଲାଗିବା ଦରକାର। ହିନ୍ଦୁର ଲାଗୁ, ବୌଦ୍ଧର ଲାଗୁ, ଜୈନର ଲାଗୁ, ଖ୍ରୀଷ୍ଟର ଲାଗୁ, ମୁସଲିମର ଲାଗୁ, ତେବେ ଯାଇ ଧର୍ମ। ଆରେ ଧର୍ମର ଆପଣ ଅସ୍ତିତ୍ୱ ରହିଛି ଭାଇ, ଆଉ ବଡ଼ ମହାନ ଅସ୍ତିତ୍ୱ ରହିଛି ଯାହା ଅନନ୍ତ ଅଟେ। ପ୍ରକୃତିର ନିୟମ ଏପରି, ଯାହାଙ୍କ ଶାସନ ସଭିଙ୍କ ଉପରେ ଚାଲିଥାଏ, ଯେଉଁ ନିୟମକୁ ଅଣୁ ଅଣୁ ଧାରଣ କରନ୍ତି, ଯାହା ଅଣୁ ଅଣୁକୁ ଧାରଣ କରିଥାଏ, ସଜୀବ ନିର୍ଜୀବ ସଭିଙ୍କ ଉପରେ ଯାହାର ଶାସନ ଚାଲିଥାଏ, ସେହି ଋତ ସେହି ବିଶ୍ୱର ବିଧାନ ଭାରତରେ ତାକୁ ହିଁ ଧର୍ମ କୁହାଯାଉଥିଲା। ତାହା ହିନ୍ଦୁ କିପରି ହେବ, ତାହା ବୌଦ୍ଧ କିପରି ହେବ, ଖ୍ରୀଷ୍ଟ କିପରି ହେବ, ଜୈନ କିପରି ହେବ, ଏଗୁଡ଼ିକ କିଛି କିଛି ଲୋକଙ୍କର ସମୂହ, ଏପରି ଲୋକଙ୍କ ସମୂହ, ଏପରି ଲୋକଙ୍କ ସମାଜ, ଏପରି ଲୋକଙ୍କ ସମ୍ପ୍ରଦାୟ, ଯାହା କୌଣସି ଗୋଟିଏ ପ୍ରକାରର ରୀତିନୀତି ପାଳନ କରନ୍ତି, ପର୍ବ ଓଷା ପାଳନ କରନ୍ତି, କୌଣସି ଗୋଟିଏ ପ୍ରକାର ବ୍ରତ ଉପବାସ ପାଳନ କରନ୍ତି, କୌଣସି ଗୋଟିଏ ପ୍ରକାରର କର୍ମକାଣ୍ଡ କରନ୍ତି, କୌଣସି ଗୋଟିଏ ପ୍ରକାରର ଦାର୍ଶନିକ ମାନ୍ୟତାକୁ ମାନିଥାନ୍ତି। ତେଣୁ ଗୋଟିଏ ସମାଜ ଏପରି, ଆଉ ଗୋଟିଏ ସମାଜ ଏପରି, ଆଉ ଗୋଟିଏ ସମାଜ ଏପରି, ଧର୍ମ ସହ କୌଣସି ଦେଣ ଲେଣ ନାହିଁ, ଦୂର ଦୂର ପର୍ଯ୍ୟନ୍ତ ମଧ୍ୟ ସମ୍ବନ୍ଧ ନାହିଁ। ଧର୍ମ ତ ପ୍ରକୃତିର ନିୟମ, ଯେପରି କହିବା ଅଗ୍ନିର ଧର୍ମ ହେଲା ଜଳିବା ଓ ଜଳାଇବା, ଏହା ନିୟମ, ଏହା ବିଧି, ଏହା ତାର ସ୍ୱଭାବ। ଭାରତରେ ଧର୍ମର ଅର୍ଥ ସ୍ୱଭାବ ହେଉଥିଲା, ଲକ୍ଷଣ ହେଉଥିଲା। ଗୁଣ ଧର୍ମ ସ୍ୱଭାବ ଲକ୍ଷଣ ଭାରତରେ ଏସବୁ ପର୍ଯ୍ୟାୟବାଚୀ ଶବ୍ଦ ହେଉଥିଲେ। ଅଗ୍ନିର ସ୍ୱଭାବ ହେଲା ଜଳିବା ଓ ଜଳାଇବା, ଯଦି ତାର ସ୍ୱଭାବ ଜଳିବା ଓ ଜଳାଇବା ନୁହେଁ ତେବେ ତାହା ଅଗ୍ନି ନୁହେଁ, ତାକୁ ଅଗ୍ନି କିପରି କହିବା। ଏହି ପ୍ରକାର ବରଫର ସ୍ୱଭାବ ଶୀତଳ ହେବା, ଶୀତଳ କରିବା, ତେଣୁ ତାର ଧର୍ମ ହେଲା ଶୀତଳ ହେବା, ଶୀତଳ କରିବା। ସେ ଶୀତଳ ହେଉନାହିଁ, ଶୀତଳ କରୁନାହିଁ, ତେବେ ବରଫ ନୁହେଁ, ଅନ୍ୟ କିଛି ହୋଇଥିବ। ଠିକ୍ ସେହିପରି ଏହା ପ୍ରକୃତିର ଧରାବନ୍ଧା ନିୟମ, ଯାହା ସମସ୍ତଙ୍କ ଉପରେ ଲାଗୁ ହୋଇଥାଏ। ବିକାରର ସ୍ୱଭାବ, ଧର୍ମ ହେଲା ବ୍ୟାକୁଳ ହେବା, ବ୍ୟାକୁଳ କରିବା। ସ୍ୱୟଂ ବ୍ୟାକୁଳ ହେବ, ଅନ୍ୟକୁ ବ୍ୟାକୁଳ କରିବ। ଯେମିତି ବିକାର ଜାଗିଲା, ଯେଉଁ ବ୍ୟକ୍ତିଠାରେ ଜାଗିଲା, ସେ ବ୍ୟାକୁଳ ହେବ, ଆଖପାଖର ପୁରା ବାତାବରଣକୁ ବ୍ୟାକୁଳ କରିଦେବ। ଆଉ ବିକାର ବାହାରିଗଲେ, ନିର୍ବିକାର ହୋଇଗଲେ, ତେବେ ନିର୍ବିକାର ଚିତ୍ତର ଧର୍ମ ହେଲା, ସ୍ୱଭାବ ହେଲା, ବହୁତ ସୁଖ ଶାନ୍ତି, ବହୁତ ସୁଖ ଶାନ୍ତି ଅନୁଭବ କରିବ, ଅନ୍ୟମାନଙ୍କ ପାଇଁ ମଧ୍ୟ ସୁଖ ଶାନ୍ତିର ନିର୍ମାଣ କରିବ। ଏହା ତାର ଧର୍ମ, ଏହା ତାର ସ୍ୱଭାବ। ଏଭଳି ସିଧା ସିଧା କଥା ଧର୍ମର ହେଉଥିଲା, କି ପ୍ରକାର ଭ୍ରାନ୍ତିରେ ପକାଇଦେଲେ। ଧର୍ମର ମୂଳ କଥା ହଜିଗଲା, ଆଉ ଧର୍ମକୁ ଏହି ସମ୍ପ୍ରଦାୟ ଗୁଡ଼ିକ ସହିତ ଯୋଡ଼ିଦେଲେ, ତେଣୁ ଧର୍ମ ଏକ ପ୍ରକାର ଲୁପ୍ତ ହିଁ ହୋଇଗଲା। ପୁଣି ନୂଆ ହୋଇ ଜାଗୁ। ହିନ୍ଦୁ କହୁଥିବା ବ୍ୟକ୍ତି ନିଜକୁ ହିନ୍ଦୁ କହୁଥାଉ, ସେଥିରେ କୌଣସି ଦୋଷ ନାହିଁ। ନିଜର ଓଷା ପର୍ବ ସେହିପରି ପାଳନ କରୁଥାଉ, ନିଜର ବ୍ରତ ଉପବାସ ଅଛି ତ ସେହିପରି କରୁଥାଉ, ନିଜର ଖାଇବା ପିଇବା ରହିବା ଚଳିବା ସେହି ପ୍ରକାର ରଖୁ, ସେଥିରେ କୌଣସି ଦୋଷର କଥା ନାହିଁ। କିନ୍ତୁ ଧର୍ମବନ୍ତ ତ ହେଉ। ଜୈନ ନିଜକୁ ଜୈନ କହୁଥାଉ, ଖ୍ରୀଷ୍ଟିଆନ ନିଜକୁ ଖ୍ରୀଷ୍ଟିଆନ କହୁଥାଉ, ମୁସଲମାନ ନିଜକୁ ମୁସଲମାନ କହୁଥାଉ, ବୌଦ୍ଧ ନିଜକୁ ବୌଦ୍ଧ କହୁଥାଉ, ଧର୍ମବନ୍ତ ତ ହେଉ। ଧର୍ମବନ୍ତ ନ ହୋଇ ମଧ୍ୟ ଜଣେ ବ୍ୟକ୍ତି ନିଜକୁ କହୁଛି, ମୁଁ ନୈଷ୍ଠିକ ହିନ୍ଦୁ, ନୈଷ୍ଠିକ ବୌଦ୍ଧ, ନୈଷ୍ଠିକ ଜୈନ, ନୈଷ୍ଠିକ ଖ୍ରୀଷ୍ଟିଆନ, ନୈଷ୍ଠିକ ମୁସଲମାନ, ନୈଷ୍ଠିକ ଶିଖ, ଦୈନିକ ଦେଖୁଛନ୍ତି ନା। ସେହି ବ୍ୟକ୍ତିଠାରେ ଧର୍ମର ଚିହ୍ନବର୍ଣ୍ଣ ନାହିଁ, ତାଠାରେ ଟିକିଏ ହେଲେ ଶୀଳ ସଦାଚାର ନାହିଁ, ମନ ତାର ବସରେ ନାହିଁ, ମନ ତାର ନିର୍ମଳ ନୁହେଁ। ଧର୍ମର ଏହି ତିନି କଥା, ଶରୀର ଓ ବାଣୀ ଦ୍ୱାରା ଦୁଷ୍କର୍ମ କର ନାହିଁ, ସଦାଚାରର ଜୀବନ ଜିଅ, ଧର୍ମର ପ୍ରଥମ ପାଦ। ନିଜର ମନକୁ ନିଜ ଆୟତ୍ତକୁ ଆଣ, ନିଜ ମନର ମାଲିକ ହୁଅ, ଧର୍ମର ଦ୍ୱିତୀୟ ପାଦ। ନିଜ ମନକୁ ନିର୍ମଳ କର, ଧର୍ମର ତୃତୀୟ ପାଦ। ଏହି ତିନୋଟିରୁ କିଛି ନାହିଁ, ତଥାପି ନିଜ ନିଜକୁ ବଡ଼ ଧର୍ମବନ୍ତ ମାନୁଛି। କାହିଁକି ମାନୁଛି କି ଏମିତି ଏମିତି ଓଷା ପର୍ବ ପାଳନ କରୁଛି ନା, ଆପଣ ସମ୍ପ୍ରଦାୟର ଯାହା ବି ଅଛି, ଏମିତି ଏମିତି କର୍ମକାଣ୍ଡ କରୁଛି ନା, ନିଜ ସମ୍ପ୍ରଦାୟର ଯାହା ବି ଅଛି, ଏମିତି ଏମିତି ଦାର୍ଶନିକ ମାନ୍ୟତା ମାନୁଛି ନା, ଗୋଟିଏ ବଡ଼ ବେମାରୀ। ଏହି ଦାର୍ଶନିକ ମାନ୍ୟତା ମାନୁଛି ତ ବଡ଼ ଧର୍ମବନ୍ତ। ଗୋଟିଏ ନିଶା ସାରା ଜୀବନ ଭରି ଚଢ଼ି ରହିଥାଏ, ବିଚରା ଭ୍ରାନ୍ତିରେ ଅଛି। ବିଗତ 2000 ବର୍ଷର ଅନ୍ଧକାର ଭୁଲିଗଲେ ଧର୍ମ କାହାକୁ କହନ୍ତି, ତେଣୁ ଭ୍ରାନ୍ତିରେ ସାରା ଜୀବନ ବିତିଯାଏ। ସାରା ଭାରତର ଏହି ଅବସ୍ଥା ହୋଇଯାଇଛି। ଗତ ଏତେ ବର୍ଷରୁ ଏ ଦେଶକୁ ଆସିଲି, ଶିବିରକୁ ଲୋକ ଆସୁଛନ୍ତି, ଶିବିର ବାହାରେ ମଧ୍ୟ ଭେଟୁଛନ୍ତି, ଏପରି କହୁଥିବା ବ୍ୟକ୍ତି ବହୁତ। ମୁଁ ନୈଷ୍ଠିକ ହିନ୍ଦୁ, ମୁଁ ନୈଷ୍ଠିକ ମୁସଲମାନ, ମୁଁ ନୈଷ୍ଠିକ ବୌଦ୍ଧ, ନୈଷ୍ଠିକ ଖ୍ରୀଷ୍ଟିଆନ, ନୈଷ୍ଠିକ ଶିଖ, ଇତ୍ୟାଦି ଇତ୍ୟାଦି। ଏତେ ଦିନରେ ମୋତେ ଆଜି ପର୍ଯ୍ୟନ୍ତ ଏପରି କହିଲା ବାଲା ଜଣେ ବ୍ୟକ୍ତି ମଧ୍ୟ ମିଳିଲା ନାହିଁ, ଯିଏ କହେ କି ମୁଁ ନୈଷ୍ଠିକ ଧାର୍ମିକ। କଠିନ କାମ ଭାଇ, ନୈଷ୍ଠିକ ଧାର୍ମିକ ହେବା ବଡ଼ କଠିନ, ଧର୍ମିଷ୍ଠ ହେବା ବଡ଼ କଠିନ। ହିନ୍ଦୁ ହୋଇଯିବା ସହଜ ନା, ମୁସଲମାନ ହେବା ସହଜ, ଜୈନ ହେବା ସହଜ, ଖ୍ରୀଷ୍ଟିଆନ ହେବା ସହଜ, ଶିଖ ହେବା ସହଜ, ବୌଦ୍ଧ ହେବା ସହଜ, ଧାର୍ମିକ ହେବା ବଡ଼ କଠିନ। ନିଜ ଭିତରୁ ଅଧର୍ମ ସବୁ ଦୂର କରୁ, ତେବେ ଯାଇ କହିବ କି ମୁଁ ଧାର୍ମିକ। ଦୂରାଚାର ସବୁ ଦୂର ହୋଇଯାଉ, ତେବେ ଯାଇ କହିବ ମୁଁ ଧାର୍ମିକ। ମନ ସମ୍ପୂର୍ଣ୍ଣ ବଶକୁ ଆସିଯାଉ, ମନର ମାଲିକ ହୋଇଯାଉ, ମନର ଚାକର ହୋଇ ନ ରହୁ, ତେବେ ଯାଇ କହିବ ମୁଁ ଧାର୍ମିକ। ପ୍ରଜ୍ଞା ଜାଗ୍ରତ କରି ଚିତ୍ତକୁ ନିର୍ମଳ କରିନେଉ ଓ ଗଭୀରତା ପର୍ଯ୍ୟନ୍ତ ନିର୍ମଳ କରିନେଉ, ତେବେ ଯାଇ କହିବ ମୁଁ ଧାର୍ମିକ। କଠିନ କଥା ନା, କଲ୍ୟାଣ ତ ତାହା ଦ୍ୱାରା ହେବ। ଅବଶ୍ୟ ନିଜକୁ ଭ୍ରାନ୍ତିରେ ରଖିନେଇପାରନ୍ତି, କିନ୍ତୁ ଯେ ପର୍ଯ୍ୟନ୍ତ ସ୍ୱୟଂ ଧର୍ମ ଧାରଣ ନ କରିବେ ସେ ପର୍ଯ୍ୟନ୍ତ କଲ୍ୟାଣ ହେବାର ନାହିଁ। ନିଜକୁ ଯେମିତି ବି ସମ୍ବୋଧନ କରାନ୍ତୁ, ଯେଉଁ ନାମରେ ଚାହାନ୍ତି ସେ ନାମରେ ସମ୍ବୋଧନ କରାନ୍ତୁ, କିଛି ଫରକ ପଡ଼ିବ ନାହିଁ। ଏହି ନାଁରେ ଅଛି କ'ଣ? ମୋତେ ତ ସଫା ଦେଖାଯାଉଛି କି ଏହି ବିପସନାର କଥା ଏବେ ଚାଲିଛି, ଶିବିରକୁ ଲୋକ ଆସୁଛନ୍ତି, ଧୀରେ ଧୀରେ ବୁଝି ହେଉଛି, ଗୋଟିଏ ଶିବିରରେ ପୁରା ବୁଝି ନହେଲେ ଦୁଇଟିରେ ଆସିବ, ଚାରିଟିରେ ଆସିବ, ପାଞ୍ଚରେ ଆସିବ, ବୁଝି ହେବାକୁ ଲାଗିବ। ଅଭ୍ୟାସ କଲେ ଆହୁରି ବୁଝି ହେବାକୁ ଲାଗିବ। ତେବେ ଏଇ ଯେଉଁ ସାମ୍ପ୍ରଦାୟିକ କଥା ରହିଛି, ସମାଜଗତ କଥା ରହିଛି, ସେଗୁଡ଼ିକ ତାଙ୍କରି ଜାଗାରେ ଥାଉ। ଓ ଧର୍ମର ନିଜର ଅସ୍ତିତ୍ୱ ରହିଛି ତଥା ମହାନ ଅସ୍ତିତ୍ୱ ରହିଛି। ଆମକୁ ତ ଧର୍ମିଷ୍ଠ ହେବାର ଅଛି, ଆମକୁ ଧାର୍ମିକ ହେବାର ଅଛି, ଆମକୁ ଧର୍ମୀ ହେବାର ଅଛି, ଆମକୁ ଧର୍ମଚାରୀ ହେବାର ଅଛି, ଆମକୁ ଧର୍ମ ବିହାରୀ ହେବାର ଅଛି। ଏହି ଦୃଷ୍ଟିକୋଣ ଆସି ଚାଲିଯିବ, ନିଜର କଲ୍ୟାଣ କରିନେବ। ଓ ଏହି ଦୃଷ୍ଟିକୋଣ ଯେତେ ଯେତେ ବଢ଼ିବ, ସେତେ ସେତେ ଦେଶର କଲ୍ୟାଣ ହେବ, ଆହୁରି ବଢ଼ିବ, ତେବେ ସାରା ବିଶ୍ୱର କଲ୍ୟାଣ ହେବ। କାହିଁକିନା ଲୋକ ଧର୍ମକୁ, ସଦାଚାରକୁ ମହତ୍ତ୍ୱ ଦେବାକୁ ଆରମ୍ଭ କରିଦେବେ, ଚିତ୍ତର ମାଲିକାନକୁ ମହତ୍ତ୍ୱ ଦେବା ଆରମ୍ଭ କରିଦେବେ, ଚିତ୍ତର ନିର୍ମଳତାକୁ ମହତ୍ତ୍ୱ ଦେବା ଆରମ୍ଭ କରିଦେବେ, ଏବଂ ସେଥିରେ ସଦ୍ଗୁଣ ଜାଗ୍ରତ କରିବେ, ମୈତ୍ରୀ, କରୁଣା, ସଦ୍ଭାବନା ଏସବୁକୁ ମହତ୍ତ୍ୱ ଦେବା ଆରମ୍ଭ କରିଦେବେ। ବାକି ସବୁ କଥା ଗୌଣ, ସେସବୁ ତାଙ୍କ ଜାଗାରେ, କିନ୍ତୁ ଏଥିରେ କୌଣସି ଆବଶ୍ୟକତା ନାହିଁ। ଏହା ଆପଣ ଆପେ ପରିପୂର୍ଣ୍ଣ, ଆପଣ ଆପେ ପରିଶୁଦ୍ଧ, ଏପରି ବୁଝିକରି ଏହାକୁ ମହତ୍ତ୍ୱ ଦେବା ଆରମ୍ଭ କରିଦେବେ, କଲ୍ୟାଣ ହୋଇ ଚାଲିଯିବ। ମନୁଷ୍ୟ ସମାଜ, ମନୁଷ୍ୟ ସମାଜ 2-4-500 ବର୍ଷ ପରେ ମୋତେ ସଫା ଦେଖାଯାଉଛି। 2-4-500 ବର୍ଷ ପରେ ମୁଁ ଚାହୁଁନାହିଁ, ତଥାପି ଏପରି ହେବାର ପୁରା ପୁରା ଆଶଙ୍କା ରହିଛି କି 500 ବର୍ଷ ପରେ ଯେପରି ଆଜି ଗୋଟିଏ ହିନ୍ଦୁ ଧର୍ମ ହୋଇଯାଇଛି, ଖ୍ରୀଷ୍ଟିଆନ ଧର୍ମ ହୋଇଯାଇଛି, ସେହିପରି ଗୋଟିଏ ବିପସ୍ୟ ଧର୍ମ ହୋଇଯିବ। ବିପସ୍ୟନା ଧର୍ମ, କେହି ବ୍ୟକ୍ତି ବିପସ୍ୟନା କରୁ ବା ନ କରୁ, ଯେହେତୁ ତାର ବାପମା ନିଜକୁ ବିପସ୍ୟ ବୋଲାଉଥିଲେ, ତାର ପିତାମହ ପିତାମୟୀ ନିଜକୁ ବିପସ୍ୟ ବୋଲାଉଥିଲେ, ତାର ପ୍ରପିତାମହ ପ୍ରପିତାମୟୀ ନିଜକୁ ବିପସ୍ୟ ବୋଲାଉଥିଲେ, ସେହି ଘରେ ଜନ୍ମ ହୋଇଛି, ଏ ବି ନିଜକୁ ବିପସ୍ୟ କହୁଛି। ବିପସ୍ୟନା କରିବା ଆଦୌ ଜାଣିନାହିଁ, କରୁ ବି ନାହିଁ, ତଥାପି ନିଜକୁ ବିପସ୍ୟ କହିବ, ତେଣୁ ସମ୍ପ୍ରଦାୟ ହୋଇଗଲା ନା? ଏହିପରି ସମ୍ପ୍ରଦାୟ ତିଆରି ହୋଇଯାଏ। ସେହି ଅବସ୍ଥା ଯେତେ ବିଳମ୍ବରେ ଆସିବ ସେତେ ଭଲ। ଯେତିକି ସମୟ ଧର୍ମ ଆପଣା ଶୁଦ୍ଧ ରୂପରେ ରହିବ ସେତିକି କଲ୍ୟାଣକାରୀ। ତେବେ ଜାଗିଛି, ତେଣୁ ଖୁବ୍ ଭଲ ଭାବେ ବୁଝନ୍ତୁ, ଏହି ସମ୍ପ୍ରଦାୟରେ ଆମର କିଛି ଦେଣ ଲେଣ ନାହିଁ। ନିଜର ନାମ ବୌଦ୍ଧ ରଖିପାରନ୍ତି କି ଜୈନ ରଖିପାରନ୍ତି କି ଖ୍ରୀଷ୍ଟିଆନ ରଖିପାରନ୍ତି କି ବିପସ୍ୟ ରଖିପାରନ୍ତି, ସେଥିରୁ କିଛି ମିଳିବାର ନାହିଁ। ଆମେ ଧାରଣ କରୁଛନ୍ତି କ'ଣ? ଆରେ ନାଁରେ କ'ଣ ପଡ଼ିଛି? ଜନ୍ମରୁ ଅନ୍ଧ, ଆଉ ବାପମା ନାଁ ରଖିଦେଲେ ନୟନ ସୁଖ, ତେବେ ତାକୁ କ'ଣ ମିଳିଗଲା? ଅନ୍ଧ ହିଁ ନା, ନାମ ନୟନ ସୁଖ। ଜନ୍ମରୁ ଦୁଃଖୀ, ଆଉ ନାମ ରଖିଦେଲେ ସଦା ସୁଖ, କୁଆଡ଼ର ସଦା ସୁଖ? ନାମରେ କ'ଣ ଅଛି? ଆମର ଏଠି ରାଜସ୍ଥାନରେ ଗୋଟେ ପ୍ରବାଦ ଚାଲିଥାଏ, କି ଲକ୍ଷ୍ମୀ ଧରା ନାମ ନ ପିସୋ ନାଟକ, ଓର ବିଦ୍ୟା ଧରା ନାମ ନା କକୋ ନା ଖକୋ। କ'ଣ ହେଲା, ଏଇ ନାମରୁ କ'ଣ ମିଳିଲା? ନା ଲକ୍ଷ୍ମୀଧର, ପାଖରେ କାଣି କଉଡ଼ିଟେ ନାହିଁ, ନା ବିଦ୍ୟାଧର, ଆଉ କଖ ବି ଜଣା ନାହିଁ। ଗଙ୍ଗାଧରା ନାମ ନା ହବ ନା ଧୋବ, ଅର ଯଶୋ ଧରା ନାମ କୋଇ ଜାଣେ ନା ପୁଛେ। ନା ଗଙ୍ଗାଧର, ଗାଧୁଆ ନାହିଁ କି ସଫା ହେବା ନାହିଁ, ନା ଯଶୋଧାରା, କେହି ଜାଣନ୍ତିନି କି ପଚାରନ୍ତିନି। କ'ଣ ମିଳିଗଲା ଏହି ନାମରୁ? ଖୁବ୍ ଲମ୍ବା ଲମ୍ବା ଉଚ୍ଚା ଉଚ୍ଚା ନାମ ରଖିନେଲେ ଜୀବନରେ ଉତ୍ତରିବା ଦରକାର ନା? କାଲିଠାରୁ ନିଜେ ନିଜକୁ ଧାର୍ମିକ କହିବା ଆରମ୍ଭ କରିଦିଅନ୍ତୁ। ମୁଁ ନୈଷ୍ଠିକ ଧାର୍ମିକ ଅଟେ, ଏପରି କହିବାକୁ ବି ଲାଗିଲେ ଆଉ ଜୀବନରେ ଧର୍ମର ଚିହ୍ନବର୍ଣ୍ଣ ନାହିଁ। କ'ଣ ମିଳିଲା ଭାଇ? ଖୁବ୍ ଭଲ ଭାବେ ବୁଝନ୍ତୁ, ଧାରଣ କଲେ ଯାଇ ଧର୍ମ, ଧାରଣ କଲେ ଯାଇ ତା'ର ଲାଭ ଅଛି, ଅନ୍ୟଥା ଲାଭ ନାହିଁ। ତେଣୁ ଆମେ ଶରଣ ଧର୍ମର ନେଉଛନ୍ତି, ମାନେ ଆମେ ଜୀବନରେ ଧର୍ମ ଉତ୍ତାରିବାର କାମ କରିବାକୁ ଲାଗିଲେ, ପାଦେ ପାଦେ ଚାଲିବାକୁ ଲାଗିଲେ, ଗଚ୍ଛାମି ଚାଲୁଛି, ପ୍ରତିପାଦନ କରୁଛି, ପାଦେ ପାଦେ ଚାଲେ, ଧାରଣ କରେ ଧାରଣ କରେ, ଏହି ପ୍ରକାର କରି କରି ଅନ୍ତିମ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିଯିବେ। ବାସ୍ ଏହି ବୁଦ୍ଧିମତାର ସହ, ଶରଣ ବ୍ୟକ୍ତିର ନୁହେଁ, ଶରଣ ଗୁଣର, ଆଉ ଶରଣ ସେହି ଗୁଣର ଯେଉଁ ଗୁଣ ଆମେ ଆମ ଭିତରେ ଜାଗ୍ରତ କରିବା। ତଥାପି ଏହି ସନ୍ଦର୍ଭରେ ଆଉ ଗୋଟିଏ କଥା ବୁଝିନେବା ଦରକାର, ଯେଉଁ ବ୍ୟକ୍ତି ସତକୁ ସତ ଧର୍ମର ରାସ୍ତାରେ ଆଗେଇବାକୁ ଲାଗିଲା, ସତକୁ ସତ ଧର୍ମରେ ପୁଷ୍ଟ ହେବାକୁ ଲାଗିଲା, ତେବେ ମାପିବା ପାଇଁ ଅନେକ ମାପଦଣ୍ଡ ରହିଛି କି ଏହି ବ୍ୟକ୍ତି ସତକୁ ସତ ଧର୍ମ ବାଟରେ ଆଗଉଛି କି ନାହିଁ। ଗୋଟିଏ ମାପଦଣ୍ଡ ଏହା ମଧ୍ୟ ଅଟେ କି ଯେଉଁ ବ୍ୟକ୍ତି ବାସ୍ତବିକ ଧର୍ମବନ୍ତ ହେବାକୁ ଲାଗିଲା, ଧର୍ମ ବାଟରେ ଆଗକୁ ବଢ଼ିବାକୁ ଲାଗିଲା, ତେବେ ତା'ର ଦୁଇଟି ଗୁଣ ଉଜାଗର ହେବାକୁ ଲାଗିବ ଓ ସେହି ଦୁଇଟାକୁ ଦୁଇଟା ଗୁଣ ଦୁର୍ଲଭ, ସାଧାରଣ ବ୍ୟକ୍ତିଠାରେ ମିଳେ ନାହିଁ। ଭଲ ଧର୍ମବନ୍ତ ବ୍ୟକ୍ତି ହେବ ତେବେ ଏହି ଦୁଇ ଗୁଣ ଆସିବ ହିଁ। କ'ଣ ସେହି ଦୁଇ ଗୁଣ? ଗୋଟିଏ ଗୁଣ ତ ଏହା କି ଏପରି ବ୍ୟକ୍ତି ଯେ ଧର୍ମରେ ପୁଷ୍ଟ ହୋଇଗଲା, ସେ ବଦଳରେ କିଛି ଚାହିଁବା ବିନା ଲୋକଙ୍କ ସେବା କରିବ। ବଦଳରେ ତା'ର କିଛି କାମନା ନଥିବ କି ଇଏ ମିଳିଯାଉ ଇଏ ମିଳିଯାଉ, ଆଗକୁ ବାହାରି ପ୍ରଥମେ ସେବା କରିବ, କିପରି ଲୋକଙ୍କର କଲ୍ୟାଣ ହୋଇଯାଉ, କିପରି ଲୋକଙ୍କର ମଙ୍ଗଳ ହୋଇଯାଉ। ଅଣୁମାତ୍ର ବି ତା ମନରେ ଇଏ ଭାବ ନଥିବ କି ମୋତେ କ'ଣ ମିଳୁଛି, ଆରେ ବରଂ ଟଙ୍କା ପଇସା ନ ମିଳୁ, ଆରେ ଅତି କମ୍ରେ ସମ୍ମାନ ତ ମିଳୁ, ଏସବୁ ଲୋକ ମୋ ଆଗରେ ମୁଣ୍ଡ ତ ନୁହଁନ୍ତୁ, ଆଉ ଏମାନେ ମୋତେ କୁହନ୍ତୁ ଇଏ ତ ବଡ଼ ସନ୍ଥ ବଡ଼ ମହାନ, ଏମିତି ବି କହୁନାହାନ୍ତି। ଲୋକଙ୍କର ଏତେ ସେବା କରୁଛି, ଆପ୍ରିସିଏଟ୍ ମଧ୍ୟ କରୁନାହାନ୍ତି, ମୋ ସେବାର କୌଣସି ଆପ୍ରିସିଏସନ୍ ବି ନାହିଁ, କୌଣସି ମୂଲ୍ୟାଙ୍କନ ହିଁ ନାହିଁ, ଏମାନେ କିପରି ଲୋକ? ତେବେ ବୁଝିବା ଦରକାର କି ଏ ପର୍ଯ୍ୟନ୍ତ ଧର୍ମ ଆସିନାହିଁ ଏ ବ୍ୟକ୍ତିକୁ, ଆହୁରି ଅପରିପକ୍ୱ ଅଛି। ଯେଉଁଠି ଯେଉଁଠି ବଦଳରେ କିଛି ଆଶା ରହିଛି, ସେଠି ସେଠି ଏହା ଏକ ଦୂଷଣ। ଯେପରି ଦାନ ଦେଉଛନ୍ତି ଏବଂ ଦାନ ବଦଳରେ କିଛି ଚାହୁଁଛନ୍ତି, ହୁଏତ ପ୍ରସିଦ୍ଧିର ଚାହିଁବା ହେଉ, ଦାନ ଦୂଷିତ ହୋଇଗଲା, କାହାକୁ ଭଲ ପାଉଛି ଆଉ ବଦଳରେ କିଛି ଚାହୁଁଛି, ଦୂଷିତ ହୋଇଗଲା। ସେହିପରି ସେବା କରୁଛି ଆଉ ବଦଳରେ କିଛି ଚାହୁଁଛି, ସେବା ଦୂଷିତ ହୋଇଗଲା, ଶୁଦ୍ଧ ନୁହେଁ, ଧର୍ମର କଥା ହେଲା ନାହିଁ। ତେଣୁ ଏହି ଗୁଣ ଯେଉଁ ବ୍ୟକ୍ତିଠାରେ ଆସିବାକୁ ଲାଗିଲା, ଏହା ଏକ ପ୍ରତୀକ ଅଟେ ଏହି କଥାର କି ସେହି ବ୍ୟକ୍ତି ଧର୍ମରେ ପୁଷ୍ଟ ହେବାକୁ ଲାଗିଲା। ଆଉ ଗୋଟିଏ ଦ୍ୱିତୀୟ ଗୁଣ କି ସ୍ୱୟଂ ତ କାହାର ସେବା କରିବ, କାହାକୁ ସାହାଯ୍ୟ କରିବ, ତେବେ ବଦଳରେ କିଛି ଚାହିଁବ ନାହିଁ, କିନ୍ତୁ ଅନ୍ୟ କେହି ବ୍ୟକ୍ତି ମୋର ସେବା କଲେ ତେବେ ମନ କୃତଜ୍ଞତାରେ ଭରିଯିବ, ଆରେ ଏହାଙ୍କଠାରୁ ମୋତେ ମିଳିଲା, ଏହା ମିଳିଲା, କାହାଠାରୁ ଖାଇବାକୁ ମୁଠାଏ ଦାନା ବି ମିଳିଗଲେ ମନ କୃତଜ୍ଞତାରେ ଭରିଯିବ, ମୋତେ ଏହାଙ୍କଠାରୁ ଏହା ପ୍ରାପ୍ତ ହେଲା। ଯେତେ ଯେତେ ଧର୍ମରେ ପୁଷ୍ଟ ହୋଇ ଚାଲିଯିବ, ଏହି ଦ୍ୱିତୀୟ ଗୁଣ କୃତଜ୍ଞତାର ଗୁଣ ଜାଗିବ ହିଁ। ପୁରାତନ ଭାଷାରେ କହୁଥିଲେ କୃତଜ୍ଞତା, କୃତଜ୍ଞତା, ଏହି ହେଉଛି ମାପଦଣ୍ଡ ଯଦ୍ୱାରା ମାପାଯାଏ କି କେହି ଲୋକ ଧର୍ମବନ୍ତ ହେଉଛି କି ନାହିଁ। ତେଣୁ ଶରଣ ଗୌତମ, ସିଦ୍ଧାର୍ଥ ଗୌତମ ନାମକ ବ୍ୟକ୍ତିଙ୍କର କଦାପି ନୁହେଁ, କିନ୍ତୁ ଯେତେ ଯେତେ ଧର୍ମରେ ପୁଷ୍ଟ ହୋଇ ଚାଲିବ, ସିଦ୍ଧାର୍ଥ ଗୌତମ ନାମକ ବୁଦ୍ଧଙ୍କ ପ୍ରତି, ବ୍ୟକ୍ତିଙ୍କ ପ୍ରତି ମନରେ କୃତଜ୍ଞତାର ଭାବ ଜାଗିବ ହିଁ, ନିଶ୍ଚୟ ଜାଗିବ। ଆରେ ଇଏ ଏତେ କଲ୍ୟାଣକାରିଣୀ ବିଦ୍ୟା, ଚିତ୍ତକୁ ଗଭୀରତା ପର୍ଯ୍ୟନ୍ତ ବୈଜ୍ଞାନିକ ଢଙ୍ଗରେ ନିର୍ମଳ କରିଦେଉଥିବା ବିଦ୍ୟା, କେବଳ ଭାରତରୁ ନୁହେଁ ସାରା ବିଶ୍ୱରୁ ଲୁପ୍ତ ହୋଇଯାଇଥିଲା ନା? କେତେ ପରିଶ୍ରମ କରି ତାକୁ ଏହି ବ୍ୟକ୍ତି ଖୋଜି ବାହାର କଲେ, ଭଲ କଥା, ଖୋଜି ବାହାର କଲେ, ଆଉ ତାଦ୍ୱାରା କେବଳ ନିଜର କଲ୍ୟାଣ କରି ରହିଯାଇଥିଲେ, ସ୍ୱୟଂ ମୁକ୍ତ ହୋଇଗଲେ, ଚିତ୍ତ ନିର୍ମଳ ହୋଇଗଲା, ଆଉ କାହାରି ସେବା କରିନଥିଲେ, ତ ତାଙ୍କ ସହ ଏହି ଜାଗ୍ରତ ହୋଇଥିବା ବିଦ୍ୟା ସମାପ୍ତ ହୋଇଯାଇଥାନ୍ତା। କିନ୍ତୁ ଯେବେ ଏହି ବିଦ୍ୟା ଜାଗିଲା, ମୁକ୍ତ ହେଲେ, ତେବେ କେତେ କରୁଣା ଜାଗିଲା, କେତେ କରୁଣା ଜାଗିଲା, ଆରେ ଏ ସଂସାରର ସବୁ ଲୋକ ଦୁଃଖୀ ଅଟନ୍ତି, ଏହି ବିଦ୍ୟା ମୋତେ ପ୍ରାପ୍ତ ହେଲା, ହଜିଯାଇଥିବା ବିଦ୍ୟା ମୋତେ ପ୍ରାପ୍ତ ହେଲା, ଲୋକମାନଙ୍କୁ ବାଣ୍ଟେ ବାଣ୍ଟେ, ତେଣୁ ବାଣ୍ଟି ଚାଲିଲେ ବାଣ୍ଟି ଚାଲିଲେ, ଏବଂ ଯେଉଁ ଯେଉଁ ଲୋକଙ୍କୁ ଧର୍ମରେ ପୁଷ୍ଟ କଲେ ତାଙ୍କୁ ମଧ୍ୟ କହିଲେ ବାଣ୍ଟ ବାଣ୍ଟ। ଚରତ ଭିକ୍ଷବେ ଚାରିକଂ ବହୁଜନ ହିତାୟ ବହୁଜନ ସୁଖାୟ ଲୋକାନୁକମ୍ପାୟ, ଲୋକଙ୍କ ଉପରେ ଅନୁକମ୍ପା କରି ତାଙ୍କର ମଙ୍ଗଳ ପାଇଁ, ତାଙ୍କର ସୁଖ ପାଇଁ, ନିଜ ପାଇଁ ନୁହେଁ। ବାଣ୍ଟିବା ଲୋକର ଏହା ପ୍ରଥମ ନିୟମ ଅଟେ, ନିଜ ପାଇଁ କିଛି ଚାହିଁବାର ନାହିଁ, କିପରି ଲୋକ କଲ୍ୟାଣ ହେବ, ଅଧିକରୁ ଅଧିକ ଲୋକଙ୍କର କିପରି ମଙ୍ଗଳ ହୋଇଯାଉ, ଅଧିକରୁ ଅଧିକ ଦୁଃଖୀ ଲୋକ କିପରି ଆପଣ ଆପଣା ଦୁଃଖରୁ ବାହାରି ଆସନ୍ତୁ, ଏହି ଅନୁକମ୍ପାର ସହିତ, ଏହି କରୁଣାର ସହିତ ବାଣ୍ଟ ବାଣ୍ଟ। ଏବଂ ଲୋକ ବାଣ୍ଟିବାକୁ ଲାଗିଲେ, ଏପରି କରିନଥିଲେ ମୋତେ କିପରି ପ୍ରାପ୍ତ ହୋଇଥାନ୍ତା, ପ୍ରାପ୍ତ ହୋଇଛି ନା? କଥା ତ ବୁଦ୍ଧଙ୍କ ପୂର୍ବରୁ ବି ସେଇଆ ଥିଲା, ବୁଦ୍ଧଙ୍କ ସମୟରେ ମଧ୍ୟ ସେଇଆ ଥିଲା, ବୁଦ୍ଧଙ୍କ ପରେ ମଧ୍ୟ ତାହା ଅଛି। ନିଜର ଚିତ୍ତକୁ ନିର୍ମଳ କର, ବିକାରରୁ ମୁକ୍ତ କର, ବିତରାଗ ହୁଅ, ବିତଦ୍ୱେଷ ହୁଅ, ସ୍ଥିତପ୍ରଜ୍ଞ ହୁଅ, ଅନାସକ୍ତ ହୁଅ, ଜୀବନ୍ମୁକ୍ତ ହୁଅ, ଏହି କଥା ସମାପ୍ତ ହୁଏ ନାହିଁ, ଏହା ବଜାୟ ରହେ, ବିଦ୍ୟା ସମାପ୍ତ ହୋଇଯାଏ, ବିଦ୍ୟା ସମାପ୍ତ ହୋଇଯାଏ। ନିଜ ଅନୁଭବର କଥା କହିବି, ବହୁତ ନୈଷ୍ଠିକ ସନାତନୀ ହିନ୍ଦୁ ଘରେ ଜନ୍ମିଲି, ତେଣୁ ଏହିସବୁ ସୈଦ୍ଧାନ୍ତିକ କଥା ତ ପିଲାଦିନରୁ ପଢ଼ି ପଢ଼ି ଆସିଲି, ଗୀତା ପଢ଼ିଲି, ଖୁବ୍ ଗଭୀର ଭାବେ ପଢ଼ିଲି, ନିଜ ମୁଣ୍ଡରେ ଯେତେ ବୁଦ୍ଧି ଥିଲା, ଯେତିକି ବୁଝାମଣା ଥିଲା, ଉପନିଷଦ ପଢ଼ିଲି, ଆଉ ଏସବୁ ଧର୍ମର କଥା, ଧର୍ମ ଧର୍ମର ହିଁ କଥା, କିପରି ଅନାସକ୍ତ ହୋଇଯାଅ, କିପରି ପ୍ରଜ୍ଞାରେ ସ୍ଥିତ ହୋଇଯାଅ, କିପରି ଜୀବନ୍ମୁକ୍ତ ହୋଇଯାଅ, ବିତରାଗ ହୋଇଯାଅ, ବିତଦ୍ୱେଷ ହୋଇଯାଅ, ଏହା ହିଁ ସ୍ଥିତ ପ୍ରଜ୍ଞତା। ଦୈନିକ ପାଠ କରୁଥିଲି, ସ୍ଥିତ ପ୍ରଜ୍ଞ ଶକା ଭାଷା ଏବଂ ତାଙ୍କର କ'ଣ କ'ଣ ସବୁ ଗୁଣ ହେଉଥିଲା ତାକୁ ପାଠ କରୁଥିଲି, ବୁଦ୍ଧିରେ ମଧ୍ୟ ଖୁବ୍ ବୁଝୁଥିଲି, କିପରି ହୋଇଯିବି ଏକଥା ବତେଇବାକୁ କେହି ନାହିଁ, କିଏ ବତେଇବ, କାରଣ କିପରି ହୋଇଯିବ ଏହି ବିଦ୍ୟା ହିଁ ଦେଶରୁ ଲୁପ୍ତ ହୋଇଯାଇଥିଲା। ବୁଦ୍ଧି ସ୍ତରରେ ଚିନ୍ତନ କରି କେହି ବ୍ୟକ୍ତି ସ୍ଥିତପ୍ରଜ୍ଞ ହୋଇଯିବ, ବୁଦ୍ଧି ସ୍ତରରେ ଚିନ୍ତନ କରି କେହି ବ୍ୟକ୍ତି ବିତରାଗ ହୋଇଯିବ, ଅସମ୍ଭବ କଥା। ମାନସର ଉପର ଉପର ଅଂଶ ହୁଏତ ପ୍ରଜ୍ଞାରେ ଆସିଯିବ, ଉପର ଉପର ଅଂଶ ନିର୍ମଳ ମଧ୍ୟ ହୋଇଯିବ, ଉପର ଉପର ଅଂଶ ବିତରାଗ ମଧ୍ୟ ହୋଇଯିବ, କିନ୍ତୁ ବାକି ମାନସର ଏତେ ବଡ଼ ଅଂଶ ସେମିତି ରାଗରଞ୍ଜିତ ଥିବ, ସେମିତି ଦ୍ୱେଷ ଦୂଷିତ ଥିବ, ସେମିତି ମୋହ ବିମୂଢ଼ିତ ଥିବ, ତେବେ ଜୀବନ ତ ବିକାରରେ ଭରା ରହିଲା, ମୁକ୍ତି ହେଲା ନାହିଁ। ତେବେ ଏହି କଥାର ଉତ୍କଣ୍ଠା ଥିଲା କି ଧର୍ମର ଏହିସବୁ ସୈଦ୍ଧାନ୍ତିକ କଥା ବହୁତ ଭଲ, କିନ୍ତୁ ମୋଠାରେ ତ ଆସୁନାହିଁ, ମୋଠାରେ ତ ଦେଖାଯାଉନାହିଁ। ପ୍ରଥମ ଶିବିରରେ ନିଜ ଗୁରୁଦେବଙ୍କ ପାଖକୁ ଗଲି, ତେବେ ଗଲି ଯେ ଟିକେ କୁଣ୍ଠାର ସହ, ଏହା ତ ବୌଦ୍ଧଙ୍କର, 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 କାରଣ ମୁଁ ନିଜର ସାମ୍ପ୍ରଦାୟିକ ରଙ୍ଗର ଚଷମା ଲଗାଇ ରଖିଛି, ନିଜେ ସମ୍ପ୍ରଦାୟବାଦୀ, ତେଣୁ ମୋତେ ସମସ୍ତେ ସମ୍ପ୍ରଦାୟବାଦୀ ଲାଗୁଥାନ୍ତି। ସେ ଖୁବ୍ ବୁଝାନ୍ତି କି ସମ୍ପ୍ରଦାୟ ସହ କିଛି ଦେଣ ଲେଣ ନାହିଁ, ମୁଁ ଶୁଦ୍ଧ ଧର୍ମ ଶିଖାଉଛି, କିନ୍ତୁ ମୋ ଆଖିରେ ତ ସମ୍ପ୍ରଦାୟର ଚଷମା ଲାଗିଛି ନା, ମୋତେ ଲାଗୁଥାଏ ଇଏ ବି ସମ୍ପ୍ରଦାୟ, ଇଏ ଏମାନଙ୍କର ସମ୍ପ୍ରଦାୟ। କିନ୍ତୁ ଦୁଇ ଦିନ ବିତିଲା, ଚାରି ଦିନ ବିତିଲା, ପାଞ୍ଚ ଦିନ ବିତିଲା, ଗୋଟିଏ ଗୋଟିଏ ଦିନ ଯେମିତି ବିତି ଯାଉଥାଏ, ମନ ଏ ପ୍ରକାର ଗଦଗଦ ହୋଇଗଲା, ଆରେ କେଉଁଠି ହେଲେ ମିଳୁନଥିଲା ଏହି ବିଦ୍ୟା, ଯିଏକି କରିବା ଶିଖାଏ, ଉପଦେଶ ତ ସବୁ ଜାଗାରେ ଥିଲା, ମୁଁ ତ କେଜାଣି କେତେ ଉପଦେଶ ଶୁଣିଛି ଏବଂ ସ୍ୱୟଂ ନିଜେ କେଜାଣି କେତେ ଉପଦେଶ ଦେଉଥିଲି ସେତେବେଳେ ଲୋକଙ୍କୁ, ଇଏ ଗୀତାର ପାଠ, ଇଏ ଉପନିଷଦର ବ୍ୟାଖ୍ୟା, ଇଏ ତାର ବ୍ୟାଖ୍ୟା, କେଜାଣି କେତେ ବୁଦ୍ଧିବିଳାସ, କେତେ ବାଣୀବିଳାସ ଚାଲୁଥିଲା, ଜୀବନରେ ଆସୁନଥିଲା, ତେଣୁ ସନ୍ତାପ ମଧ୍ୟ ଥିଲା କି ଜୀବନରେ ଆସୁନାହିଁ କାହିଁକି, ଆରେ ଏହି ବ୍ୟକ୍ତି ଇଏ ଜୀବନରେ ଉତ୍ତାରିବାର ବିଦ୍ୟା ଦେଇଦେଲେ, ତେଣୁ କୃତଜ୍ଞତା ବଶତଃ ମନ ଏତେ ବିଭୋର ହୋଇଗଲା, ଜୀବନରେ ଉତ୍ତାରିବା ବିଦ୍ୟା ଦେଇଦେଲେ ନା। କେହି ଖୁବ୍ ଭଲ ଭଲ ମିଠେଇର ବର୍ଣ୍ଣନା ବାରମ୍ବାର ଶୁଣେଇବ ଆମକୁ ଏବଂ ମୁହଁରୁ ଲାଳ ଗଡ଼ିବ, ଏମିତି ମିଠେଇକୁ ତ ଖାଇବା ଦରକାର, ବାରମ୍ବାର ତାହାର ବ୍ୟାଖ୍ୟା ଶୁଣିବା, ଏମିତି ମିଠେଇ, ଏମିତି ମିଠେଇ, ଆଉ କେହି ଆମକୁ ସତକୁ ସତ ମିଠେଇ ଖୁଆଇଦେବ, ତେବେ ଦୁଇ ଜଣଙ୍କ ମଧ୍ୟରୁ କାହାର ଉପକାର ମାନିବା ଭାଇ, ସାରା ଜୀବନ ତ ମିଠେଇର ବର୍ଣ୍ଣନା ଶୁଣି ଶୁଣି ରହିଗଲେ ନା, ଧର୍ମର ବର୍ଣ୍ଣନା ଶୁଣି ଶୁଣି ରହିଗଲେ ନା, ମୁକ୍ତ ଅବସ୍ଥାର ବର୍ଣ୍ଣନା ଶୁଣିକରି ରହିଗଲେ ନା, ମିଠେଇର ବର୍ଣ୍ଣନା ଥିଲା ମାତ୍ର। ଯେଉଁ ବ୍ୟକ୍ତି ଜିଭ ଉପରେ ମିଠେଇ ରଖିଦେଲା କି ଦେଖ, ଚାଖି କରି ଦେଖ, କରିକି ଦେଖ, ଆରେ ତାଙ୍କର ଉପକାର ତ ମାନିବାକୁ ପଡ଼ିବ। ତେଣୁ ଏହି ଯେଉଁ ବୁଦ୍ଧଙ୍କ ପ୍ରତି, ସିଦ୍ଧାର୍ଥ ଗୌତମ ନାମକ ବୁଦ୍ଧଙ୍କ ପ୍ରତି ଏହି ଯେଉଁ କୃତଜ୍ଞତାର ଭାବ ଜାଗିବ, ତେବେ ବୁଝିବେ କି ଧର୍ମରେ ପୁଷ୍ଟ ହେଉଛନ୍ତି, କୌଣସି ସମ୍ପ୍ରଦାୟରେ ଆଦୌ ଦୀକ୍ଷିତ ହେଉନାହାନ୍ତି, ଧର୍ମରେ ପୁଷ୍ଟ ହେଉଛନ୍ତି। ଯେଉଁ ବ୍ୟକ୍ତି ଏତେ ବଡ଼ ବିଦ୍ୟା, ଦୁନିଆର ହଜିଯାଇଥିବା ବିଦ୍ୟା ପୁଣି ଖୋଜି ବାହାର କଲେ, ଲୋକଙ୍କୁ ବାଣ୍ଟିବା ଆରମ୍ଭ କଲେ ଏବଂ ଆପଣା ଲୋକଙ୍କୁ ଲଗାଇଲେ ବାଣ୍ଟ ବାଣ୍ଟ, ଏବଂ ପୁଣି ପିଢ଼ି ପରେ ପିଢ଼ି, ପିଢ଼ି ପରେ ପିଢ଼ି ଲୋକ ବାଣ୍ଟି ଚାଲିଲେ, ବଡ଼ ଶୁଦ୍ଧ ଚିତ୍ତରେ ବାଣ୍ଟି ଚାଲିଲେ, ଚାରି ପାଞ୍ଚଶହ ବର୍ଷ ପର୍ଯ୍ୟନ୍ତ ଏହି ଦେଶରେ ଶୁଦ୍ଧ ରୂପରେ ରହିଲା, ପଡ଼ୋଶୀ ଦେଶକୁ ଗଲା, ସେଠାରେ କିଛି ବର୍ଷ ପର୍ଯ୍ୟନ୍ତ ଶୁଦ୍ଧ ରୂପରେ ରହିଲା, ତାପରେ ସମାପ୍ତ ହୋଇଗଲା। ଗୋଟିଏ ପଡ଼ୋଶୀ ଦେଶ ସମ୍ଭାଳିକରି ରଖିଲା, ବରଂ ଅଳ୍ପ କିଛି ଲୋକ ସମ୍ଭାଳି ରଖିଥିଲେ, ବାକି ସବୁ ତ ସେହିପରି କର୍ମକାଣ୍ଡରେ ପଡ଼ିଗଲେ, ସାମ୍ପ୍ରଦାୟିକ ମାନ୍ୟତାରେ ପଡ଼ିଗଲେ, ଭିନ୍ନ ଭିନ୍ନ ଜଞ୍ଜାଳରେ ପଡ଼ିଗଲେ। ସେମାନେ ବୁଦ୍ଧଙ୍କର ଶୁଦ୍ଧ ଶିକ୍ଷାକୁ ମାନୁଥିଲେ କି ନ ମାନୁଥିଲେ କହିପାରିବା ନାହିଁ, କିନ୍ତୁ ଅଳ୍ପ କେତେ ଲୋକ, ବହୁତ କମ୍ ଲୋକ, ଗୋଟିଏ ପିଢ଼ିରୁ ଦ୍ୱିତୀୟ ପିଢ଼ି, ଦ୍ୱିତୀୟ ପିଢ଼ିରୁ ତୃତୀୟ ପିଢ଼ି ଶୁଦ୍ଧ ରୂପରେ ଏହି ବିଦ୍ୟାକୁ ବଞ୍ଚାଇ ରଖିଲେ। ତେଣୁ ମନ ବଡ଼ କୃତଜ୍ଞତାରେ ଭରି ଉଠେ, ଏହି ଲୋକମାନେ ଶୁଦ୍ଧ ରୂପରେ ବଞ୍ଚାଇ ରଖିନଥିଲେ ମୋତେ କିପରି ପ୍ରାପ୍ତ ହୋଇଥାନ୍ତା, କୃତଜ୍ଞତାର ଭାବ ଜାଗିଥାଏ। ଆରେ ଏହି ପ୍ରକାର ଲାଗୁଛି ଯେପରି ବୁଦ୍ଧ ମୋ ନିମିତ୍ତ ଏହି ବିଦ୍ୟାକୁ ଖୋଜି ବାହାର କଲେ, ମୋତେ ପ୍ରାପ୍ତ ହେଲା, ମୋର କଲ୍ୟାଣ ହେଲା। ଆଉ ଏହି ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ଏହି ଲୋକମାନେ ଶୁଦ୍ଧ ରୂପରେ ରଖିଥିଲେ, ମୋ ପାଇଁ ହିଁ ରଖିଥିଲେ, ମୋତେ ପ୍ରାପ୍ତ ହେଲା, ମୋର କଲ୍ୟାଣ ହେଲା। ଆରେ ଏହି ପ୍ରକାର କେତେ ଲୋକଙ୍କର କଲ୍ୟାଣ ହେଉଛି, ତେଣୁ କୃତଜ୍ଞତାରେ ମନ ଭରି ଉଠେ। ଏହି ସଦ୍ଗୁଣ ଟିକିଏ ହେଲେ ବି ଆସୁନାହିଁ, ଜାଣିବ ଏବେ କଞ୍ଚା ଅଛି, ଧୀରେ ଧୀରେ ବଢ଼ିବ, ସମୟ ଲାଗିବ, କ'ଣ କରିବା। ସମ୍ପ୍ରଦାୟର ପ୍ରଲେପ ଏତେ କଡ଼ା ହୋଇଥାଏ କି ତୁଟିବାରେ ସମୟ ଲାଗେ। ଦାର୍ଶନିକ ମାନ୍ୟତାର ପ୍ରଲେପ ଏତେ କଡ଼ା ହୋଇଥାଏ, ତୁଟିବାରେ ସମୟ ଲାଗେ। ଖୁବ୍ ଦୁଃଖ ଲାଗେ, କରୁଣା ଆସେ। ଜଣେ ଭାଇ ଯିଏ 10 ନୁହେଁ, 20 ନୁହେଁ, 25-30 ଶିବିର ନେଇସାରିଛି, ଆଉ ଆସିକରି ମୋତେ କହୁଛି, ଗୋଏଙ୍କାଜୀ ଆପଣ କ'ଣ ନେଇ ଆସିଲେ, ଏଭଳି ରତ୍ନ ନେଇ ଆସିଲେ, ଏପରି ସାଧନା ଭାରତରେ କ'ଣ ସାରା ଦୁନିଆରେ କେଉଁଠି ନାହିଁ, ଆପଣ ଆଣିଛନ୍ତି, ବହୁତ କଲ୍ୟାଣ କରିଛନ୍ତି, ମୁଁ ସାରା ଜୀବନ ଏହି ସାଧନା କରିବି, କାରଣ ଏଥିରୁ ବହୁତ ଲାଭ ମିଳୁଛି। ସାଧନା ଏହାକୁ କରିବି, କିନ୍ତୁ ଗୋଏଙ୍କାଜୀ ଧର୍ମ ନିଜର ହିଁ ପାଳନ କରିବି। ମୁଁ ତା ମୁହଁ ଆଡ଼କୁ ଅନେଇ ରହିଲି, ଇଏ ଧର୍ମ କ'ଣ ପାଳନ କରିବ, ଆଉ କ'ଣ ଧର୍ମ, ଶୀଳ ପାଳନ କରିବା ତା ପାଇଁ ଧର୍ମ ନୁହେଁ, ସମାଧିର ଅଭ୍ୟାସ କରିବା ତା ପାଇଁ ଧର୍ମ ନୁହେଁ, ପ୍ରଜ୍ଞା ଦ୍ୱାରା ନିଜ ଚିତ୍ତକୁ ନିର୍ମଳ କରି ବିତରାଗ ହୋଇଯିବା ତା ପାଇଁ ଧର୍ମ ନୁହେଁ, ତାହା ତ ସାଧନା ଅଟେ, କୌଣସି ଏକ ହାଲୁକା କଥା, ସେଥିରୁ ଆପଣ ଲାଭ ମିଳୁଛି ଏଥିପାଇଁ କରନ୍ତି, ତାକୁ ତେଣୁ କରିବା। କିନ୍ତୁ ବଡ଼ କଥା ତ ତାହା କି ମୁଁ ଆପଣ ଧର୍ମ ପାଳନ କରିବି, ତାକୁ ଛାଡ଼େ ନାହିଁ। ତେବେ କରୁଣାର ପାତ୍ର ନା ବିଚରା ଦୟାର ପାତ୍ର ନା, ବୁଝିନାହିଁ କ'ଣ ଧର୍ମ ପାଳନ କରିବ, ମାନେ ନିଜ ସମ୍ପ୍ରଦାୟର କୌଣସି କର୍ମକାଣ୍ଡ ଅଛି, କୌଣସି ବ୍ରତ ଉପବାସ ଅଛି, ନିଜ ସମ୍ପ୍ରଦାୟର କୌଣସି ଦାର୍ଶନିକ ମାନ୍ୟତା ଅଛି, ତାକୁ ନିଶ୍ଚୟ, ବା ସେହି ଧର୍ମ। ଆଉ ଇଏ ତ କୌଣସି ସାଧନା, ଏହା ଠିକ୍ ଅଛି, ଧର୍ମ କୁଆଡ଼େ ବୁଡ଼ିଗଲା, ଦେଶର ଅବସ୍ଥା କ'ଣ ହୋଇଗଲା, ଧର୍ମର ଏତେ ବଡ଼ ମହାନ ଅସ୍ତିତ୍ୱ ତାକୁ ହରାଇ ବସିଲେ, ଓ ସାମ୍ପ୍ରଦାୟିକ କଥା ଏତେ ମିଠା ଲାଗିବାକୁ ଲାଗିଲା, ଏତେ ଗଭୀର ଆସକ୍ତି ତା ପ୍ରତି ହୋଇଗଲା। ସମୟ ଲାଗେ, ମୁଁ ବି ବୁଝୁଛି, ଅନେକ ବଡ଼ ଭାଗ୍ୟବାନ ଲୋକ ଥାଆନ୍ତି, ପୁଣ୍ୟବାନ ଲୋକ ଥାଆନ୍ତି, ଗୋଟିଏ ଦୁଇଟା ଶିବିରରେ କଥା ବୁଝା ପଡ଼ିଯାଏ, ତେବେ ସେମାନେ କୌଣସି ସମ୍ପ୍ରଦାୟବାଦୀଙ୍କୁ ଘୃଣା କରନ୍ତି ନାହିଁ, ପ୍ରେମ କରନ୍ତି, ତାଙ୍କ ପ୍ରତି କରୁଣା ଜଗାନ୍ତି, ଦ୍ୱେଷ କରନ୍ତି ନାହିଁ। କିନ୍ତୁ ଏହି କଥା ବୁଝା ପଡ଼ିଗଲେ କି ଏହା ସମ୍ପ୍ରଦାୟ ଅଟେ, ସଂସାରୀମାନଙ୍କ ପାଇଁ ଏ ପ୍ରକାର କଥା ଚାଲିଥାଏ, କରନ୍ତୁ ସେ ତାଙ୍କ ଜାଗାରେ, କିନ୍ତୁ ଶୁଦ୍ଧ ଧର୍ମ ତ ଏହା କି ମୁଁ କିପରି ଶୀଳବନ୍ତ ହୋଇଯିବି, ମୋର ସଦାଚାରରେ, ମୋର ଶୀଳରେ ଯେପରି ଟିକିଏ ବି ଦୋଷ ରହିନଯିବ, ମୋର ସମାଧି କିପରି ସମ୍ୟକ ହୋଇଯିବ, ପୁଷ୍ଟ ହୋଇଯିବ, ଶୁଦ୍ଧ ହୋଇଯିବ, ମୋର ପ୍ରଜ୍ଞା କିପରି ଜାଗୃତ ହୋଇଯାଉ, ତେବେ ଚିତ୍ତର ବିକାରକୁ ଗଭୀରତା ପର୍ଯ୍ୟନ୍ତ ବାହାର କରିଦେବି, ଏପରି ନିର୍ମଳ ଚିତ୍ତ ହୋଇଯାଆନ୍ତି କି ସାରା ଜୀବନ ସେହି ନିର୍ମଳତା କଥା କହିବାକୁ ଲାଗନ୍ତା। ମୈତ୍ରୀ ଜାଗୁ, କରୁଣା ଜାଗୁ, ସଦ୍ଭାବନା ଜାଗୁ, ମୋ ଜୀବନ ସାର୍ଥକ ହୋଇଯାଉ, ମନୁଷ୍ୟ ଜୀବନ ସାର୍ଥକ ହୋଇଯାଉ। ବହୁତ ଲୋକ ଏକଥା ବୁଝିବାକୁ ଲାଗନ୍ତି, ଏହି ସବୁ ଲୋକ ଯେଉଁମାନେ ଶିବିରକୁ ଆସନ୍ତି, ଏପରି କହୁଥିବା ଲୋକ ବି ଆସୁଥିବେ କି ସାଧନା ତ ଆପଣଙ୍କର କରିବି, ଧର୍ମ ନିଜର ପାଳନ କରିବି, ସବୁ ଲୋକ ଏପରି କହୁନଥିବେ। ଏ ତ ଉଦାହରଣ ଦେଲି କି ଲୋକ କିପରି ଭ୍ରାନ୍ତିରେ ଅଛନ୍ତି, ଆଉ କିପରି ସେଥିରୁ ବାହାରିବାକୁ ସମୟ ଲାଗେ। ତେଣୁ ଏହି ଦୁଇ କଥା ଖୁବ୍ ଭଲ ଭାବେ ବୁଝିନେବା ଉଚିତ କି ଶରଣ କୌଣସି ବ୍ୟକ୍ତିର ନୁହେଁ, ବ୍ୟକ୍ତିର ଶରଣ ହେବ ତ ସମ୍ପ୍ରଦାୟକୁ ଚାଲିଗଲେ, ତେବେ ସମ୍ପ୍ରଦାୟ ହିଁ ସମ୍ପ୍ରଦାୟ ବୋଲି ବୁଝିନେବା ଉଚିତ, ଗୁଣର ଶରଣ। ତେଣୁ ସାର୍ବଜନୀନ କଥା ହେଲା, ଗୁଣ ସମସ୍ତଙ୍କର ହୋଇଥାଏ, ନିଜକୁ ହିନ୍ଦୁ ବୋଲାଉଥିବା ଲୋକ ମଧ୍ୟ ଏପରି ଗୁଣ ଧାରଣ କରିପାରେ, ନିଜକୁ ମୁସଲମାନ ବୋଲାଉଥିବା ଲୋକ ବି, ଜୈନ ବୋଲାଉଥିବା ଲୋକ ବି, ଖ୍ରୀଷ୍ଟିଆନ ବୋଲାଉଥିବା ଲୋକ ମଧ୍ୟ ଏପରି ଗୁଣ ଧାରଣ କରିପାରେ, ଏବଂ ନିଜକୁ ହିନ୍ଦୁ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ବୋଲାଉଥିବା ବ୍ୟକ୍ତି ମଧ୍ୟ ଏପରି ଗୁଣରୁ ବଞ୍ଚିତ ହୋଇପାରେ, ତା ଭିତରେ ଆଦୌ ଏପରି ଗୁଣର ନାଁ ବି ନଥାଇପାରେ। ତେଣୁ ଗୁଣର ହିଁ ମହତ୍ତ୍ୱ ରହିଛି, ଓ ମୁଁ ଗୁଣର ଶରଣ ଯାଉଛି, ଏପରି ବ୍ୟକ୍ତି ସମ୍ପ୍ରଦାୟରେ ବାନ୍ଧି ହେଉନାହିଁ, ସେ ଶୁଦ୍ଧ ଧର୍ମର ରାସ୍ତାରେ ଚାଲିବାକୁ ଲାଗିଲା। ଏହି କଥା ବହୁତ ଭଲ ଭାବେ ବୁଝିକରି ତିନି ରତ୍ନର ଶରଣ ନେଲି। ଭବିଷ୍ୟତରେ ବି କେବେ କୌଣସି ସନ୍ଦେହ ଆସିଲେ ଖୁବ୍ ଭଲ ଭାବେ ବୁଝିବା ଦରକାର କି ମୁଁ କୌଣସି ସମ୍ପ୍ରଦାୟରେ ବାନ୍ଧି ହେଉନାହିଁ, ମୁଁ ଗୁଣର ଶୁଦ୍ଧ ଧର୍ମର ଶରଣ ନେଉଛି, ଓ ତାକୁ ଧାରଣ କରିବା ପରେ ହିଁ ତାହା ମୋ ପାଇଁ ଦ୍ୱୀପରେ ପରିଣତ ହେବ, ମୋତେ ଶରଣ ଦେବ, ଆଉ କେହି ଶରଣ ଦେବାର ନାହିଁ, ନାନ୍ୟ ଶରଣ, କୌଣସି ଅନ୍ୟ ଶରଣ ନାହିଁ। ଏହି କଥା ଖୁବ୍ ଭଲ ଭାବେ ବୁଝି ହେବାକୁ ଲାଗିବ। ପୁଣି କ'ଣ କାମ ଆରମ୍ଭ କଲେ, ପାଞ୍ଚ ଶୀଳ ଗ୍ରହଣ କଲେ, ଏହି ପାଞ୍ଚ ଶୀଳ ଧର୍ମର ଆଧାରଶିଳା ଅଟନ୍ତି। ବହୁତ ପ୍ରକାର ସାଧନା। 2500 ବର୍ଷ ପୂର୍ବର ଭାରତରେ ମଧ୍ୟ ଅନେକ ଏପରି ଆଚାର୍ଯ୍ୟ ଥିଲେ। କେତେକ ଆଚାର୍ଯ୍ୟ ଏପରି ଥିଲେ ଯେଉଁମାନେ ଶୀଳ ସଦାଚାରକୁ ବହୁତ ମହତ୍ତ୍ୱ ଦେଉଥିଲେ, କିନ୍ତୁ ଅନେକ ଏପରି ଆଚାର୍ଯ୍ୟ ମଧ୍ୟ ଥିଲେ ଯାହାଙ୍କର ଶୀଳ ସଦାଚାର ସହ କୌଣସି ସମ୍ପର୍କ ନଥିଲା। ତୁମର ଯାହା ମନକୁ ଆସିଲା ତାହା କର, କୌଣସି ସତ୍କର୍ମର ନା ପୁଣ୍ୟ ହୁଏ ନା କୌଣସି ଦୁଷ୍କର୍ମର ପାପ ହୁଏ, ଏସବୁ କଥାରେ କ'ଣ ଅଛି? କର, ଯାହା ମନକୁ ଆସିଲା ତାହା କର, କିନ୍ତୁ ଏପରି ଧ୍ୟାନ କରାଇବି ସେଥିରେ ଏପରି ଆନନ୍ଦ ଆସିବ, ଏପରି ଆନନ୍ଦ ଆସିବ। ଏବେ ଲୋକଙ୍କୁ ଏତେ ବଡ଼ ଛାଡ଼ ମିଳିଗଲେ କି ଯାହା ମନକୁ ଆସୁଛି ତାହା କର, ଆଉ ପୁଣି ବି ଧ୍ୟାନ କରି ଆନନ୍ଦ ନିଅ, ତେବେ ଆଉ କ'ଣ ଦରକାର? ତାଙ୍କ ପାଖରେ ଲୋକଙ୍କର ଖୁବ୍ ଭିଡ଼ ଲାଗୁଥିଲା, ଏପରି ପାଗଳମି ଆଜି ବି ତ ଚାଲୁଛି। ଶୀଳ ସଦାଚାର ମାନ ବା ନ ମାନ, ମୋ ପାଖରେ ଧ୍ୟାନ କର, ପୁଣି ଦେଖ, ଏପରି ଆନନ୍ଦ ଆସିବ, ଏପରି ଆନନ୍ଦ ଆସିବ। ଧର୍ମ ନାହିଁ, ଧର୍ମର ମୂଳଦୁଆ ହାଲିଗଲା। ଆରେ, ଶରୀର ଓ ବାଣୀର କର୍ମକୁ ବି ସୁଧାରି ପାରୁନାହଁ, ତେବେ ଭିତରେ ଗଭୀରତାକୁ ଯାଇକରି ଚିତ୍ତର କର୍ମକୁ ସୁଧାରିବା ଅସମ୍ଭବ କଥା। ଆଉ ପୁଣି ଏହି ପୁରାକୁ ପୁରା ମାର୍ଗ ତ ନିଜ ଭିତରେ ସତ୍ୟକୁ ଦର୍ଶନ କରିବାର ମାର୍ଗ, ନିଜ ଭିତରେ ଗଭୀରତା ପର୍ଯ୍ୟନ୍ତ ସତ୍ୟକୁ ଦେଖିକରି ଯେଉଁଠି ଯେଉଁଠି ବିକାର ରହିଛି ସେହି ବିକାରକୁ ବାହାରକୁ ବାହାର କରିବାର ମାର୍ଗ। ତେବେ ନିଜ ଭିତରେ ଯେଉଁ ଅନୁସନ୍ଧାନ କରିବା ସତ୍ୟର, ତାହା ହୋଇପାରିବ ନାହିଁ। ଗୋଟିଏ ଆଡ଼େ ଶୀଳ ଭଙ୍ଗ କରି ଚାଲିବା, ସଦାଚାର ତୁଟାଇ ଚାଲିବା, ଅନ୍ୟଆଡ଼େ ନିଜ ଭିତରେ ସତ୍ୟର ଅନୁସନ୍ଧାନ କରିବା, ଏହା ହୋଇନଥାଏ। ସମୁଦ୍ରରେ ବଡ଼ ତୋଫାନ ଉଠୁଛି, ମନସୁନ୍ ଚାଲିଛି, ଏବଂ ଆମକୁ ଅନୁସନ୍ଧାନ କରିବାର ଅଛି କି ଏହା ତଳେ କେଉଁଠି ତୈଳକୂପ ମିଳିବ। ତେବେ ମନସୁନ୍ରେ ଅନୁସନ୍ଧାନ ହୋଇପାରିବ ନାହିଁ, ଚୁପ୍ ହୋଇ ବସି ରହିବାକୁ ପଡ଼ିଥାଏ। ମନସୁନ୍ ସମାପ୍ତ ହୋଇଗଲେ ତାପରେ ପୁଣି ଅନୁସନ୍ଧାନ ଆରମ୍ଭ ହୋଇଯାଏ, ତଥାପି ଲହରୀ ତ ରହିବ। ସମୁଦ୍ରର ଲହରୀ ସବୁ ସମାପ୍ତ ହୋଇଯାଉ, ତାପରେ ଆମେ ଅନୁସନ୍ଧାନ ଆରମ୍ଭ କରିବା, ତେବେ ସେ ସମୟ କେବେ ଆସିବ ନାହିଁ। ତେଣୁ ଆମ ମାନସରେ ବିକାରର ଲହରୀ ତ ରହିବ, କିନ୍ତୁ ଏତେ ଉଚ୍ଚା ଉଚ୍ଚା ଲହରୀ, ଆମେ ଯେତେବେଳେ ହତ୍ୟା କରନ୍ତି ବହୁତ ଉଚ୍ଚା ଲହରୀ, ଚୋରି କରନ୍ତି ବହୁତ ଉଚ୍ଚା ଲହରୀ, ବ୍ୟଭିଚାର କରନ୍ତି ବହୁତ ଉଚ୍ଚା ଲହରୀ, କୌଣସି ବି ଶୀଳ ଭଙ୍ଗ କଲେ ଆମ ମାନସର ଉପର ଅଂଶରେ ଯେପରି ତୋଫାନ ଆସିଗଲା, ଏପରି ତୋଫାନ ଅବସ୍ଥାରେ ଆମେ ଗଭୀରକୁ ଯାଇକରି ସତ୍ୟର ଦର୍ଶନ କରିପାରିବା ସମ୍ଭବ କଥା ନୁହେଁ। ଏଥିପାଇଁ ଭାଇ, ଅତି କମ୍ରେ 10 ଦିନ ପାଇଁ ତ ଶୀଳକୁ କଡ଼ାକଡ଼ି ଭାବେ ପାଳନ କର। ଶୀଳ ଠିକ୍ ଭାବେ ପାଳନ କରା ନଗଲେ ସମାଧି ସମ୍ୟକ ସମାଧି ହେବ ନାହିଁ। ସମ୍ୟକ ସମାଧି ସେହି ଯାହା ଆମକୁ ପ୍ରଜ୍ଞା ଆଡ଼କୁ ଘେନିଯାଏ, ତାହା ହେବ ନାହିଁ। ଏବଂ ଚିତ୍ତ କୌଣସି ପ୍ରକାର ଏକାଗ୍ର ହୋଇଯିବ, କୌଣସି ବିକାରକୁ ନେଇ ଏକାଗ୍ର ହୋଇଯିବ, ଆଉ ସମ୍ୟକ ସମାଧି ନ ହେବ ତେବେ ପ୍ରଜ୍ଞା ଜାଗ୍ରତ ହେବ ନାହିଁ, ଆଉ ପ୍ରଜ୍ଞା ନ ଜାଗିଲେ ବିକାର ବିମୁକ୍ତ ହୋଇପାରିବ ନାହିଁ, ନିର୍ବାଣ ପ୍ରାପ୍ତ ହେବ ନାହିଁ। ଅତଏବ ଶୀଳ ବହୁତ ଆବଶ୍ୟକ, ଶୀଳ ବିନା ସମାଧି ହୁଏ ନାହିଁ, କିନ୍ତୁ ସମାଧି ବିନା ଶୀଳ ମଧ୍ୟ ହୁଏ ନାହିଁ। ମନ ବସରେ ନାହିଁ ତେବେ ଶୀଳ କିପରି ପାଳନ କରିବା? ତେବେ ଘୋଡ଼ାକୁ ଆଗେ ରଖିବା ନା ଗାଡ଼ିକୁ ଆଗେ ରଖିବା, ଅସୁବିଧା ଉପୁଜିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ରାସ୍ତା ବାହାର କରାଗଲା। ଅତି କମ୍ରେ 10 ଦିନ ପାଇଁ ଘରଦ୍ୱାର ଛାଡ଼ିକରି ଭିକ୍ଷୁ ସଦୃଶ ଜୀବନ ଜିଇଁବା ପାଇଁ ଗୋଟିଏ ଜାଗାରେ ଏକତ୍ର ହୋଇଯାଅ। ସେଠାରେ ବାତାବରଣ ଏପରି ହେବ କି ସେହି ବାତାବରଣରେ କେଉଁଠାକୁ ଶୀଳ ଭଙ୍ଗ କରିବାକୁ ଯିବ, କେଉଁ ଶୀଳ ଭଙ୍ଗ କରିବ, ଆଉ ସାରା ଦିନ ଏତେ କାମ, ସକାଳ 4:30-4:30 ରାତି 9:30-9 ପର୍ଯ୍ୟନ୍ତ ଅବସର ହିଁ ନାହିଁ କୌଣସି ପ୍ରକାର ଶୀଳ ଭଙ୍ଗ କରିବାକୁ। ତେବେ ପରିସ୍ଥିତିର କାରଣରୁ ହେଉ, ବାତାବରଣର କାରଣରୁ ହେଉ, ବ୍ୟସ୍ତ କାର୍ଯ୍ୟକ୍ରମର କାରଣରୁ ହେଉ, ଆମେ ଶୀଳ ତ ପାଳନ କଲେ ନା। ତେବେ ଶୀଳ ପାଳନ କରିବାରୁ ଠିକ୍ ଦିଗରେ ମନ ଏକାଗ୍ର ହେବାକୁ ଲାଗିଲା। ଏବେ ଠିକ୍ ଦିଗରେ ମନ ଏକାଗ୍ର ହେଲା ତେବେ ପ୍ରଜ୍ଞା ଜାଗିବାର କାମ ଆରମ୍ଭ ହୋଇଗଲା। ଏବେ ଦେଖିଲେ ଯେତେ ଯେତେ ପ୍ରଜ୍ଞା ଜାଗୁଛି ସମାଧି ସେତେ ସେତେ ପୁଷ୍ଟ ହେଉଛି, ଯେତେ ଯେତେ ସମାଧି ପୁଷ୍ଟ ହେଉଛି ଶୀଳ ସେତେ ସେତେ ପୁଷ୍ଟ ହେଉଛି। ତିନୋଟି ଯାକ ପରସ୍ପର ପରସ୍ପରକୁ ସାହାଯ୍ୟ କରିବାକୁ ଲାଗିଲେ। ଶୀଳ ସମାଧିକୁ ସାହାଯ୍ୟ କରେ, ସମାଧି ଶୀଳକୁ ସାହାଯ୍ୟ କରେ, ଶୀଳ ପ୍ରଜ୍ଞାକୁ ସାହାଯ୍ୟ କରେ, ପ୍ରଜ୍ଞା ଶୀଳକୁ ସାହାଯ୍ୟ କରେ, ସମାଧି ପ୍ରଜ୍ଞାକୁ ସାହାଯ୍ୟ କରେ, ପ୍ରଜ୍ଞା ସମାଧିକୁ ସାହାଯ୍ୟ କରେ। ଯେପରି ତିନିଗୋଡ଼ିଆ ତ୍ରିପାଦୀ, ତିନୋଟି ଯାକ ମଜବୁତ, ଗୋଟିଏ ଗୋଡ଼ ଦୁର୍ବଳ ହୋଇଗଲେ ତ୍ରିପାଦୀ ଗଡ଼ି ପଡ଼ିବ। ତିନୋଟିକୁ ମଜବୁତ କରିବା ପାଇଁ ଏ ପ୍ରକାର କାର୍ଯ୍ୟକ୍ରମ ପୁରାତନ ଅମଳରୁ ଚାଲିଆସୁଛି। ଗୋଟିଏ ସ୍ଥାନରେ ଏକତ୍ର ହୋଇଯାଅ, କୌଣସି ତପଭୂମିରେ ଏକତ୍ର ହୋଇଯାଅ, କଡ଼ାକଡ଼ି ଭାବେ ଶୀଳର ପାଳନ କରିବା ସଙ୍ଗେ ସଙ୍ଗେ ଏହି ବିଦ୍ୟାକୁ ଶିଖ। ତେଣୁ ଏହି 5 ଶୀଳ ଗ୍ରହଣ କଲେ କୌଣସି କର୍ମକାଣ୍ଡ ପୂରା କରିବା ପାଇଁ ନୁହେଁ, ଏହା ଧର୍ମର, ଏହି ସାଧନାର ଅଭିନ୍ନ ଅଙ୍ଗ, ଆଧାରଶିଳା, ମୂଳଦୁଆ। ଏହା ବିନା ଫଳ ହୁଏ ନାହିଁ, ଏଣୁ ଏହାର ପାଳନ କଲେ ପୁଣି ଆଗକୁ ଚାଲିଲେ, ସ୍ୱୟଂ ନିଜକୁ 10 ଦିନ ପାଇଁ ଆତ୍ମସମର୍ପିତ କଲେ। ତେବେ ସେତେବେଳେ ବି ବୁଝାଇଥିଲି, ତଥାପି ପୁଣି ବୁଝିବା ଦରକାର କି ସମର୍ପଣ କାହାକୁ। ଏହି ବିଦ୍ୟାକୁ ସମର୍ପଣ। ଏହା ଭାରତର କ'ଣ ବିଶ୍ୱର ବହୁ ପୁରାତନ ବିଦ୍ୟା, ବହୁ ପୁରାତନ ବିଦ୍ୟା, କେଜାଣି କେତେବାର ଜାଗିଛି, 200-400-500 ବର୍ଷ ଚାଲିଛି, ପୁଣି ଏପରି ପାଗଳ ବ୍ୟକ୍ତିଙ୍କ ହାତକୁ ଯାଇଛି ଯିଏକି ସେଥିରେ କିଛି ଯୋଡ଼ିବା ଭାଙ୍ଗିବା ଆରମ୍ଭ କରିଦେଇଛନ୍ତି, ନିଜର କୌଣସି ସମ୍ପ୍ରଦାୟର କଥା ସେଥିରେ ମିଶାଇ ଦେଇଛନ୍ତି, ଏମିତି କରିଦେଇଛନ୍ତି, ସେମିତି କରିଦେଇଛନ୍ତି, ଏହି ପ୍ରକାର ହୋଇ ହୋଇ ତା'ର ଶୁଦ୍ଧତା ନଷ୍ଟ ହୋଇଯାଇଛି, ସମାପ୍ତ ହୋଇଯାଇଛି। ଶୁଦ୍ଧତା ସମାପ୍ତ ହୋଇଯିବାରୁ ତହିଁରୁ ଯେଉଁ ଲାଭ ମିଳିବା କଥା ସେ ଲାଭ ମିଳିବା ବନ୍ଦ ହୋଇଯାଇଛି, ଲାଭ ମିଳିବା ବନ୍ଦ ହୋଇଯିବାରୁ ଲୋକମାନେ ଅଭ୍ୟାସ କରିବା ବନ୍ଦ କରିଦେଇଛନ୍ତି, ସମାପ୍ତ ହୋଇଯାଇଛି, ଲୋକେ ଭୁଲି ଯାଇଛନ୍ତି। ପୁଣି କୌଣସି ଏପରି ମହାପୁରୁଷ ଜାଗିଛନ୍ତି, ସେ ତାକୁ ଖୋଜି ବାହାର କରିଛନ୍ତି ଏବଂ ପୁଣି କିଛି ଦିନ ପର୍ଯ୍ୟନ୍ତ ଚାଲିଛି, କିଛି ଶତାବ୍ଦୀ ପର୍ଯ୍ୟନ୍ତ, ପୁଣି ସମାପ୍ତ ହୋଇଯାଇଛି। ତେଣୁ ଏହା ଭାରତର ବହୁ ପୁରାତନ ବିଦ୍ୟା, ବହୁ ପୁରାତନ ବିଦ୍ୟା। କିନ୍ତୁ ଯେହେତୁ ବିଗତ 2000 ବର୍ଷରୁ ଭାରତରୁ ବିଲୁପ୍ତ ହୋଇଯାଇଛି, ତେଣୁ ଆଜି ଖୁବ୍ ନୂଆ ଭଳି ଲାଗୁଛି। ତେଣୁ ଏହା ପ୍ରତି ଯଦି ସମର୍ପିତ ଭାବେ କାମ ନ କରିବା, ତେବେ ଟିକିଏ ନିଜର ଯୋଡ଼ିବା, ଆମ ପରମ୍ପରାରେ ତ ଏକଥା ଅଛି, ଏହା ମଧ୍ୟ ଭଲ, ଏଇଟାକୁ କରୁଛନ୍ତି ତ ଚାଲ ତହିଁରୁ ବି ଟିକିଏ କରିନେବା, ଚାଲ ତହିଁରୁ ବି ଟିକିଏ କରିନେବା, ତେବେ ଏକ ତ ନିଜର କ୍ଷତି କରିନେବେ, ବହୁତ ବଡ଼ ବିପଦର କଥା ହୋଇଯିବ। ଏବଂ ଦ୍ୱିତୀୟ କଥା ଏହା କି ଏହାକୁ ପରୀକ୍ଷା କରି କିପରି ଦେଖିପାରିବେ, ଭାଇ 10 ଦିନ ପର୍ଯ୍ୟନ୍ତ ଯେପରି ବତେଇ ଦିଆଯାଉଛି, ଯେତିକି ବତେଇ ଦିଆଯାଉଛି ଠିକ୍ ସେହିପରି କରନ୍ତୁ, ସେତିକି ହିଁ କରନ୍ତୁ, ନିଜ ତରଫରୁ ତହିଁରେ କିଛି ମିଶାନ୍ତୁ ନାହିଁ, କିଛି ଭାଙ୍ଗନ୍ତୁ ନାହିଁ, ତେବେ ଏହା କହିବେ କି ମୁଁ ପରୀକ୍ଷା କରି ଦେଖିନେଲି। ତେଣୁ ଏହି ଯେଉଁ ଆତ୍ମସମର୍ପଣ, 10 ଦିନର ହିଁ ଆତ୍ମସମର୍ପଣ ନା, 10 ଦିନ ପୁରା ହୋଇଗଲେ ଦେଖନ୍ତୁ ନିଜକୁ କି ଭାଇ କ'ଣ ସତକୁ ସତ ଏହି ରାସ୍ତା ଠିକ୍ କି ନୁହେଁ, ଯୁକ୍ତିସଙ୍ଗତ କି ନୁହେଁ, କଲ୍ୟାଣକାରୀ କି ନୁହେଁ, ଏହି ରାସ୍ତାରେ ଚାଲିଲେ ମୋର ତଥା ଅନ୍ୟମାନଙ୍କର କଲ୍ୟାଣ ହେବ କି ନାହିଁ, ଖୁବ୍ ବିଶ୍ୱାସ ହୋଇଗଲେ, କଥା ଠିକ୍ ବୁଝି ହୋଇଗଲେ ଚାଲନ୍ତୁ। ତେଣୁ 10 ଦିନ ପାଇଁ ସମର୍ପଣ କରିବା ବହୁତ ଆବଶ୍ୟକ। ଯେତେ ନିୟମ ଅଛି, ଉପନିୟମ ଅଛି, ଅନୁଶାସନ ଅଛି, ସମୟ ସାରଣୀ ଅଛି, ଆଉ ଏହି ବିଦ୍ୟାର ଶୁଦ୍ଧତା ରହିଛି, ତା ପ୍ରତି ସମର୍ପିତ ହେଉଛନ୍ତି ଏବଂ ଏହାପରେ ଧର୍ମର ଯାଚନା କରି କାମ କରିବା ଆରମ୍ଭ କରିଦେଲେ। 3-3.5 ଦିନ ପର୍ଯ୍ୟନ୍ତ ଆନାପାନ କଲେ, ଶ୍ୱାସକୁ ଜାଣିଲେ, ସେଦିନ ମଧ୍ୟ ବୁଝାଇଥିଲି, ଆଜି ପୁଣି ବୁଝାଉଛି, ଶ୍ୱାସର କସରତ ନୁହେଁ, ଶ୍ୱାସର ନିୟନ୍ତ୍ରଣ କରିବାର ନାହିଁ, ପୁରାକୁ ପୁରା ମାର୍ଗ ଯଥାଭୂତ ଜ୍ଞାନ ଦର୍ଶନ, ଯଥାଭୂତ ଯେମିତି ହେଲା ସେମିତି ତାକୁ ଜ୍ଞାନପୂର୍ବକ ଜାଣିନେଲେ, ଯେମିତି ହେଲା ସେମିତି ତାକୁ ଜ୍ଞାନପୂର୍ବକ ଜାଣିନେଲେ, ତେବେ ଜ୍ଞାନ ସମ୍ୟକ ହେଲା, ତେବେ ଦର୍ଶନ ସମ୍ୟକ ହେଲା, ବାସ୍ ଯେମିତି ଅଛି ସେମିତି। ଶ୍ୱାସ ଗଭୀରିଆ ହେଉଥାଏ ତ ଗଭୀରିଆ, ଓଷାସିଆ ହେଉଥାଏ ତ ଓଷାସିଆ, ବାମ ସ୍ୱର ଚାଲୁଥାଏ ତ ବାମ ସ୍ୱର, ଡାହାଣ ସ୍ୱର ଚାଲୁଥାଏ ତ ଡାହାଣ ସ୍ୱର, ଆମେ ସେଥିରେ କୌଣସି ବଦଳାବଦଳି କରନ୍ତି ନାହିଁ। ଆମକୁ ଆମର ଦ୍ରଷ୍ଟା ଭାବ ପୁଷ୍ଟ କରିବାର ଅଛି, ଭୋକ୍ତା ଭାବରେ ଜୀବନ ତ ଜିଉଁଥିଲେ, ସାରା ଜୀବନ ଜିଉଁଥିଲେ, ଅନେକ ଜନ୍ମରୁ ଜିଇଁ ଆସୁଥିଲେ, ଅନେକ ଜନ୍ମକୁ ନ ମାନିଲେ ନ ମାନ, ଏହି ଜନ୍ମରେ ତ ଭୋକ୍ତା ଭାବ ଭୋକ୍ତା ଭାବର ଜୀବନ ଜିଇଁଲେ, ଏବେ ତାକୁ ପଲଟାଇବାର ଅଛି। ତେଣୁ ପଲଟାଇବା ପାଇଁ ଶୁଦ୍ଧ ଶ୍ୱାସର ସହାୟତା ନେଲେ, କେବଳ ଶ୍ୱାସ, ଏହା ସହିତ କୌଣସି ଶବ୍ଦ ଯୋଡ଼ି ହୋଇ ନଯାଉ। ଭବିଷ୍ୟତରେ ଆଗକୁ ବଢ଼ିକରି ମଧ୍ୟ କାମ କରିବେ, ଯଦି ଏହି ରାସ୍ତା ଭଲ ଲାଗେ ତଥା ଏହି ରାସ୍ତାରେ ଆଗକୁ ବଢ଼ିବାର ଥାଏ, ତେଣୁ ମନେ ରଖିବେ ଶୁଦ୍ଧ ଶ୍ୱାସ, ଏହା ସହିତ କିଛି ଯୋଡ଼ି ହୋଇନଯାଉ, କୌଣସି ଶବ୍ଦ ଯେକୌଣସି ପ୍ରକାରର ହେଉ ନା କାହିଁକି ଯୋଡ଼ି ହୋଇନଯାଉ, କୌଣସି ଆକୃତି, କୌଣସି କଳ୍ପନା, କୌଣସି ରୂପ ଏହା ସହିତ ଯେପରି ଯୋଡ଼ି ହୋଇନଯାଉ। ତେବେ ପ୍ରଥମରୁ ବୁଝାଇଥିଲି କି ଯେଉଁ କ୍ଷଣି କୌଣସି ଶବ୍ଦ ଯୋଡ଼ି ହେବ, ସେହି ଶବ୍ଦକୁ ବାରମ୍ବାର ବାରମ୍ବାର ଆବୃତ୍ତି କରି କରି ମନ ପୁରାପୁରି ଏକାଗ୍ର ହେବାକୁ ଲାଗିଯିବ, ମନ ତ ଏକାଗ୍ର ହୋଇଯିବ, କିନ୍ତୁ ଶ୍ୱାସର ସାହାଯ୍ୟରେ ଆପଣ ମନକୁ ବିକାରର ମୂଳ ପର୍ଯ୍ୟନ୍ତ ପହଞ୍ଚିବାର ଯେଉଁ କାମ ଥିଲା, ସମ୍ବେଦନାକୁ ଜାଣିନେବାର ଯେଉଁ କାମ ଥିଲା, ତାହା ବାଦ ପଡ଼ିଗଲା, ସେହି ରାସ୍ତା ହିଁ ବାଦ ପଡ଼ିଗଲା, ଅନ୍ୟ ରାସ୍ତାରେ ପଡ଼ିଗଲେ, ମନ ତ ଏକାଗ୍ର ହୋଇଗଲା। ମନକୁ ଏକାଗ୍ର କରିନେବା ଆମର ଲକ୍ଷ୍ୟ ନୁହେଁ, ମନକୁ ଏକାଗ୍ର କରିନେବା ଆମ ପାଇଁ ଲାଭଦାୟକ, ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ମନକୁ ଏକାଗ୍ର କରି ଆମର ପ୍ରଜ୍ଞା ଜଗାଇବାର ଅଛି, ମନକୁ ବିକାରରୁ ଦୂର କରିବାର ଅଛି, ମନକୁ ନିର୍ବିକାର କରିବାର ଅଛି, ସେହି ଅବସ୍ଥା ପ୍ରାପ୍ତ ହେଉନାହିଁ, ଆଉ ମନ ଏକାଗ୍ର ହୋଇକରି କେବଳ ଉପର ବିକାର ଟିକିଏ ବାହାରିଗଲେ, ତେବେ ଲକ୍ଷ୍ୟ ପୂରା ହେଲା ନାହିଁ। ବିତରାଗ ସେହି ଯିଏ ମୂଳ ପର୍ଯ୍ୟନ୍ତ ରାଗକୁ ବାହାର କରିଦିଏ, ତା'ର ଚିହ୍ନବର୍ଣ୍ଣ ରହେ ନାହିଁ, ତେବେ ଆମକୁ ସେହି ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିବାର ଅଛି। ତେଣୁ ଶ୍ୱାସ ସହିତ କିଛି ବି ଯୋଡ଼ିଦେଲେ ଗାଡ଼ି କେଉଁଠି ନା କେଉଁଠି ହେଲେ ଯାଇକରି ପୁରା ବନ୍ଦ ହୋଇଯିବ। ବାରମ୍ବାର ଆବୃତ୍ତି କରି କରି ଗୋଟିଏ ସମ୍ପ୍ରଦାୟରେ ବାନ୍ଧି ହୋଇଯିବା ତାହା ତ ନିଶ୍ଚୟ, କେଉଁ ନାମ ଦେବା, କେଉଁ ଦେବୀଙ୍କର, ଦେବତାଙ୍କର, ଈଶ୍ୱରଙ୍କର, ବ୍ରହ୍ମଙ୍କର, ଯାହା ଅମୁକ ସମ୍ପ୍ରଦାୟ ସହିତ ସମ୍ବନ୍ଧିତ, ଯାହା ଅମୁକ ସମ୍ପ୍ରଦାୟ ସହିତ ସମ୍ବନ୍ଧିତ, ତାହା ଯୋଗୁଁ ଭ୍ରାନ୍ତ ହେବା ତାହା ତ ବିପଦପୂର୍ଣ୍ଣ ହିଁ। ଭଲ କଥା ତାହା ନହେଲା ବି ଆଉ କେହି କହିବ କି ମୁଁ କୌଣସି ସମ୍ପ୍ରଦାୟର ନାଁ ନେବି ନାହିଁ, କିନ୍ତୁ ଶବ୍ଦ ନିଶ୍ଚୟ ଯୋଡ଼ିବି। ଭିତରକୁ ଶ୍ୱାସ ଆସିଲେ କହିବି ଆସିଲା, ବାହାରକୁ ଗଲେ କହିବି ଗଲା, ଆସିଲା ଗଲା ଆସିଲା ଗଲା। ଯେହେତୁ ବାରମ୍ବାର ମନକୁ ମନ ଶବ୍ଦ ଉଚ୍ଚାରଣ କରି ଚାଲୁଛନ୍ତି, ତେଣୁ ମନକୁ ଏକାଗ୍ର କରିବା ସହଜ ହୋଇଗଲା। ବିପଦ ଅଛି, ଏ ଯେଉଁ ଆସିଲା ଗଲା କରିବାକୁ ଲାଗିବେ, ତେବେ ପୁଣି ଶ୍ୱାସ ଆସୁ ନ ଆସୁ ତଥାପି ଆସିଲା କହିବେ, ଶ୍ୱାସ ଯାଉ ନ ଯାଉ ତଥାପି ଗଲା କହିବେ, ତା ମନ୍ତ୍ରରେ ପରିଣତ ହୋଇଗଲା। ବାରମ୍ବାର ଆବୃତ୍ତି କରିବେ, ଆସିଲା ଗଲା, ଚିତ୍ତ ଏକାଗ୍ର ହୋଇଯିବ, ଶ୍ୱାସକୁ ଭୁଲିଯିବେ, କିଛି କାମର କଥା ହେଲା ନାହିଁ। କୌଣସି ଶବ୍ଦ ଯେପରି ଯୋଡ଼ି ହୋଇନଯାଏ, ଏହି ପ୍ରକାର କୌଣସି ରୂପ କୌଣସି ଆକୃତି ଯେପରି ଯୋଡ଼ି ହୋଇନଯାଏ, ନଚେତ୍ ତାହା ପ୍ରମୁଖ ହୋଇଯିବ ଏବଂ ଶ୍ୱାସକୁ ଜାଣିବା କାମ ଦୁର୍ବଳ ହୋଇଯିବ। ଯଥାଭୂତ ଯେମିତି ହେଲା ସେମିତି ହେଲା, ଆପୋ ଆପ ନିରଞ୍ଜନ ଶୋଇ ଥାପିଆ ନ ଯାଇ କୀର୍ତ୍ତନ ହୋଇ। ଏହା ଉପରେ ଆଉ କିଛି ଆରୋପଣ କରନ୍ତୁ ନାହିଁ, କିଛି କ୍ରିଏଟ୍ କରନ୍ତୁ ନାହିଁ। ଯାହା ନ୍ୟାଚୁରାଲି ପ୍ରାକୃତିକ ଭାବେ ହେଉଛି, ଆପେ ଆପେ ହେଉଛି, ବାସ୍ ତାକୁ ହିଁ ଜାଣନ୍ତୁ। ଏହି ଶ୍ୱାସର କାମ ଆରମ୍ଭ କଲେ କରି କରି ତିନି ଦିନ ବିତୁ ବିତୁ ସମ୍ବେଦନା ଅନୁଭବ ହେବାକୁ ଲାଗିଲା। ଯଦି ଏହା ସହ କୌଣସି ଶବ୍ଦ ଯୋଡ଼ି ଦେଇଥାନ୍ତେ, ତେବେ ସମ୍ବେଦନା ଅନୁଭବ ହୋଇନଥାନ୍ତା, ଏହିପରି ସ୍ପଷ୍ଟ ଭାବେ ଜଣାପଡ଼ିନଥାନ୍ତା। ଏହା ସହିତ କୌଣସି ରୂପ, କୌଣସି ଆକୃତି, କୌଣସି ରଙ୍ଗ, କୌଣସି ଆଲୋକ ଯୋଡ଼ି ଦେଇଥିଲେ, ଏହି ସମ୍ବେଦନା ଅନୁଭବ ହୋଇନଥାନ୍ତା, ଆଗର ରାସ୍ତା ବନ୍ଦ ହୋଇଯାଇଥାନ୍ତା। ଏବେ ଏହି ସମ୍ବେଦନା ଅନୁଭବ ହେଲା, ଏହା ହିଁ କୌଣସି ବୁଦ୍ଧଙ୍କର ବୋଧି। ଏହି କଥା ପ୍ରଜ୍ଞାରେ ପାଦ ଦେବା ସଙ୍ଗେ ସଙ୍ଗେ ବୁଝିନେବା ଉଚିତ, କେହି ବ୍ୟକ୍ତି ବୁଦ୍ଧ ହୋଇଛନ୍ତି କି ନାହିଁ କିପରି ମାପିବା। ଯେତେ ଇନ୍ଦ୍ରିୟର ବିଷୟ ଅଛି, ଏହି ଇନ୍ଦ୍ରିୟଙ୍କର ବିଷୟରୁ ସ୍ୱୟଂ ନିଜକୁ ସୁରକ୍ଷିତ ରଖ। ଏହି କଥା ତ ଯେମିତିକି ସେମିତି ରହିଥାଏ, କେହି ବୁଦ୍ଧ ହୋଇଥାନ୍ତୁ ବା ନ ହୋଇଥାନ୍ତୁ କ'ଣ ଫରକ ପଡ଼େ। କେବେ କୌଣସି ବୁଦ୍ଧ ଏହି କଥା କହିଥିବେ, କେହି ଅରହନ୍ତ ଏହି କଥା କହିଥିବେ, ତେଣୁ ଏହି ଶବ୍ଦ ତ ଛାଣି ହୋଇ ଆସିଥାଏ, ପୁରା ବଂଶରେ ବଂଶ ପରମ୍ପରାଗତ କ୍ରମରେ ସମାଜରେ ଚଳି ଆସୁଛି। ରାଗ କର ନାହିଁ, ଦ୍ୱେଷ କର ନାହିଁ, ଏହି ଇନ୍ଦ୍ରିୟର ବିଷୟ ବଡ଼ ବିପଜ୍ଜନକ, ଏହାଙ୍କ ଠାରୁ ସୁରକ୍ଷିତ ରୁହ। ଏଗୁଡ଼ିକୁ ଭଲ ମାନି ରାଗ କର ନାହିଁ, ଏହାଙ୍କ ପ୍ରତି ଖରାପ ମାନି ଦ୍ୱେଷ କର ନାହିଁ। ଏହି କଥାକୁ ଯଦି କୌଣସି ବ୍ୟକ୍ତି କହେ କି ମୁଁ ବୁଦ୍ଧ ହୋଇଯାଇଛି ଓ ମୁଁ ଶିଖାଉଛି, ତେବେ କ'ଣ ଫରକ ପଡ଼ିଲା ଭାଇ, ତେବେ ଇଏ କ'ଣ ବୁଦ୍ଧ ହୋଇଛନ୍ତି? ଏକଥା ତ ଆମେ ଶୁଣି ଆସୁଥିଲୁ ନା, ତୁମେ କ'ଣ ଶିଖାଇଲ? ଇନ୍ଦ୍ରିୟଙ୍କର ଯେଉଁ ବିଷୟ ରହିଛି, ବାହାର ବାହାରର ଶବ୍ଦ ଅଛି, ରୂପ ଅଛି, ଗନ୍ଧ ଅଛି, ରସ ଅଛି, ସ୍ପର୍ଶ ଅଛି, ମନର ଚିନ୍ତନ ଅଛି, ଉପରେ ଉପରେ ଆମକୁ ଲାଗେ କି ମୋ ମନରେ ଯେଉଁ ରାଗ ଜାଗିଲା ତାହା ଏହି ଆଲମ୍ବନ ଉପରେ ଜାଗିଲା, ରୂପଠାରେ, ରଙ୍ଗଠାରେ, ଆଲୋକଠାରେ, ଶବ୍ଦଠାରେ, ଇତ୍ୟାଦି ଇତ୍ୟାଦି ଠାରେ। ଭଲ ଲାଗିଲା ତ ରାଗ ଜାଗିଲା, ଖରାପ ଲାଗିଲା ତ ଦ୍ୱେଷ ଜାଗିଲା, ଏହା ସତ୍ୟ। କିନ୍ତୁ ଉପର ଉପରର ସତ୍ୟ, ଯେବେ ବୋଧି ଜାଗିଯିବ, ତେବେ ବୋଧି କିପରି ଜାଗିବ? ଭିତରେ ସତ୍ୟର ଅନୁସନ୍ଧାନ କରି କରି ସିନା ବୁଦ୍ଧ ହେଲେ, ସତ୍ୟର ଅନୁସନ୍ଧାନ କରି କରି ବୁଝିଗଲେ, ଆରେ ନା ନା, ଏହି ଛଅ ଇନ୍ଦ୍ରିୟ ତ ରହିଛି ଓ ଛଅ ଇନ୍ଦ୍ରିୟର ଆପଣା ଆପଣା ବିଷୟ ବି ରହିଛି। ଶଳାୟତନ ସେଦିନର ଭାଷାରେ କହିଲେ ଛଅ ଆୟତନ, ଛଅ ଦ୍ୱାର, ଛଅ ଝରକା, ଓ ସେଗୁଡ଼ିକର ଆପଣା ଆପଣା ବିଷୟ, କିନ୍ତୁ ତାହାଦ୍ୱାରା ବିକାର ଜାଗି ନାହିଁ। ବିକାର କେବେ ଜାଗିଲା? ଶଳାୟତନ ଫଚେୟା ଫସ, ସେହି ଛଅ ଇନ୍ଦ୍ରିୟଠାରେ ଛଅ ବିଷୟ ଆସି ବାଜିଲେ, ସ୍ପର୍ଶ ହେଲା, ଆଉ ଫସ ପଚେୟା ବେଦନା, ଓ ସେଥିରୁ ବେଦନା ଜାଗିଲା, ତା'ର ମୂଲ୍ୟାଙ୍କନ ହେଲା, ଭଲ ମନ୍ଦ, ଭଲ ମନ୍ଦ। ତେଣୁ ଯେଉଁ ବେଦନା ଜାଗିଲା ତାହା ସୁଖଦ ଜାଗିଲା ଅଥବା ଦୁଃଖଦ ଜାଗିଲା, ତେଣୁ ବେଦନା ପଚେୟା ତଣା, ଏହା କୌଣସି ବୁଦ୍ଧଙ୍କର ବୋଧି ଅଟେ। କି ଯେଉଁ ବିକାର ଜାଗିଲା ତାହା ଏହି ସମ୍ବେଦନାରୁ ଜାଗିଲା, ଶରୀରରେ ସମ୍ବେଦନା ହେଲା, ଏବଂ ଯେହେତୁ ବାହାରର ବିଷୟର ଏହି ମୂଲ୍ୟାଙ୍କନ କରିଦିଆଗଲା ବହୁତ ଭଲ, ତେବେ ସମ୍ବେଦନା ଖୁବ୍ ପ୍ରିୟ ହେଲା, ଆଉ ମୂଲ୍ୟାଙ୍କନ କରିଦିଆଗଲା ବହୁତ ଖରାପ, ତେଣୁ ଏ ବେଦନା ବଡ଼ ଅପ୍ରିୟ ହେଲା, ପ୍ରିୟ ହେଲା ତ ରାଗ ଜାଗ୍ରତ କଲା, ଅପ୍ରିୟ ହେଲା ତ ଦ୍ୱେଷ ଜାଗ୍ରତ କଲା, ତେଣୁ ଟୁକୁଡ଼ା କରି କରି ପୁରା ସତ୍ୟକୁ ଜାଣିଗଲେ। ତେବେ ସେ ଏବେ କେଉଁଠି କାମ କଲେ? ସମ୍ବେଦନା ଉପରେ କାମ କଲେ। ତେଣୁ ଯେଉଁ ବ୍ୟକ୍ତିର ସମ୍ବେଦନା ଜାଗେ ନାହିଁ, ଆଉ କହେ ମୁଁ ରାଗ ବାହାର କରୁଛି, ମୁଁ ଦ୍ୱେଷ ବାହାର କରୁଛି, ମୁଁ ମୋହ ବାହାର କରୁଛି, ଉପର ଉପର ଚିତ୍ତର ବୁଦ୍ଧି ସ୍ତରରେ ବାହାର କରୁଛି, ସେଥିରୁ ବି ଲାଭ ହୋଇଥାଏ, ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ଆମର ଏଇ ଯେଉଁ ଅନ୍ତର୍ମନ ରହିଛି, ଯାହାକୁ ଅନକନସିୟସ୍ ମାଇଣ୍ଡ କହିଲେ, ଅଚେତନ ଚିତ୍ତ କହିଲେ, ଅର୍ଦ୍ଧଚେତନ ଚିତ୍ତ କହିଲେ, ତାହା ପ୍ରତିକ୍ଷଣ ଆମର ସମ୍ବେଦନା ସହିତ ସଂଲଗ୍ନ ରହିଥାଏ,
ରାତି ଦିନ ଚବିଶ ଘଣ୍ଟା ତା'ର ଏହି କାମ, ଏହି ସମ୍ବେଦନାକୁ ଅନୁଭବ କରିବା ଓ ଭଲ ଲାଗିଲେ ରାଗ ଉତ୍ପନ୍ନ କରିବା, ଖରାପ ଲାଗିଲେ ଦୋଷ ଉତ୍ପନ୍ନ କରିବା, ଜନ୍ମ ଜନ୍ମାନ୍ତରରୁ ଏହା ତା'ର ସ୍ୱଭାବ। ଯେପର୍ଯ୍ୟନ୍ତ ସେହି ସ୍ୱଭାବ ନ ତୁଟିବ ତେବେ ମୂଳ ସୁଧୁରିବ ନାହିଁ ନା। ଉପରେ ଉପରେ ନିଜକୁ ହଜାର ସୁଧାରୁଥାନ୍ତୁ। ରାତିରେ ଖୁବ୍ ଗାଢ଼ ନିଦରେ ଶୋଇଛନ୍ତି, ମଶା କାମୁଡ଼ିଲା, ଉପରର ଚିତ୍ତକୁ କିଛି ମାଲୁମ ନଥାଏ। ଏହି ଭିତରର ଅନ୍ତର୍ମନକୁ ତୁରନ୍ତ ମାଲୁମ ହୋଇଗଲା, ମଶା କାମୁଡ଼ିବା କ୍ଷଣି ଦୁଃଖଦ ସମ୍ବେଦନା ହେଲା, ମଶାକୁ ଘୋଡ଼ାଉଛନ୍ତି, ତଥାପି ସମ୍ବେଦନା ଚାଲୁଛି, କୁଣ୍ଡାନ୍ତି। ଏହିପରି ରାତି ସାରା କେଜାଣି କେତେ ମଶା କାମୁଡ଼ୁଛନ୍ତି। ସକାଳେ ଯଦି କେହି ପଚାରେ କେତେଥର ମଶା କାମୁଡ଼ିଛନ୍ତି ରେ, ଜଣା ନାହିଁ ନା। ଶୋଇଥିଲେ ନା, କିଏ ଶୋଇଥିଲା? କନସିଅସ୍ ମାଇଣ୍ଡ ଶୋଇଥିଲା, ସଚେତନ ଚିତ୍ତ ଶୋଇଥିଲା। ଏହି ଅନକନସିଅସ୍ କେବେ ଶୁଏ ନାହିଁ, ଚବିଶ ଘଣ୍ଟା ସଜାଗ ଥାଏ, ଗୋଟିଏ କଥା ପ୍ରତି ସଜାଗ କି ଶରୀରରେ କ'ଣ ଘଟୁଛି ଏବଂ ଯାହା ହେଉଥାଏ ତା'ର ପ୍ରତିକ୍ରିୟା କରୁଥାଏ। ସେହି ସ୍ୱଭାବ କିପରି ବଦଳିବ? ଯେପର୍ଯ୍ୟନ୍ତ ଏହି ଶରୀରରେ କ'ଣ ହେଉଛି ତା'ର ଅନୁଭୂତି କରିବାର ଶକ୍ତି ଆମର ନ ଆସିଛି, ଆମେ ତାକୁ ଅନୁଭବ ହିଁ କରିପାରୁନାହାନ୍ତି, ତେବେ ଆମେ ତା'ର ସ୍ୱଭାବକୁ କିପରି ପଲଟାଇବା? ଚିତ୍ତର ସ୍ୱଭାବକୁ, ଅନ୍ତର୍ମନସ୍ଥ ଚିତ୍ତର ସ୍ୱଭାବକୁ କିପରି ପଲଟାଇବା? ଏଥିପାଇଁ ତିନି ଦିନ କେବଳ ଶ୍ୱାସର କାମ କରାଗଲା କି ଅତି କମ୍ରେ ଏତିକି ସ୍ଥାନରେ ନାକ ତଳେ ଉପର ଓଠର ଉପରେ ସମ୍ବେଦନା ଅନୁଭବ ହେବାକୁ ଆରମ୍ଭ ହେଲା। ଶରୀରରେ ହେଉଥିବା ଏହି ସମ୍ବେଦନା ଯେଉଁଦିନ ସାରା ଶରୀରରେ ଅନୁଭବ ହେବାକୁ ଆରମ୍ଭ ହୋଇଗଲା ସେହିଦିନ ପ୍ରଜ୍ଞା ଜୋରରେ ଜାଗିବାକୁ ଲାଗିଲା, ଏବେ ମାଲୁମ ହେବାକୁ ଲାଗିଲା। ଅନ୍ତର୍ମନକୁ ଏହି ସମ୍ବେଦନା ଅନୁଭବ ହେଉଥିଲା, ଏବେ ଉପରର ମନକୁ ମଧ୍ୟ ଅନୁଭବ ହେବାକୁ ଲାଗିଲା। ଭିତରର ମନ ପ୍ରତିକ୍ରିୟା କରୁଥିଲା, ଉପର ମନ ତ ଖୁବ୍ ଜାଣିଥିଲା ରାଗ କର ନାହିଁ, ଦ୍ୱେଷ କର ନାହିଁ, ରାଗ କର ନାହିଁ, କିନ୍ତୁ ଭିତରର ମନ କୌଣସି କଥା ଶୁଣେ ନାହିଁ। ଏବେ ଏହି ଭିତରର ମନ ମଧ୍ୟ ଶୁଣିବାକୁ ଲାଗିଲା, କାରଣ ମଧ୍ୟବର୍ତ୍ତୀ ପାଚେରି ଭାଙ୍ଗିଗଲା। ଏବେ ଧୀରେ ଧୀରେ ଭିତର ମନକୁ ଟ୍ରେନିଂ ଦେଉଛନ୍ତି କି ଦେଖ, ଇଏ ଦୁଃଖଦ ସମ୍ବେଦନା ଆସିଲା, ତେବେ ଭାଇ ଅନନ୍ତକାଳ ପର୍ଯ୍ୟନ୍ତ ଏହାର ରହିବାର ନାହିଁ, ତୁ ଠିକ୍ କରି ଦେଖ ତ କେତେ ସମୟ ପର୍ଯ୍ୟନ୍ତ ରହୁଛି। ଦେଖୁ ଦେଖୁ ସମାପ୍ତ ହୋଇଗଲା, ଆରେ ସୁଖଦ ଆସିଲା ତ ଅନନ୍ତକାଳ ପର୍ଯ୍ୟନ୍ତ ରହିବାର ନାହିଁ, ଦେଖୁ ଦେଖୁ ସମାପ୍ତ ହୋଇଗଲା। ଏହି ପ୍ରକାର ତା ପ୍ରତି ଅନିତ୍ୟ ଅଟେ, ଅନିତ୍ୟ ଅଟେ ତା'ର ସ୍ୱଭାବକୁ ଦେଖିବାକୁ ଲାଗିଲେ। ତେଣୁ ସ୍ୱଭାବ ମାନେ ଧର୍ମ, ଧର୍ମର ଦର୍ଶନ କରିବାକୁ ଲାଗିଲେ। ଧର୍ମର ଦର୍ଶନ କରୁ କରୁ ଶୁକ୍ଳଧ୍ୟାନ ହେବାକୁ ଲାଗିଲା, ଚିତ୍ତ ନିର୍ମଳ ହେବାକୁ ଲାଗିଲା, ବିକାର ବାହାରିଯିବାକୁ ଲାଗିଲା। ଏହି କଥା ଭଲ ଭାବେ ବୁଝିବା ବିନା ବିପଶ୍ୟନାରେ କିଛି ନା କିଛି ଯୋଡ଼ି ହିଁ ଦେବ, ଆଉ ଯୋଡ଼ି ଦେବ ତ ନିଜ ପାଇଁ ବାଧା ଉତ୍ପନ୍ନ କରିନେବ, ପାଚେରି ଠିଆ କରିନେବ। ଶୁଦ୍ଧ ଯେପରି ଶ୍ୱାସକୁ ଶୁଦ୍ଧ ରଖିଲ, ସେହିପରି ଶୁଦ୍ଧ ସମ୍ବେଦନା। ଏଠାରେ ମଧ୍ୟ କୌଣସି ଶବ୍ଦର ପ୍ରୟୋଗ ନୁହେଁ, କୌଣସି ଭର୍ବାଲାଇଜେସନ୍ ନୁହେଁ, କୌଣସି କଳ୍ପନାର ପ୍ରୟୋଗ ନୁହେଁ, କୌଣସି ରୂପ ବା ଆକୃତିର ପ୍ରୟୋଗ ନୁହେଁ, ବାସ୍ କେବଳ ସମ୍ବେଦନା, ବାସ୍ ସମ୍ବେଦନା। ସମ୍ବେଦନା ରହିଛି, ତେବେ ଆଉ ଏଥିରେ ଏତିକି ଜାଣିବାର ଅଛି କି ଏହାର ସ୍ୱଭାବ କ'ଣ। ସମ୍ବେଦନା ରହିଛି, ତାକୁ ସାକ୍ଷୀ ଭାବରେ ଜାଣୁଛନ୍ତି, ଦ୍ରଷ୍ଟା ଭାବରେ ଜାଣୁଛନ୍ତି, ତେଣୁ ଯଥାଭୂତ ଦର୍ଶନ ହେଲା, ତା'ର ସ୍ୱଭାବକୁ ବୁଝୁଛନ୍ତି କି ଦେଖ ଉତ୍ପାଦ ହେଲା ନଷ୍ଟ ହେଲା, ଉତ୍ପାଦ ହେଲା ନଷ୍ଟ ହେଲା, ତେଣୁ ତାହାର ଜ୍ଞାନ ହେଲା। ଇଏ ହେଲା ଯଥାଭୂତ ଜ୍ଞାନ ଦର୍ଶନ, ଏହା ହିଁ ସମ୍ୟକ ଦର୍ଶନ, ଏହା ହିଁ ସମ୍ୟକ ଜ୍ଞାନ, ଭାରତର ବହୁ ପୁରାତନ ବିଦ୍ୟା। ଏବେ ଭୁଲି ଭାଲି ଗଲେଣି, ତେବେ ଶବ୍ଦ ତ ଚାଲିଛି, ସମ୍ୟକ ଜ୍ଞାନ, ସମ୍ୟକ ଦର୍ଶନ। ସମ୍ୟକ ଜ୍ଞାନ କ'ଣ, ସମ୍ୟକ ଦର୍ଶନ କ'ଣ? ଆମର ଦାର୍ଶନିକ ମାନ୍ୟତାକୁ ଯିଏ ମାନୁଥାନ୍ତି ତାହା ସମ୍ୟକ ଦର୍ଶନ, କୁଆଡ଼େ ଭ୍ରାନ୍ତ ହୋଇଗଲେ। ଏହି ଦ୍ରଷ୍ଟା ଭାବ ସ୍ଥାପିତ ହେଉ ଓ ତାହା ପ୍ରତି ସ୍ଥାପିତ ହେଉ ଯିଏକି ଅନିତ୍ୟ ଅଟେ, ଆଉ ଆମେ ଅନିତ୍ୟକୁ ବୁଝୁନାହାନ୍ତି, ସେଥିପାଇଁ ତା ପ୍ରତି ରାଗ ଉତ୍ପନ୍ନ କରୁଛନ୍ତି, ଦ୍ୱେଷ ଉତ୍ପନ୍ନ କରୁଛନ୍ତି, ତାଦାତ୍ମ୍ୟ ସ୍ଥାପିତ କରୁଛନ୍ତି, ତେବେ ତାହା କିପରି ତୁଟିବ? ତେଣୁ ତା'ର ସ୍ୱଭାବକୁ ବୁଝୁଛନ୍ତି, ଅନିତ୍ୟ ଅଟେ, ଦେଖ ଅନିତ୍ୟ, ଦେଖ ଅନିତ୍ୟ, ତେଣୁ ଏହି ସମ୍ବେଦନା ସହିତ ଆଉ କିଛି ଯୋଡ଼ିଥିଲେ ତେବେ ଗଡ଼ବଡ଼ ହୋଇଯିବ ନା, ବିଗିଡ଼ିଯିବ। କୌଣସି ରୂପ, ଆକୃତି, କୌଣସି ଶବ୍ଦ, ଏପରିକି ଏହି ଶବ୍ଦ ବି ନ ଆସୁ କି ପୀଡ଼ା ହେଉଛି, ତେବେ ପୀଡ଼ା ହେଉଛି, ପୀଡ଼ା ହେଉଛି, ପୀଡ଼ା ହେଉଛି, ଆରେ ପୀଡ଼ା ହେଉଛି ତ ହେଉଛି, କାହିଁକି ମନକୁ ମନ ପୀଡ଼ା ହେଉଛି, ପୀଡ଼ା ହେଉଛି କହୁଥିବ। ଯଦି ବା ମନରେ ଟିକିଏ କିଛି କହିବାକୁ ପଡ଼ିଯାଏ ତେବେ ଏହା କହିବ, ଅନିତ୍ୟ, ଦେଖ ଉତ୍ପନ୍ନ ହେଲା ନଷ୍ଟ ହେଲା। ତାହା ବି ବୁଝିବାର ପାଇଁ କେବେ କେମିତି ମନେ ମନେ କହିଦେଲେ ତ କହିଦେଲେ, ଆଉ ନୁହେଁ କିଛି ବି ନୁହେଁ, କିଛି କହିବା ନାହିଁ, କୌଣସି ଶବ୍ଦ ପ୍ରୟୋଗ କରିବ ନାହିଁ, ନଚେତ୍ ସେହି ଶବ୍ଦ ପ୍ରମୁଖ ହୋଇଯିବ, ପୁଣି ସମ୍ବେଦନା ଗୌଣ ହୋଇଯିବ। ଶବ୍ଦକୁ ଏଥିପାଇଁ ମଧ୍ୟ ପ୍ରୟୋଗ କରିବାକୁ ଦିଆଯାଉନାହିଁ କି ଯଦି ବିପଶ୍ୟନା ଶିଖାଉଥିବା ବ୍ୟକ୍ତି ଏହା କହେ କି ଭାଇ ଦେଖ ତୁ ଯେଉଁ ରାମ 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 କହୁଛୁ ଏହା ତୋତେ ନର୍କକୁ ନେଇଯିବ। ତୁ ଯେଉଁ ମହାବୀର ମହାବୀର କହୁଛୁ ତୋତେ ନର୍କକୁ ନେଇଯିବ। ଏ ଯେଉଁ ଓମ୍ ଓମ୍ କହୁଛୁ ତୋତେ ନର୍କକୁ ନେଇଯିବ। ଏ ଯେଉଁ ଗଡ଼ ଗଡ଼ କହୁଛୁ ତୋତେ ନର୍କକୁ ନେଇଯିବ। ତେଣୁ ତୁ ଖାଲି ବୁଦ୍ଧ ବୁଦ୍ଧ କହ, ଏହା ତୋତେ ସ୍ୱର୍ଗକୁ ନେଇଯିବ। ତେବେ ବୁଝିବ କି ସମ୍ପ୍ରଦାୟ ବ୍ୟାଦୀ ବ୍ୟକ୍ତି ଅଟେ। ଗୋଟିଏ ସମ୍ପ୍ରଦାୟର ବାଡ଼ ଘରରୁ ଟାଣି ନେଇ ଆପଣା ଘେରରେ ବାନ୍ଧିବାକୁ ଚାହୁଁଛି, ଦେଣ ଲେଣ ନାହିଁ। ଆରେ ଶବ୍ଦ ଶବ୍ଦ ଅଟେ, କ'ଣ ଫରକ ଅଛି? କୌଣସି ବି ଶବ୍ଦକୁ ଭିତରେ ଭିତରେ ବାରମ୍ବାର ବାରମ୍ବାର ଆବୃତ୍ତି କରିବ, କ'ଣ ହେବ? ପ୍ରତ୍ୟେକ ଶବ୍ଦର ଗୋଟିଏ ଲେଖାଏଁ ଟଙ୍କାର ହୋଇଥାଏ, ଗୋଟିଏ ତରଙ୍ଗ ହୋଇଥାଏ। ଆଉ କିଛି ଶବ୍ଦ ଏପରି ଅଟନ୍ତି, ଯିଏ ମନ୍ତ୍ରକୁ ଜାଣୁଥିବା ଲୋକ, ମନ୍ତ୍ରର ତରଙ୍ଗକୁ ବୁଝୁଥିବା ଲୋକ, ସେମାନେ ଏହି କଥାକୁ ଧରିନେଲେ କି କିଛି ଶବ୍ଦ ଏପରି ଅଟନ୍ତି କି ଯାହାର କିଛି ଅର୍ଥବର୍ଥ ହୁଏ ନାହିଁ, କିନ୍ତୁ ତାଙ୍କର ଟଙ୍କାର ଖୁବ୍ ତୀବ୍ର ହୋଇଥାଏ। ଯେପରି ଓମ୍, ଇଂ, ହ୍ଲିଂ, କ୍ଲିଂ, ଫଟ୍, ଏମାନଙ୍କୁ ବୀଜ ମନ୍ତ୍ର କୁହାଗଲା, କାରଣ ଏମାନଙ୍କର ଟଙ୍କାର ବଡ଼ ତୀବ୍ର। ବାରମ୍ବାର ବାରମ୍ବାର ଆବୃତ୍ତି କରିବ ତ ଖୁବ୍ ଶୀଘ୍ର ସାରା ଶରୀରରେ, ସାରା ମାନସରେ ତରଙ୍ଗ ହିଁ ତରଙ୍ଗ, ତରଙ୍ଗ ହିଁ ତରଙ୍ଗ ଅନୁଭବ ହେବାକୁ ଲାଗିଯିବ। କିନ୍ତୁ ଏସବୁ ତରଙ୍ଗ କ୍ରିଏଟେଡ୍ ନା, ଆମେ ନିର୍ମାଣ କଲେ ନା? ଗୋଟିଏ ଶବ୍ଦକୁ ଆବୃତ୍ତି କରି କରି ଆମେ ନିର୍ମାଣ କରିନେଲେ। ତେବେ କିତା ନ ଯାଏ, ଯାହାକୁ ସତ୍ୟର ଦର୍ଶନ କରିବାକୁ ଅଛି ତାହା ନିର୍ମିତ ସତ୍ୟର ନୁହେଁ। ଆପୋ ଆପ ନିରଞ୍ଜନ ସୋଇ, ଆପଣା ଛାଏଁ ଯାହା ହେଉଛି ତାହାର ଦର୍ଶନ କରିବାର ଅଛି। ଆପଣା ଛାଏଁ କ୍ରୋଧ ଆସିଲେ କିପରି ତରଙ୍ଗ ହେଉଛି, ଦ୍ୱେଷ ଆସିଲେ କିପରି ତରଙ୍ଗ ହେଉଛି, କାମବାସିନା ଜାଗିଲେ କିପରି ତରଙ୍ଗ ହେଉଛି, ଭୟ ଆସିଲେ କିପରି ତରଙ୍ଗ ହେଉଛି, ସେସବୁକୁ ମହତ୍ତ୍ୱ ଦେବାର ଅଛି। ଇଏ ଇମ୍ପୋଜ୍ଡ ଭାଇବ୍ରେସନ୍, ଥାପି ନଯାଏ ଆଉ ଆମେ ଇମ୍ପୋଜ୍ କରୁଛନ୍ତି, କିତା ନଯାଏ ଆମେ କ୍ରିଏଟ୍ କରୁଛନ୍ତି। ଇଏ ଆର୍ଟିଫିସିଆଲ୍ ଭାଇବ୍ରେସନ୍, ଇଏ ଇମ୍ପୋଜ୍ଡ ଭାଇବ୍ରେସନ୍, ଆମକୁ ସତ୍ୟ ଆଡ଼କୁ ନେଇଯିବ ନାହିଁ, ଆମର ଅନ୍ତର୍ମନର ବିକାରକୁ ବାହାର କରିବାରେ ସହାୟକ ହେବ ନାହିଁ। ଉପର ଉପର ବିକାରକୁ ତ ନିଶ୍ଚୟ ବାହାର କରିଦେବ, ବାଧକ ହୋଇଯିବ। ଏଥିପାଇଁ କହୁଛି କୌଣସି ଶବ୍ଦର ବ୍ୟବହାର କର ନାହିଁ, ଏ ସମ୍ପ୍ରଦାୟର ବା ସେ ସମ୍ପ୍ରଦାୟର କର ନାହିଁ, ଆମ ସମ୍ପ୍ରଦାୟର କର, ତେବେ ଧର୍ମର କଥା ହେଲା ନାହିଁ। କୌଣସି ଶବ୍ଦର ଭର୍ବାଲାଇଜେସନ୍ ନ ହେଉ, ଏହି ପ୍ରକାର ଭିଜୁଆଲାଇଜେସନ୍ ନ ହେଉ, କୌଣସି କଳ୍ପନା, କୌଣସି ରୂପ, କୌଣସି ଆକୃତି ବାଧାରେ ପରିଣତ ହୋଇଯିବ। ବହୁତ ବଡ଼ ଧୋକା ହୋଇଥାଏ ଧର୍ମର କ୍ଷେତ୍ରରେ, ଯେଉଁଠି ଯେଉଁଠି ଏହି ଆକୃତିକୁ ନେଇ ଧ୍ୟାନ କରାଯାଇଛି ସେଇଠି ସେଇଠି ଏତେ ଭ୍ରାନ୍ତି ଉତ୍ପନ୍ନ ହୋଇଛି। ନିଜ ଗୁରୁଦେବଙ୍କ ପାଖରେ ବି 14 ବର୍ଷ ପର୍ଯ୍ୟନ୍ତ କାମ କଲି, ପରିବାରର ଦାୟିତ୍ୱ ତୁଲାଇବା ସଙ୍ଗେ ସଙ୍ଗେ ମଧ୍ୟ ତାଙ୍କ ସମ୍ପର୍କରେ ରହିଲି, ଶିବିରକୁ ଯାଉଥାଏ, ସକାଳ ସନ୍ଧ୍ୟାରେ ଧ୍ୟାନ କରୁଥାଏ, ସପ୍ତାହରେ ଥରେ ତାଙ୍କ ସହିତ ରହୁଥାଏ। ତେଣୁ ବହୁତ ଲୋକଙ୍କର ଅନୁଭବ ହୋଇଛି ଏବଂ ଏଠାରେ ମଧ୍ୟ ଏତେ ବର୍ଷରେ କେତେ ଅନୁଭବ ହୋଇଛି। ଏ ଯେଉଁ ରୂପ ବା ଆକୃତିର ଧ୍ୟାନ କରନ୍ତି, କେତେ ବଡ଼ ଧୋକା ହୋଇଥାଏ। ବାରମ୍ବାର ବାରମ୍ବାର କୌଣସି ଗୋଟିଏ ରୂପକୁ ଧ୍ୟାନ କରି 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 ମନ ଏତେ ଧୋକାବାଜ କି ଯେଉଁ ରୂପର ଧ୍ୟାନ କରୁଥାଏ ଧ୍ୟାନ କରୁଥାଏ ତାହାର ବାହ୍ୟ ପ୍ରକ୍ଷେପଣ କରିବା ଆରମ୍ଭ କରିଦେବ, ବାହ୍ୟ ପ୍ରକଟୀକରଣ ହୋଇଯିବ, ବନ୍ଦ ଆଖି ସମ୍ମୁଖରେ ସେହି ରୂପ ଦେଖାଯିବାକୁ ଲାଗିବ। ଆଉ ଦର୍ଶନ ହୋଇଗଲା, ମୋତେ ତ ଦର୍ଶନ ହୋଇଗଲା, କଲ୍ୟାଣ ହୋଇଗଲା, କଲ୍ୟାଣ ହୋଇଗଲା। ଆରେ ତୋରି କଳ୍ପନା ଭାଇ, ତୁ ଭିତରେ କଳ୍ପନାର ନିର୍ମାଣ କଲୁ, ସେହି କଳ୍ପନା ବାହାରକୁ ଆସିଗଲା, ତୋତେ କ'ଣ ଦର୍ଶନ ହୋଇଗଲା ରେ? ଧୋକା ଖାଇଗଲୁ ନା? ଆଉ ତାକୁ ସେ ସବୁକିଛି ମାନିବ, ବାସ୍ ମିଳିଗଲା, ଆଉ କ'ଣ ଦରକାର? ମୋତେ ତ ଦର୍ଶନ ହୋଇଗଲା, ମୋତେ ତ ଦର୍ଶନ ହୋଇଗଲା। ଏହିପରି କେଜାଣି କେତେ ଅନୁଭବ ହୋଇଛି, ନୂଆ ନୂଆ ବର୍ମାରୁ ଆସିଥାଏ, ବୋଧଗୟାରେ ଶିବିର ଚାଲୁଥାଏ। ତେବେ ସେହି ପାଖରୁ କେଉଁଠୁ ଜଣେ ଭିକ୍ଷୁ, ଯିଏକି ବୁଦ୍ଧବାଣୀ ଉପରେ ଡକ୍ଟରେଟ୍ କରୁଥିଲା, ଭିଏତନାମର ଅଧିବାସୀ, ଗୋଟିଏ ଶିବିରକୁ ଚାଲି ଆସିଲା। 2 ଦିନ ବିତିଲା, 3 ଦିନ ବିତିଲା, 4ଥ ଦିନ ବିପସ୍ୟନା ଦିଆଗଲା, ଖୁବ୍ ଭାବବିଭୋର ହେଲା। ବୁଦ୍ଧବାଣୀରେ ଦୈନିକ ପଢ଼ୁଥାଏ, ଉପାଦବୟ ଧମ୍ମିନ, ଉପାଦବୟ ଧମ୍ମିନ, ଉଦୟ ବ୍ୟୟ ଉଦୟ ବ୍ୟୟ। ଆରେ ଇଏ ଉଦୟ ବ୍ୟୟ ଉଦୟ ବ୍ୟୟ, ପୁସ୍ତକର ଉଦୟ ବ୍ୟୟ ଆଜି ପର୍ଯ୍ୟନ୍ତ ତ ମୁଁ କେବେ ଦେଖିନାହିଁ, ପ୍ରଥମ ଥର ପାଇଁ ଦେଖିଲି, ସାରା ଶରୀର କେବଳ ଉଦୟ ବ୍ୟୟ ଉଦୟ ବ୍ୟୟ। ଆରେ ମୁଁ ତ କେବଳ ବୁଦ୍ଧିରୁ କହୁଥିଲି, ଇଏ ଅନିତ୍ୟ ଅଟେ, ବଦଳିବାରେ ଲାଗିଥାଏ, ଏବେ ତ ଅନୁଭବ ହେଲା, ଏହି ଭାବନାମୟୀ ପ୍ରଜ୍ଞା ଜାଗିଲା। ବଡ଼ ଭାବ ବିଭୋର, ବଡ଼ କୃତଜ୍ଞ, ନିଜର କୃତଜ୍ଞତା ପ୍ରକଟ କରିବାକୁ ଆସିଲା। ମୁଁ କହିଲି, ଭାଇ ତୁମର କୌଣସି ପୁଣ୍ୟ ଅଛି ଓ ତୁମେ କାମ କଲ ତ ପ୍ରାପ୍ତ ହେଲା, ଯଦି ମୋର କିଛି କରାମତି ଥାଆନ୍ତା ତେବେ ଘରେ ବସିକରି ସମସ୍ତଙ୍କୁ ଦେଇଦିଅନ୍ତି ନା, କାହିଁକି 10 ଦିନ ଏଠାକୁ ଡାକନ୍ତି? ପ୍ରତ୍ୟେକ ଲୋକକୁ କାମ କରିବାକୁ ପଡ଼ିଥାଏ, ତଥାପି ତା'ର କୃତଜ୍ଞତା ଯିବାକୁ ଲାଗିଲା ତ କହୁଛି, ଗୋଏଙ୍କାଜୀ ଏତିକି ତ ଆପଣ କରିଦେଲେ, ବଡ଼ କଲ୍ୟାଣ କଲେ, ମୋର ଆଉ ଗୋଟିଏ କାମ କରିଦିଅନ୍ତୁ। କ'ଣ କରିବି ଭାଇ? ତେବେ କହୁଛି, ମୋତେ ତୁଷିତ ଦେବଲୋକର ଦର୍ଶନ କରାଇ ଦିଅନ୍ତୁ, ତୁଷିତ ଦେବଲୋକର ଦର୍ଶନ କରାଇ ଦିଅନ୍ତୁ, ସେଥିରୁ କ'ଣ ମିଳିବ? ଆରେ ଭାଇ, ମୁଁ ତ ନିଜେ ବି ତୁଷିତ ଦେବଲୋକର ଦର୍ଶନ କରିନାହିଁ, ତୁମକୁ କିପରି କରାଇଦେବି? ମୋତେ ତ ଆମ ଗୁରୁ ଏହି ବିଦ୍ୟା ଶିଖାଇଲେ, ସେ ବିଦ୍ୟା ଆମ ପାଇଁ କଲ୍ୟାଣକାରୀ, ମୁଁ ତୁମକୁ ବାଣ୍ଟୁଛି। ନା ନା ଗୋଇଙ୍କାଜୀ, ଆପଣ ବଡ଼ ସମର୍ଥ, ଆପଣ କରାଇପାରିବେ, ମୋର ଏଇ ଗୋଟିଏ କାମନା ତ ଆପଣ ପୁରା କରିଦିଅନ୍ତୁ। ଆପଣ ବଡ଼ ସମର୍ଥ, ମୋ ଦ୍ୱାରା ହେବ ନାହିଁ। ମୁଁ ତ ଏଇ ବିଦ୍ୟା ଜାଣିଛି, ତୁମେ କର ଚୁପଚାପ 10 ଦିନ ଏହି କାମ କର, ଆଉ କିଛି ନୁହେଁ। 2 ଦିନ ବିତିଲା, ମୋ ନିବାସ ସ୍ଥାନର କକ୍ଷକୁ ଆସିଲା। ଆସିକରି ତା ଆଖିରୁ ଲୁହ ଝରୁଛି, ଏତେ ଭାବ ବିଭୋର। ଆପଣ ତ କଲ୍ୟାଣ କରିଦେଲେ, ଉପରେ ଉପରେ ତ ନା ନା କରୁଥିଲେ, ଆଜି ଦର୍ଶନ କରାଇଦେଲେ। ଦର୍ଶନ କରାଇଦେଲି, ତୁଷିତ ଦେବଲୋକର ଦର୍ଶନ କରାଇଦେଲି। କେମିତି ଅଟେ ଭାଇ, ମୁଁ ତ ଦର୍ଶନ କରିନାହିଁ, ତୁ ଦର୍ଶନ କଲୁ ତ ବତା କେମିତିକା। ସେହି ଆମ ଧର୍ମଗ୍ରନ୍ଥରେ ଅମୁକ ପୁସ୍ତକରେ ତାର ଯେଉଁ ଡିଟେଲ୍ ଲେଖା ହୋଇଛି ଠିକ୍ ସେହିପରି। ଏବେ ମୁଁ ତ ଜାଣିଛି ସେ ପାଗଳାକୁ କ'ଣ ଦେଖାଯାଇଛି। ନିଜ ଭିତରେ ଯେଉଁ ବାରମ୍ବାର ତାର ଚିନ୍ତନ କରୁଥିଲା, ତାହାରି ବାହ୍ୟ ପ୍ରକ୍ଷେପଣ ହୋଇଗଲା। ତାପରେ ପୁଣି ମୁଁ ପଚାରିଲି କି ତୁମେ ଏତେ ବୁଦ୍ଧବାଣୀ ପଢ଼ୁଛ, ତା ଉପରେ ଡକ୍ଟରେଟ୍ କରିବାକୁ ଆସିଛ, ଆଉ ଆମ ସହ ଏଇ ସାଧନା ମଧ୍ୟ କରିନେଲ। ଯେଉଁ ବ୍ୟକ୍ତି ନିଜର ସାରା ଜୀବନ ଏହି କଥାରେ ଲଗାଇଲେ କି କିପରି ଲୋକୋତ୍ତର ଅବସ୍ଥାରେ ପହଞ୍ଚିବେ, ଏଇ ପୁରାକୁ ପୁରା 31 ଲୋକର ପରେ ଯେଉଁ ଅବସ୍ଥା ରହିଛି, ନିର୍ବାଣିକ ଅବସ୍ଥା ରହିଛି, ସେଥିପାଇଁ ସାରା କାମ କରାଇଲି। ଆଉ ତୁ ସେହି ଲୋକକୁ ଦେଖିବାକୁ ଚାହୁଁଛୁ, ତୁ ସିତ ଲୋକକୁ ଅମୁକ ଲୋକକୁ କ'ଣ ମିଳିବ ତୋତେ? ତୋ ମନରେ ତାର ଲାଳସା ଅଛି କି ସେଠାରେ ଜନ୍ମ ନେଇଯାଆନ୍ତି? ନା ନା ନା, ମୁଁ ତ ଏହା ଖୁବ୍ ବୁଝୁଛି, ଏହି ଲୋକରୁ ବାହାରକୁ ବାହାରିବାର ଅଛି, ମୁଁ ତୁଷିତ ଲୋକରେ ଜନ୍ମ ନେବାକୁ ଚାହୁଁନାହିଁ। ତେବେ କାହିଁକି ଦେଖିବାର ଲାଳସା କାହିଁକି ହେଲା? ତାପରେ ମୋତେ ବୁଝାଉଛି, ଗୋଟିଏ ମାନ୍ୟତା ରହିଛି କି ପରବର୍ତ୍ତୀ ବୁଦ୍ଧ ଯିଏ ହେବେ ତାଙ୍କର ନାମ ଅରିମୈତ୍ରେୟ। ଅରିମୈତ୍ରେୟ ବୁଦ୍ଧ ବର୍ତ୍ତମାନ ତୁଷିତ ଲୋକରେ ବସି ଧ୍ୟାନ କରୁଛନ୍ତି, ମୋର ତ ତାଙ୍କୁ ଦର୍ଶନ କରିବାର ଥିଲା। ମୁଁ କହିଲି କି ଦର୍ଶନ ହୋଇଗଲା, ସେଇଥିପାଇଁ ହିଁ ତ ମୁଁ ତୁଷିତ ଲୋକକୁ ଗଲି, ଖୁବ୍ ଦର୍ଶନ କରିକି ଆସିଲି। ତେବେ ଭାଇ କେମିତିକା ମୋତେ ବତା। ତାପରେ କହୁଛି, ଆମର ଭିଏତନାମରେ ଅମୁକ ଗାଁରେ ଯେଉଁଠୁ ମୁଁ ଆସିଛି, ସେଠାରେ ଅରିମୈତ୍ରେୟ ବୋଧିସତ୍ତ୍ୱଙ୍କର ଗୋଟିଏ ମନ୍ଦିର ଅଛି। ସେହି ମନ୍ଦିରରେ ଯେଉଁ ମୂର୍ତ୍ତି ଅଛି, ବାସ୍ ସେହି କି ସେଇ ସେଠାରେ ଦେଖା ପଡ଼ିଲା। ଆରେ ମୁଁ କ'ଣ କହିବି, ତାକୁ କଷ୍ଟ ଲାଗିବ, କିନ୍ତୁ ମୁଁ ତ ଜାଣେ ନା କି ପିଲାଦିନରୁ ସେହି ମୂର୍ତ୍ତିକୁ ଦେଖିଆସି ତାରି ଛାପ ମନ ଉପରେ ରହିଛି। ଏବେ ତାର ବାହ୍ୟ ପ୍ରକ୍ଷେପଣ ହୋଇଗଲା, ଦର୍ଶନ ହୋଇଗଲା, ମୋତେ ତ ଦର୍ଶନ ହୋଇଗଲା। ବହୁତ ଭ୍ରାନ୍ତି ହେବ, ଯେପରି ଭ୍ରମରେ ପଡ଼ି ନ ଯାଆନ୍ତି। ବିପସ୍ୟନା କାମ କରୁଥିବା ବ୍ୟକ୍ତି ଏହିସବୁ ଜଞ୍ଜାଳରେ ପଡ଼େ ନାହିଁ, ଏହିପରି କେତେ ଉଦାହରଣ। ବାରମ୍ବାର ଶିବିରକୁ ଆସିକରି କେହି କହୁଛି, ଆପଣ ମୋତେ ମୋର ଉପାସ୍ୟ ଦେବଙ୍କ ଦର୍ଶନ କରାଇଦେଲେ, ଆପଣ ମୋର ଦେବୀଙ୍କ ଦର୍ଶନ କରାଇଦେଲେ, ଆପଣ ଏହା କରିଦେଲେ। ଆରେ ବାବା, ତୁମେ କାମ କରିଚାଲ, ଏହି ସମ୍ବେଦନାକୁ ଦେଖିଚାଲ, ଦର୍ଶନ ହେଲା ତ ଭଲ କଥା, ତାକୁ ଗୋଟିଏ ଆଡ଼େ ରଖ, ଏହି କାମ କରିଚାଲ। ଧର୍ମ ନାଁରେ, ସାଧନା ନାଁରେ କେତେ ପ୍ରକାରର ଭ୍ରାନ୍ତି ବ୍ୟାପି ରହିଛି, ଠିକଣା ନାହିଁ। ଜଣେ ଭାଇ ଆସିକରି କହୁଛି କି ମୋତେ ତ ଈଶ୍ୱରଙ୍କ ଦର୍ଶନ ହୋଇଗଲା, ଆପଣଙ୍କର ଏହି ବିପସ୍ୟନାରୁ ହୋଇଗଲା, ଭଲ କଥା। ତେବେ ଭାଇ ବତାଅ, ତୁମର ଈଶ୍ୱର କିଭଳି? ତାପରେ ମୋତେ ବର୍ଣ୍ଣନା କରିକି ବୁଝାଉଛି କିପରିକା। ଗୋରଖପୁରରେ ଗୋଟେ ପ୍ରେସ୍ ଚାଲୁଛି, ବହୁତ ନାମୀ ପ୍ରେସ୍, ତାଙ୍କ ପାଖରେ ଖୁବ୍ ଭଲ ଭଲ ଚିତ୍ରକାର ଅଛନ୍ତି। ତେବେ ସେମାନେ କୌଣସି ଈଶ୍ୱରଙ୍କର ଚିତ୍ର ତିଆରି କରୁଛନ୍ତି, ଅବତାରଙ୍କର ଚିତ୍ର ତିଆରି କରୁଛନ୍ତି, ଆଉ ଛାପୁଛନ୍ତି। ତେବେ ସେଥିରେ ଯେଉଁ ଚିତ୍ର ଛପିଛି ନା, ବାସ୍ ସେହିପରି ଈଶ୍ୱର ମୋତେ ଦେଖାପଡ଼ିଲେ। ଏମିତି ଗହଣା ପିନ୍ଧିଥିଲେ, ଆଉ ଏ ପ୍ରକାରର ଅଳଙ୍କାର ସାଙ୍ଗରେ, କିଛି ନିଶ ନାହିଁ, କିଛି ଦାଢ଼ି ନାହିଁ, ମୁଣ୍ଡରେ ବାଳ ତ ଅଛି କିନ୍ତୁ ନିଶ ନାହିଁ, ଦାଢ଼ି ନାହିଁ। ଆଚ୍ଛା, ତୁମକୁ ଏପରି ଈଶ୍ୱର ଦେଖାପଡ଼ିଲା, ବହୁତ ଭଲ କଥା। ମୋ ପାଖକୁ କେହି ପାଶ୍ଚାତ୍ୟ ଦେଶର ଲୋକ ଆସେ, ସେ ବି କେବେ କେବେ କହେ ମୋତେ ଈଶ୍ୱରଙ୍କ ଦର୍ଶନ ହୋଇଗଲା, ହୋଇଗଲା କେମିତି ହେଲା ଭାଇ? ତେବେ ତାଙ୍କ ସେଠି ଈଶ୍ୱରଙ୍କ ମାନ୍ୟତା ଏପରି କି କେହି ବୁଢ଼ାଳିଆ ବ୍ୟକ୍ତି ଖୁବ୍ ଲମ୍ବା ଲମ୍ବା ପାଚିଲା ଦାଢ଼ି, ପାଚିଲା ନିଶ, ଆଉ ପାଚିଲା ବାଳ, ତଥା ଖୁବ୍ ଲମ୍ବା ଧଳା ପୋଷାକ ପିନ୍ଧିଥିବେ, ଏପରି ଈଶ୍ୱରଙ୍କ ଦର୍ଶନ ହୋଇଗଲା। ଆରେ ଯଦି ସେହି ଈଶ୍ୱର ହୋଇଥାନ୍ତେ, ସମସ୍ତଙ୍କୁ ଗୋଟିଏ ପ୍ରକାର ଦର୍ଶନ ହୁଅନ୍ତା ନା? ଈଶ୍ୱରଙ୍କ ନାମରେ ତୁମ ମନରେ କ'ଣ ଛାପ ଅଛି, ତାହା ବାହାରକୁ ଆସିଲା ନା? ତୁମେ କଲ କ'ଣ? ଏମିତି କେହି ଆସେ, ମୋତେ ତ ଏହି 10 ଦିନ ଶିବିରରେ ଆତ୍ମାର ଦର୍ଶନ ହେଲା, ଭଲ କଥା, କିପରି ଆତ୍ମାର ଦର୍ଶନ ହେଲା? ଜଣେ ଭାଇ ଆସିଲେ କଚ୍ଛରେ ଶିବିର ଲାଗିଲା ତ 4ର୍ଥ ବା 5ମ ଦିନ କହୁଛି କି ମୋତେ ତ ଆତ୍ମାର ଦର୍ଶନ ହୋଇଗଲା, 20 ବର୍ଷ ହୋଇଗଲା, ବହୁତ ତପ କଲି ହେଲା ନାହିଁ, ଆପଣଙ୍କର ଇଏ ସାଧନା ବଡ଼ କଲ୍ୟାଣକାରିଣୀ, ମୋତେ ତ ଆତ୍ମାର ଦର୍ଶନ ହୋଇଗଲା। କେମିତିକା ଆତ୍ମାର? ତେବେ କହୁଛି, ଯେତିକି ବଡ଼ ମୋର ଶରୀର, ସେତିକି ବଡ଼ ଆତ୍ମା ମୋ ସାମ୍ନାରେ ଆସି ବସିଗଲା, ମୁଁ ଦେଖିନେଲି। ଏବେ ତା ପରମ୍ପରାରେ ଏହି ମାନ୍ୟତା ଅଛି କି ଆତ୍ମା ଯେତିକି ବଡ଼ ଶରୀର ସେତିକି ବଡ଼ ଆତ୍ମା, ତେଣୁ ତାକୁ ତ ସେଇଆ ଦର୍ଶନ ହେବ, ଆଉ କ'ଣ ଦର୍ଶନ ହେବ? ନିଜ ମାନ୍ୟତାର ଯେଉଁ ଲେପ ଲଗାଇ ରଖିଛି, ସେହି ବାହ୍ୟ ପ୍ରକ୍ଷେପଣ ତା'ର ପ୍ରକ୍ଷେପୀକରଣ ହୋଇଗଲା, ବାହ୍ୟ ପ୍ରକଟୀକରଣ ହୋଇଗଲା। ତାପରେ ମୁଁ ତାକୁ ପଚାରିଲି କି ଆତ୍ମାର ଦର୍ଶନ ହୋଇଗଲା, ତ ଅନ୍ତିମ ଅବସ୍ଥା ପ୍ରାପ୍ତ ହୋଇଗଲା ନା ତୁମକୁ? ଲକ୍ଷ୍ୟ ତ ଏହା କି ଆମେ ଆତ୍ମାର ଦର୍ଶନ କିପରି କରିବା, ଆଉ ତୁମେ ତ କରିନେଲ। ଏବେ ତ ଭାଇ ତୁମ ଭିତରେ ବିକାର ନଥିବା ଦରକାର, ମୁକ୍ତ ହୋଇଗଲ ନା ତୁମେ? ପୁଣି ତ ତୁମେ ବିତରାଗ ହୋଇଗଲ, ଆତ୍ମାର ଦର୍ଶନ ହୋଇଗଲା। ତାପରେ ବିଚାରର ମୁହଁ ଲଟିଗଲା, କହୁଛି ବିକାର ତ ଏବେ ବି ଅଛି, ବିକାର ତ ଅଛି, ତେବେ ତୁମକୁ ଆତ୍ମାର ଦର୍ଶନ କେଉଁଠି ହେଲା? ତାପରେ ଭାବୁଛି ଆଉ କହୁଛି, ଗୋଟିଏ ଅଭାବ ରହିଗଲା, ଯେଉଁ ଆତ୍ମାର ଦର୍ଶନ ହେଲା ନା, ସେଥିରେ କେଉଁଠି କେଉଁଠି ଏଠି ସେଠି କଳା ଦାଗ ଥିଲା, ଏଇଥିପାଇଁ ଏବେ ବିକାର ବାହାରି ନାହିଁ। ଭଲ କଥା, କର, ନିଜ କାମ କରିଯାଅ, ବିକାର ବାହାର କରିବାର ରାସ୍ତା ମୁଁ ବତାଉଛି, ଆତ୍ମାର ଦର୍ଶନ ତୁମର ଯେମିତି ହେଉ ସେମିତି ହେଉ ତା ତୁମେ ଜାଣ। ଦୁଇ ଦିନ ପରେ ପୁଣି ଆସିଲା, ଏବେ କାଲି ରାତିରେ ତ ମୋତେ ଏକଦମ ଶୁଦ୍ଧ ଆତ୍ମାର ଦର୍ଶନ ହେଲା, କେଉଁଠି ଦାଗ ନଥିଲା ଟିକିଏ ହେଲେ। କେବେ ହେଲା? କାଲି ରାତିରେ ହେଲା। ଆଉ ମୋ ସାଙ୍ଗରେ ପ୍ରାୟ ସକାଳ 8 ବେଳେ ଦେଖା କରିବାକୁ ଆସିଲା, 7, 7:30, 8 ବେଳେ। ତାପରେ ମୁଁ କହିଲି, ଏତିକି ସମୟ ଭିତରେ ଯେବେ ତୁମକୁ ଶୁଦ୍ଧ ଆତ୍ମାର ଦର୍ଶନ ହେଲା, ସେବେଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିକାର ଜାଗି ନାହିଁ ନା? ତେବେ ବିଚାରର ମୁହଁ ପୁଣି ତଳକୁ ହୋଇଗଲା, କି ରାତିରେ ତ ଏତେ କାମ ବାସନା ଜାଗିଲା କିଛି ଠିକଣା ନାହିଁ, ମୁଁ ତ ମୁନି ଅଟେ, ବାସନା ଜାଗିବା କଥା ନୁହେଁ, କିନ୍ତୁ ଏତେ ଜାଗିଲା। ଆରେ ତୋତେ ତ ଆତ୍ମାର ଦର୍ଶନ ହୋଇଗଲା, ପୁଣି କାହିଁକି ବିକାର ଜାଗିଲା ରେ? ଧୋକା ହିଁ ଧୋକା, ଗୋଟିଏ ଧୋକା ହେଲେ ତ ମଣିଷ ବାହାରକୁ ବାହାରନ୍ତା, କେତେ ଧୋକାରେ ଭ୍ରାନ୍ତ ହୋଇଛନ୍ତି ଧର୍ମ ନାଁରେ। ଆରେ ନିଜ ଚିତ୍ତର ବିକାର ବାହାର କରିବାର ଅଛି, ଏହି ଲକ୍ଷ୍ୟ ହେବା ଦରକାର। ଅମୁକ ବ୍ୟକ୍ତିର ଦର୍ଶନ ହୋଇଗଲା ଏହା ଲକ୍ଷ୍ୟ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ନିଜର ମାନ୍ୟତା ଅନୁସାରେ ଦର୍ଶନ କରିବ, କଳ୍ପନା କରିବ, ସେହିପରି ଦର୍ଶନ ହୋଇଯିବ। କେହି ଏହା ମାନୁଛି କି ମୋର ଆତ୍ମା ତ ବୁଢ଼ା ଆଙ୍ଗୁଠି ଯେତିକି ବଡ଼, ଅଙ୍ଗୁଷ୍ଠ ପ୍ରମାଣ, ଏପରି ବି କେହି ଆସିଲେ। ଜଣେ ବ୍ୟକ୍ତି ଆସିଲା, କହିବାକୁ ଲାଗିଲା, ଧ୍ୟାନ କରୁ କରୁ ହୃଦୟ ପାଖକୁ ଧ୍ୟାନ ଗଲା ତ ସେଠାରେ ଗୋଟେ ଗୁମ୍ଫା ଦେଖା ପଡ଼ିଗଲା, ଖୁବ୍ ଗଭୀର ଗୁମ୍ଫା, କଳା ହିଁ କଳା, ଅନ୍ଧକାର ହିଁ ଅନ୍ଧକାର। ସେହି ଅନ୍ଧକାରରେ ମୁଁ ଚାଲି ଚାଲିଲି, ଖୁବ୍ ଚାଲିଲି, ଖୁବ୍ ଚାଲିଲି, ଯାଉଁ ଯାଉଁ ଆଗକୁ ଯାଇ ଗୋଟେ ଆଲୁଅ ଦେଖିଲି ଓ ମୋତେ ବୁଢ଼ା ଆଙ୍ଗୁଠି ଦେଖାହେଲା, ଅଙ୍ଗୁଷ୍ଠ ପ୍ରମାଣ। ସେ ଅଙ୍ଗୁଷ୍ଠ ପ୍ରମାଣ କହୁଛନ୍ତି, ଅଙ୍ଗୁଷ୍ଠ ସାଇଜ୍ର ଅଟେ ସେ, ତାକୁ ବୁଢ଼ା ଆଙ୍ଗୁଠି ମାନି ନେଲେ। ମୋତେ ତ ବୁଢ଼ା ଆଙ୍ଗୁଠିର ଦର୍ଶନ ହୋଇଗଲା, ମୋତେ ତ ଆତ୍ମାର ଦର୍ଶନ ହୋଇଗଲା। କେହି ବ୍ୟକ୍ତି ମାନୁଛି କି ଆତ୍ମା ତିଳ ଯେତିକି ବଡ଼, ଏବେ ତାକୁ ତିଳ ଦେଖାଯିବ, କେହି ମାନୁଛି ବାଳ ଯେତିକି ବଡ଼, ତାକୁ ବାଳ ଦେଖାଯିବ। ଆରେ ସେହି ରୂପରେ କ'ଣ ମିଳିଲା, ଏହି ଆକୃତିରୁ ମିଳିଲା କ'ଣ? ତୁମର ବିକାର ବାହାରି ଯାଆନ୍ତା ତେବେ ତ ଠିକ୍, ଏହି ଦର୍ଶନ ତୁମର କାମରେ ଆସିଲା, ବିକାର ତ ବାହାରିଲା ନାହିଁ ନା? ତେବେ କେଉଁ କାମକୁ ଆସିଲା ଏହି ଦର୍ଶନ? ଈଶ୍ୱରଙ୍କର ହେଲା କି ଆତ୍ମାର ହେଲା କି କୌଣସି ଦେବୀଙ୍କର ହେଲା କି ଦେବତାଙ୍କର ହେଲା, କୁଆଡ଼େ ଭ୍ରାନ୍ତ ହୋଇଗଲେ? ଏକେ ସାଧେ ସବ୍ ସଧେ, ସବ୍ ସାଧେ ସବ୍ ଖୋଏ, ଗୋଟିଏ ଲକ୍ଷ୍ୟ ହେଉ କି ଧର୍ମର ରାସ୍ତା ବିକାରରୁ ବିମୁକ୍ତିର ରାସ୍ତା। ମୋର ବିକାର ବାହାରୁଛି କି ବାହାରୁ ନାହିଁ, ଯେତିକି ଯେତିକି ବାହାରୁଛି ଏବଂ ଗଭୀରତାରୁ ବାହାରୁଛି, ମୂଳ ପୋଛଇ ବାହାରୁଛି, ମୁଁ ସେତିକି ସେତିକି ଧର୍ମ ରାସ୍ତାରେ ଆଗକୁ ଆଗଉଛି। ବାକି ସବୁ କଥାକୁ ଗୌଣ କରିଦେଲି, ଆଖପାଖର ଏଠାକାର ସେଠାକାର, ବାସ୍ ଗୋଟିଏ ରାସ୍ତା, ଗୋଟିଏ କଥା, ବିକାର ବାହାର କରିବାର ଅଛି। ଦେଖ, ରାଗ କେଉଁଠି ଜାଗିଲା, ସୁଖଦ ସମ୍ବେଦନା ହେଲା ତ ରାଗ ଜାଗିଲା, ଦୁଃଖଦ ସମ୍ବେଦନା ହେଲା ତ ଦ୍ୱେଷ ଜାଗିଲା। ଏବେ ଏହି ରାଗର ଜାଗିବା, ଦ୍ୱେଷର ଜାଗିବା କମ୍ ହେଉଛି କି ହେଉନାହିଁ? ମୂଳରୁ ହେଉଛି, ମୁଁ ବିଲକୁଲ ଠିକ୍ ରାସ୍ତାରେ ଚାଲୁଛି, ଖୁବ୍ ଭଲ ରାସ୍ତାରେ ଚାଲୁଛି। ପୁରୁଣା ବିକାର ଆମର ଫୁଟି ଫୁଟି ବାହାରୁଛନ୍ତି, ଫୁଟି ଫୁଟି ବାହାରୁଛନ୍ତି, ଆପେ ଆପେ ଅନୁଭବ ହେବାକୁ ଲାଗିବ। ବହୁତ କ୍ରୋଧି ସ୍ୱଭାବର ବ୍ୟକ୍ତି ଏହି କାମ କରି କରି ଦେଖିବ କିପରି କ୍ରୋଧ କମ୍ ହେବାକୁ ଲାଗିଲା, କମ୍ ହେବାକୁ ଲାଗିଲା, ଏବେ କ୍ରୋଧ ମୁଣ୍ଡ ଉପରେ ଚଢ଼ି ବସୁନାହିଁ। ବହୁତ କାମ ବାସନାରେ ବ୍ୟକୁଳ ହେଉଥିବା ବ୍ୟକ୍ତି ଦେଖିବ କି ବାସନା କମ୍ ହେବାକୁ ଲାଗିଲା, କମ୍ ହେବାକୁ ଲାଗିଲା। ବହୁତ ଭୟରେ ଭୟଭୀତ ରହୁଥିବା ବ୍ୟକ୍ତି ଭୟ କମ୍। ଆରେ ଆମର ବିକାର କମ୍ ହେବା ଦରକାର ନା, ଏବଂ ଜୀବନରେ ପ୍ରକଟ ହେବା ଦରକାର କି ଏବେ ଏହି ବିକାର ଆମର କମ୍ ହୋଇ ହୋଇ ଆମର ଜୀବନ ଏହିପରି ବଦଳିଲା, ଆଉ ବଦଳି ଚାଲିଛି, ସୁଧାର ହୋଇଚାଲିଛି, ତେବେ ବୁଝ କି ଧର୍ମର ରାସ୍ତା। ଆଉ ବାକି ଇଏ ମାନ୍ୟତା ସିଏ ମାନ୍ୟତା, ଆରେ ହେବ ଭାଇ, ଆମ ଭିତରେ କୌଣସି ଗୋଟିଏ ଆତ୍ମା ଅଛି, ଥିବ, ଆମକୁ ନିର୍ମାଣ କରୁଥିବା କୌଣସି ପରମାତ୍ମା ଅଛନ୍ତି, ଥିବେ। ତଥାପି ତ ରାଗ ବାହାର କରିବାକୁ ପଡ଼ିବ ନା, ଦ୍ୱେଷ ବାହାର କରିବାକୁ ପଡ଼ିବ ନା, ମୁକ୍ତ ହେବା ପାଇଁ ତ ରାଗ ଦ୍ୱେଷ ବାହାର କରିବାକୁ ପଡ଼ିବ ନା, ଏହି ଆତ୍ମା ଥାଉ ବା ଏହି ଆତ୍ମା ନ ଥାଉ। ମୁଁ ନିଜ କଥା କହୁଛି, ଏପରି ଦେଶରେ ଜନ୍ମିଲି ଆଉ ଏପରି ଦେଶରେ ବଢ଼ିଲି, ନିଜ ଜୀବନର ବହୁତ ବର୍ଷ ବିତେଇଲି, ଯେଉଁଠି 100ରୁ 80 ଲୋକ ଏହି କଥାକୁ ମାନନ୍ତି ନାହିଁ କି ଆମ ଭିତରେ କୌଣସି ଅଲଗା ଫଲଗା ଆତ୍ମା ଅଛି, ମାନନ୍ତି ନାହିଁ, କାରଣ ପିଲାଦିନରୁ ଏହା ଶୁଣି ଆସିଛନ୍ତି, କୌଣସି ଆତ୍ମା ନାହିଁ, କୌଣସି ଆତ୍ମା ନାହିଁ। 100ରୁ 80 ଲୋକ ଏହି କଥାକୁ ମାନନ୍ତି ନାହିଁ କି ଏହି ସଂସାରକୁ ନିର୍ମାଣ କଲାବାଲା କୌଣସି ଈଶ୍ୱର ଅଛନ୍ତି, ମାନନ୍ତି ନାହିଁ। କାରଣ ପିଲାଦିନରୁ ଏହା ଶୁଣି ଆସିଲେ। ସେହି ଲୋକଙ୍କ ସଙ୍ଗରେ ରହିଛି, ଏଣୁ ସେହି ଲୋକଙ୍କୁ ଖୁବ୍ ଭଲ ଭାବେ ବୁଝିଛି। ଆଉ ଏବେ ଏତେ ବର୍ଷ ହେଲା ଏ ଦେଶକୁ ଆସିଲି, ଏହି ଦେଶରେ 100 ରୁ 80 କାହିଁକି 80ରୁ ଅଧିକ ଲୋକ ଏହି କଥାକୁ ମାନନ୍ତି କି ଆମ ଭିତରେ କୌଣସି ଗୋଟିଏ ଅଲଗା ଫଲଗା ଆତ୍ମା ଅଛି, ଏ କଥାକୁ ବି ମାନନ୍ତି କି ଏହି ସଂସାରକୁ ନିର୍ମାଣ କରୁଥିବା କେହି ଜଣେ ପରମାତ୍ମା ଅଛନ୍ତି। ଏହି ଲୋକଙ୍କୁ ମଧ୍ୟ ଖୁବ୍ ଦେଖୁଛି, ଆଉ ବଡ଼ ନିଷ୍ପକ୍ଷ ଭାବରେ ଦେଖୁଛି, ରଙ୍ଗୀନ ଚଷମା ଦେଇ ନୁହେଁ। ଭାଇ, ମୋତେ ତ କୌଣସି ଫରକ ନଜର ଆସିଲା ନାହିଁ। ଯେଉଁମାନେ ଏହା ମାନୁଛନ୍ତି କି ଆତ୍ମା ନାହିଁ, ଈଶ୍ୱର ନାହାନ୍ତି, ସେମାନେ ବି ସେହିପରି ଅହଙ୍କାର ଉତ୍ପନ୍ନ କରି ଚାଲିଛନ୍ତି, ସେହିପରି ରାଗ ଉତ୍ପନ୍ନ କରୁଛନ୍ତି, ଦ୍ୱେଷ ଉତ୍ପନ୍ନ କରୁଛନ୍ତି, ସେତିକି ବ୍ୟାକୁଳ ହେଉଛନ୍ତି। ଆଉ ଏହି ଲୋକ ଯେଉଁମାନେ ଆତ୍ମାକୁ ମାନୁଛନ୍ତି, ପରମାତ୍ମାକୁ ମାନୁଛନ୍ତି, ଅହଙ୍କାର ଉତ୍ପନ୍ନ କରି ଚାଲିଛନ୍ତି, ରାଗ ଉତ୍ପନ୍ନ କରୁଛନ୍ତି, ଦ୍ୱେଷ ଉତ୍ପନ୍ନ କରୁଛନ୍ତି, ସେହିପରି ବ୍ୟାକୁଳ ହେଉଛନ୍ତି। ଉଭୟଙ୍କ ବ୍ୟାକୁଳତାରେ କେଉଁଠି ହେଲେ ଫରକ ନାହିଁ। ଆତ୍ମାକୁ ମାନିନେବା ମାତ୍ରେ ଯଦି ଆମର ବିକାର ସବୁ ବାହାରିଯାଆନ୍ତା, ପରମାତ୍ମାଙ୍କ ଅସ୍ତିତ୍ୱକୁ ମାନିନେବା ମାତ୍ରେ ଯଦି ଆମର ବିକାର ସବୁ ବାହାରିଯାଆନ୍ତା, ତେବେ ତ ସାରା ଯତ୍ନ ଏହା ହିଁ କରିବା ଦରକାର କି କିପରି ସବୁ ଲୋକ ଆତ୍ମାକୁ ମାନିବାକୁ ଲାଗନ୍ତୁ, ପରମାତ୍ମାଙ୍କୁ ମାନିବାକୁ ଲାଗନ୍ତୁ। ଦେଖ, ସବୁ ବିକାର ବାହାରିଗଲା ନା? ଅଥବା ଆତ୍ମାକୁ ନ ମାନିବା ମାତ୍ରେ ବିକାର ସବୁ ବାହାରିଗଲା, ପରମାତ୍ମାଙ୍କୁ ନ ମାନିବା ମାତ୍ରେ ବିକାର ସବୁ ବାହାରିଗଲା, ତେବେ ପ୍ରଯତ୍ନ ଏହା କରିବା ଉଚିତ କି ଲୋକଙ୍କୁ ଶିଖାଯାଉ, ଆତ୍ମାକୁ ନ ମାନନ୍ତୁ, ପରମାତ୍ମାଙ୍କୁ ନ ମାନନ୍ତୁ। ଆରେ, ଏହି ଦାର୍ଶନିକ ମାନ୍ୟତା କୁଆଡ଼େ ଭ୍ରାନ୍ତ ହୋଇଗଲେ? କ'ଣ ମିଳିବାର ଅଛି? ବିକାର ତ ବିକାର ଜାଗିବ ହିଁ। ଆତ୍ମାକୁ ମାନୁଛନ୍ତି ତେବେ ବି ଜାଗୁଛି, ଆତ୍ମାକୁ ମାନୁନାହାନ୍ତି ତେବେ ବି ଜାଗୁଛି, ପରମାତ୍ମାଙ୍କୁ ମାନୁଛନ୍ତି ତେବେ ବି ଜାଗୁଛି, ମାନୁନାହାନ୍ତି ତେବେ ବି ଜାଗୁଛି। ଆତ୍ମା ପରମାତ୍ମା ଅଲଗା ଅଲଗା ଅଟନ୍ତି ଦ୍ୱୈତବାଦ ତେବେ ବି ଜାଗୁଛି, ଆତ୍ମା ପରମାତ୍ମା ପ୍ରକୃତି 3 ତ୍ରେତବାଦ ତେବେ ବି ଜାଗୁଛି, ଆତ୍ମା ପରମାତ୍ମା 1 ଅଦ୍ୱୈତବାଦ ତଥାପି ଜାଗୁଛି। କ'ଣ ଅଛି ଏହି ବାଦବିବାଦରେ? କୁଆଡ଼େ ଭ୍ରାନ୍ତ ହେଲେଣି? 2000 ବର୍ଷରୁ ଭାରତର ବହୁତ ଖରାପ ଅବସ୍ଥା ହେଲା, ଏହିସବୁ ଦାର୍ଶନିକ ମାନ୍ୟତା ଧର୍ମକୁ ନଷ୍ଟ କରିଦେଲା। ଧର୍ମର ବାସ୍ତବ ସ୍ୱରୂପ ଆମେ କିପରି ବିତରାଗତାର ରାସ୍ତାରେ ଚାଲିକରି ନିଜର ଚିତ୍ତକୁ ନିର୍ମଳ କରିନେବା, ଜୀବନ ସାର୍ଥକ ହୋଇଯିବ, ତେବେ ତ କାମର କଥା ହେଲା, ଆଉ ନହେଲେ ଧୋକାର କଥା ହେଲା। ଯେଉଁ ଲୋକ ଯେତେ ଶୀଘ୍ର ଏହି ଧୋକାରୁ ବାହାରି ଆସେ, ସେତିକି ଶୀଘ୍ର ନିଜର ଲକ୍ଷ୍ୟ ସାଧନ କରିନିଏ। ଲକ୍ଷ୍ୟ ଏହା କି କିପରି ଚିତ୍ତକୁ ବିତରାଗ କରିବା, ବିତ୍ତଦ୍ୱେଷ କରିବା, ବିତ୍ତମୋହ କରିବା, ନଚେତ ଆମ ସହ ଦୁଃଖ ଲାଗିକରି ରହିବ, ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଦୁଃଖ ହିଁ ଲାଗି ରହିବ। ଏଇ ଜୀବନ ବି ଦୁଃଖରେ ଯିବ, ଓ ଆଗକୁ ବି ଦୁଃଖର ଜୀବନ ଆସିବ। ମନୁଷ୍ୟର ଜୀବନ ମିଳିଛି, ଆଉ ମନୁଷ୍ୟ ଜୀବନରେ ଏତେ ବଡ଼ ଶକ୍ତି ପ୍ରକୃତି ଦେଇଛି, ଅଥବା ଏପରି କୁହନ୍ତୁ କି ପରମାତ୍ମା ଦେଇଛନ୍ତି, କି ସେ ଆତ୍ମମୁଖୀ ହୋଇକରି, ସ୍ୱୟଂମୁଖୀ ହୋଇକରି, ସତ୍ୟମୁଖୀ ହୋଇକରି ନିଜ ଭିତରର ସତ୍ୟକୁ ଦେଖି 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 ବିକାରରୁ ମୁକ୍ତ ହୋଇପାରେ। ଏବଂ ଏହି ଏତେ ବଡ଼ ଶକ୍ତି ଯାହା ଆମ ପାଖରେ ଅଛି, ତାକୁ ଜାଗ୍ରତ କରିବା ନାହିଁ, ତା'ର ଉପଯୋଗ କରିବା ନାହିଁ। ଆଉ କେଜାଣି ଏହି ଦାର୍ଶନିକ ମାନ୍ୟତାରେ, ସେହି ଦାର୍ଶନିକ ମାନ୍ୟତାରେ, ଏହି ବ୍ରତ ଉପବାସରେ, ଏହି ପର୍ବପର୍ବାଣୀରେ, ଏହି କର୍ମକାଣ୍ଡରେ, ସେହି କର୍ମକାଣ୍ଡରେ ନିଜର ସାରା ଜୀବନ ହରାଇଦେବା ଦୁର୍ଭାଗ୍ୟର କଥା ହେଲା। ବହୁତ ବଡ଼ ଭାଗ୍ୟ ହୋଇଥାଏ କାହାର, ବହୁତ ବଡ଼ ପୁଣ୍ୟ ହୋଇଥାଏ, ତେବେ ଧର୍ମର ଶୁଦ୍ଧ ସ୍ୱରୂପ ସାମ୍ନାକୁ ଆସେ, ଆଉ ସେ ତାକୁ ଗ୍ରହଣ କରେ ଓ ସେହି ରାସ୍ତାରେ ଚାଲିବାକୁ ଲାଗେ। ମୁଁ ନିଜେ ନିଜକୁ ବହୁତ ଭାଗ୍ୟଶାଳୀ ମାନୁଛି, ବହୁତ ଭାଗ୍ୟଶାଳୀ ମାନୁଛି କି ମୋର ପୂର୍ବପୁରୁଷ 3 ପୁରୁଷ ପୂର୍ବରୁ ଯାଇ ବର୍ମାରେ ବସବାସ କରୁଥିଲେ, ଏପରି ଧର୍ମ ଦେଶରେ ଯାଇ ରହିଲେ ଯେଉଁଠି ଭାରତରୁ ଯାଇଥିବା ଶୁଦ୍ଧ ଧର୍ମ ଆପଣା ଶୁଦ୍ଧ ରୂପରେ କାୟମ ରହିଥିଲା। ବରଂ ଅଳ୍ପ ଲୋକଙ୍କ ମଧ୍ୟରେ, ଖୁବ୍ କମ୍ ଲୋକଙ୍କ ମଧ୍ୟରେ ଗୁରୁ ଶିଷ୍ୟ ପରମ୍ପରା, ଗୁରୁ ଶିଷ୍ୟ ପରମ୍ପରା, ପ୍ରତ୍ୟେକ ଆଚାର୍ଯ୍ୟ ଏହି କଥାର ଦାୟିତ୍ୱବୋଧ କରୁଥିଲେ କି ମୋର ମୃତ୍ୟୁ ପୂର୍ବରୁ 2, 4, 5 ଲୋକ ଅତି କମ୍ରେ ଏହି ବିଦ୍ୟାରେ ନିଶ୍ଚୟ ପୁଷ୍ଟ ହୋଇଯାଆନ୍ତୁ, ଯାହାଫଳରେ ଏହି ବିଦ୍ୟା ଆଗକୁ ଚାଲିପାରିବ। 2, 4, 5 ଲୋକ ନିଶ୍ଚୟ ଶିଖିଯାଆନ୍ତୁ। ଏହି ପ୍ରକାର ଗୁରୁ ଶିଷ୍ୟ ପରମ୍ପରା ପିଢ଼ି ପରେ ପିଢ଼ି, ପିଢ଼ି ପରେ ପିଢ଼ି ସେମାନେ ସମ୍ଭାଳି କରି ରଖିଥିଲେ। ଏପରି ଦେଶରେ ଜନ୍ମିଲି ବଡ଼ ଭାଗ୍ୟର କଥା ହେଲା। ଆଉ ଗୋଟିଏ ବଡ଼ ଭାଗ୍ୟର କଥା ହେଲା କି କୌଣସି ଗୋଟିଏ ବେପାରୀ ଘରେ ଜନ୍ମ ହେଲି। ଜାତିଫାତିରୁ କିଛି ମିଳେ ନା କି ମିଳାଏ ନା, ବରଂ ଧୋକା ହୋଇଥାଏ, କିନ୍ତୁ ତଥାପି ବେପାରୀ ଘରେ ଜନ୍ମ ନେବାର ଗୋଟିଏ ଲାଭ ହେଲା କି ଯେବେ କେହି ବ୍ୟକ୍ତି, ବିଶେଷ କରି ଜଣେ ବେପାରୀ, ନିଜ ଦେଶ ଛାଡ଼ି ପରଦେଶକୁ ଯାଏ, ତେବେ ଏକମାତ୍ର ଲକ୍ଷ୍ୟ ଧନ ଉପାର୍ଜନ କର, ଧନ ଉପାର୍ଜନ କର, ରାତି ଦିନ ଗୋଟିଏ ଲାଳସା, ଧନ ରୋଜଗାର କରିବି, ଧନ ରୋଜଗାର କରିବି, ଏ ପ୍ରକାର କରିବି, ସେ ପ୍ରକାର କରିବି, ଏପରି ଘରେ ଜନ୍ମ ହେଲି, ଏପରି ପରିବାରରେ ଜନ୍ମ ହେଲି କି ଧନ ରୋଜଗାର କରିବା ହିଁ ପ୍ରମୁଖ ହୋଇଗଲା। ପଢ଼ିବା ଲେଖିବା ଜରୁରୀ ନୁହେଁ, ଧନ ରୋଜଗାର କରିବା ଜରୁରୀ। ତେଣୁ ବେଶୀ ପଢ଼ାପଢ଼ି ମଧ୍ୟ ହୋଇପାରିଲା ନାହିଁ, ବିଶ୍ୱବିଦ୍ୟାଳୟର ପଢ଼ା ହେଲା ହିଁ ନାହିଁ। ତେବେ ଧନ ରୋଜଗାର କଲି, 15-16 ବର୍ଷ ବୟସରେ ହିଁ ଧନ ରୋଜଗାର କର ଲାଗିଗଲି। 25 ବର୍ଷ ହେଲା ବେଳକୁ ତେବେ ବହୁତ, ସେତେବେଳର ସେଠାକାର ଷ୍ଟାଣ୍ଡାର୍ଡ଼ ମୁତାବକ ବହୁତ ଧନ ଉପାର୍ଜନ କଲି। ତେବେ ସେଥିରୁ ଲାଭ ଏଇଆ ହେଲା କି ଯଦି ସେହି ଅବସ୍ଥା ମଧ୍ୟ ଦେଇ ଗତି କରିନଥାନ୍ତି, ତେବେ ମନରେ ଏହି କଥା ରହିଯାଇଥାନ୍ତା କି ଯେଉଁମାନେ ଧନୀ ଅଟନ୍ତି, ମୁଁ ତ ଧନ ରୋଜଗାର କରିପାରିଲି ନାହିଁ, ଧନର ସୁଖ ଭୋଗିଲି ନାହିଁ। ତେଣୁ ଯେଉଁମାନେ ଧନୀ ସେମାନେ ନିଶ୍ଚୟ ସୁଖୀ, ଇଏ ଦୁଃଖୀ ଏହିମାନେ ଯାହାଙ୍କ ପାଖରେ ଧନ ନାହିଁ, ଏବେ ତାହା ମଧ୍ୟ ଦେଇ ଗତି କଲି ନା, ଜାଣିଗଲି ବଡ଼ ଦୁଃଖୀ ଅଟନ୍ତି। ଧନ ଆସିଯିବ ଘରକୁ ଆଉ ଧର୍ମ ଆସିବ ନାହିଁ, ଏହାଠାରୁ ବଡ଼ ସନ୍ତାପ ଆଉ କେଉଁଠି ନାହିଁ, ବହୁତ ଦୁଃଖୀ ହୋଇଯାଆନ୍ତି। ଧର୍ମ ଆସୁ, ତାପରେ ପୁଣି ଧନ ଥାଉ ବା ଧନ ନଥାଉ, ଉଭୟ ଅବସ୍ଥାରେ ସୁଖୀ ରହିବ। ତେବେ ଏପରି ଅବସ୍ଥା ଦେଇ ଗତି କଲି, ଏହା ମୋ ପାଇଁ ସୌଭାଗ୍ୟର କଥା। ଆଉ ଯେବେ ଲୋକ ପାଖକୁ ବହୁତ ଧନ ଆସେ ଓ ବଡ଼ ଦାନ ଦିଏ, ଏଠି ଦେଲା ସେଠି ଦେଲା, ବଡ଼ ପ୍ରସିଦ୍ଧି ହୁଏ, ସମାଜରେ ଯେଉଁ ସାମାଜିକ ସଂସ୍ଥା ସବୁ ରହିଛି, ସ୍କୁଲ ଅଛି, କଲେଜ ଅଛି, ଡାକ୍ତରଖାନା ଅଛି, ଅମୁକ ଅଛି, ଅମୁକ ଅଛି, ସେଥିରେ କେଉଁଠି ପ୍ରେସିଡ଼େଣ୍ଟ କରନ୍ତି, କେଉଁଠି ଟ୍ରଷ୍ଟି କରନ୍ତି, କେଉଁଠି ସେକ୍ରେଟାରୀ କରନ୍ତି, ତେଣୁ 20-20 ସଂସ୍ଥାର ପ୍ରେସିଡ଼େଣ୍ଟ, ସେକ୍ରେଟାରୀ, ଅମୁକ ଅମୁକ, ବଡ଼ ଅହଂକାର ହୋଇଥାଏ, ତା ଭିତରେ ଦେଇ ଗତି କରିଛି, ଜାଣିଛି ବଡ଼ ନିଶା ହୋଇଥାଏ, ମୁଁ ପ୍ରେସିଡ଼େଣ୍ଟ, ମୁଁ ସେକ୍ରେଟାରୀ, ମୋ ହାତରେ ଏତେ ପାୱାର, ମୋ ହାତରେ ଏ ଶାସନ, ମୋତେ ଏମିତି ସମ୍ମାନ, ତାକୁ ଏମିତି ସମ୍ମାନ, ଏହା ମଧ୍ୟ ଦେଇ ଗତି କରିଛି। କେତେ ଟେନସନ୍, କେତେ ଅସ୍ଥିରତା ଏକାଠି କରିନେଲି, ଏତେ ଟେନସନ୍, ଏତେ ଅଶାନ୍ତି। ବଡ଼ ସୌଭାଗ୍ୟର କଥା ହେଲା କି ଗୋଟିଏ ବହୁତ ବଡ଼ ରୋଗର ଶିକାର ହୋଇଗଲି, ଏପରି ରୋଗ କି ଯାହାର ଆକ୍ରମଣ ପ୍ରତି 15 ଦିନରେ ଥରେ ହେଉଥିଲା, ଆଉ ଏତେ ଭୟଙ୍କର ଆକ୍ରମଣ ଆସୁଥିଲା କି ଡାକ୍ତରଙ୍କ ପାଖରେ ତା'ର କୌଣସି ଚିକିତ୍ସା ନାହିଁ, କୌଣସି ପ୍ରତିଷେଧ ନାହିଁ। ତେବେ କ'ଣ କରିବେ, ବେଚାରା ମର୍ଫିଆର ଇଞ୍ଜେକ୍ସନ୍ ଦିଅନ୍ତି, ସେହି ମର୍ଫିଆ ଇଞ୍ଜେକ୍ସନ୍ ଦ୍ୱାରା ନିଶାରେ ପଡ଼ିରୁହ 24 ଘଣ୍ଟା ପର୍ଯ୍ୟନ୍ତ, ସେହି ମର୍ଫିଆର ପୁଣି ଆଫ୍ଟର ଇଫେକ୍ଟ, ପରବର୍ତ୍ତୀ ପ୍ରତିକ୍ରିୟା, ବାନ୍ତି ହୋଇ ଅବସ୍ଥା ଖରାପ ହେଲା, ପ୍ରତି 15 ଦିନରେ ଏହି ଅବସ୍ଥା, 2-4-5 ବର୍ଷ ଚାଲିଲା ଏହି ପ୍ରକାର। ତାପରେ ଯିଏ ପରିବାରର ଡାକ୍ତର ଥିଲେ, ଖୁବ୍ ଭଲ ପରିବାରର ଅଙ୍ଗ ସଦୃଶ ଥିଲେ, ସେ କହିଲେ, ଦେଖ ଭାଇ, ଏଇ ଯେଉଁ ମୁଁ ତୁମକୁ ବାରମ୍ବାର ମର୍ଫିଆ ଦେଉଛି, ନିଶା ଇଞ୍ଜେକ୍ସନ୍ ଦେଉଛି, କିଛି ବର୍ଷ ପରେ ଏପରି ହେବ କି ମର୍ଫିଆ ଆଡ଼ିକ୍ଟ ହୋଇଯିବ, ମର୍ଫିଆର ଗୋଟିଏ ଏପରି ନିଶା ଚଢ଼ିଯିବ କି ଦୈନିକ ମର୍ଫିଆ ନେବାକୁ ପଡ଼ିବ, ତୁମର ଏହି ରୋଗର ଆକ୍ରମଣ ହେଉ ଅଥବା ନ ହେଉ ତୁମକୁ ଦୈନିକ ମର୍ଫିଆ ନେବାକୁ ପଡ଼ିବ। ଆରେ ତେବେ କିପରି ଜୀବନ ହେବ, ଦୈନିକ ମର୍ଫିଆ ନେବାକୁ ପଡ଼ିବ, ତେଣୁ ଦେଖ ବାରମ୍ବାର ନିଜ କାମ ପାଇଁ ବିଦେଶରେ ଧାଁ ଦୌଡ଼ କରୁଛ, ଥରେ କାମଧନ୍ଦାକୁ ଟିକେ ଭୁଲି ଯାଅ ଆଉ ନିଜର ଚିକିତ୍ସା ପାଇଁ ଯାଅ। ମୁଁ ଜାଣେ କି ତୁମର ଏହି ଯେଉଁ ରୋଗ, ଏହାର କୌଣସି ପ୍ରତିଷେଧ ନାହିଁ, ପଶ୍ଚିମରେ ବି ନାହିଁ, ଆମ ପାଖରେ ମଧ୍ୟ ନାହିଁ, କିନ୍ତୁ ଏ ଯେଉଁ ମର୍ଫିଆ ନେଉଛ ସେଥିରୁ ନିଶ୍ଚୟ ମୁକୁଳିଯିବ, ସେମାନଙ୍କ ପାଖରେ ଆଉ କିଛି ପେନ୍ କିଲର ମିଳିଯିବ ତୁମକୁ, ଓ ତୁମେ ଏଥିରୁ ମୁକ୍ତ ହୋଇଯିବ, ତୁମର କଲ୍ୟାଣ ହୋଇଯିବ। ତାଙ୍କ କଥା ଶୁଣି ଭୟ ପାଇଲି, କଥା ତ ଠିକ୍, ତେଣୁ ଗଲି କେତେ ମାସ ଧରି ସ୍ୱିଜରଲ୍ୟାଣ୍ଡରେ, ଜର୍ମାନୀରେ, ଇଂଲଣ୍ଡରେ, ଆମେରିକାରେ, ଜାପାନରେ ଯେଉଁ ଉଚ୍ଚାରୁ ଉଚ୍ଚା ଡାକ୍ତର ଥିଲେ, ଖୁବ୍ ଧନ ଖର୍ଚ୍ଚ କଲି, ଖୁବ୍ ସମୟ ନଷ୍ଟ କଲି, ଫେରିକି ଆସିଲି ତ ଇଏ ଦେଖିଲି କି ରୋଗ ବଢ଼ି ଚାଲିଲା, ଯେତେ ଯେତେ ଔଷଧ ନେଲି ଆହୁରି ବଢ଼ି ଚାଲିଲା, ଆକ୍ରମଣ ଆସିବାରେ ଲାଗିଛି। ଆରେ ମର୍ଫିଆରୁ ମୁକ୍ତି, ରୋଗରୁ ମୁକ୍ତି ଦେବା ତ ଦୂରର କଥା, ମର୍ଫିଆରୁ ମୁକ୍ତି ମଧ୍ୟ କେହି ଦେଇପାରିଲେ ନାହିଁ, କେହି କେହି ବହୁତ ଯତ୍ନ କଲେ, ବଡ଼ ବଡ଼ ଡାକ୍ତର ଯତ୍ନ କଲେ। ମୁଁ ଭାବୁଛି ମୋ ପାଇଁ ବଡ଼ ସୌଭାଗ୍ୟର କଥା ହେଲା, କୌଣସି ବହୁତ ବଡ଼ ପୁଣ୍ୟ ଥିଲା ଯଦି କୌଣସି ଡାକ୍ତର ସେହି ରୋଗକୁ ଭଲ କରିଦେଇଥାନ୍ତା, ଏଇ ଏତେ ବଡ଼ ଅମୂଲ୍ୟ ରତ୍ନ ମୋତେ କେଉଁଠୁ ମିଳିଥାନ୍ତା। ତେଣୁ ଯେବେ ସବୁ ଜାଗାରୁ କୌଣସି ପ୍ରତିକାର ନହେଲା, ତେବେ ଜଣେ ମିତ୍ର, ସେହି ମିତ୍ରକୁ ମନେ ପକାଇଲେ ମନ ବହୁତ କୃତଜ୍ଞତାର ଭାବରେ ଭରିଯାଏ। ସେ କହିଲେ କି ଏହି ବ୍ୟକ୍ତିଙ୍କ ପାଖକୁ ଯାଅ, 10 ଦିନ ଏହାଙ୍କ ପାଖରେ ସାଧନା କରିକି ଦେଖ, କିଏ ଜାଣେ ତୁମର ରୋଗ ଚାଲିଯାଇପାରେ। ଅନ୍ତତଃ ରୋଗ କ'ଣ, ସାଇକୋସୋମାଟିକ୍ ଅଟେ, ମନ ସହ ସମ୍ବନ୍ଧ ରଖିଥାଏ, ଆଉ ଏହି ସାଧନା ମନର ବିକାରକୁ ଦୂର କରିଦେବ, ତେଣୁ ହୋଇପାରେ ତୁମର ରୋଗ ଚାଲିଯିବ। ମରୁଥିବା ଲୋକ କ'ଣ ନକରେ, କେଉଁଠି ହେଲେ ଠିକ୍ ହେଲା ନାହିଁ, ଚାଲ ଏହାଙ୍କ ପାଖକୁ ଚାଲ। ଗଲି ମୋର ଗୁରୁଦେବଙ୍କ ପାଖକୁ, ସୟାଜୀବ ବାଖିନ୍ଙ୍କ ପାଖକୁ, ଏପରି ସନ୍ଥ ପୁରୁଷ ଅଳ୍ପ ସମୟ କଥା ହେବାରେ ଖୁବ୍ ଶାନ୍ତି ମାଲୁମ ହେଉଥାଏ, ପୁରା ବାତାବରଣରେ ଖୁବ୍ ଶାନ୍ତି। ତାପରେ ତାଙ୍କୁ କହିଲି କି ମୁଁ ଆପଣଙ୍କର ଗୋଟିଏ 10 ଦିନିଆ ଶିବିରକୁ ଆସିବାକୁ ଚାହୁଁଛି। ତେବେ ସେ ଜାଣିଥିଲେ କିଏ ଭାରତୀୟଙ୍କର ଜଣେ ଲିଡର ଆଉ ହିନ୍ଦୁମାନଙ୍କର ଜଣେ ନେତା। ଆଉ ଆସିଛି ତ ଭଲ କଥା। ତାପରେ କହୁଛନ୍ତି ଏହା ତ ସମସ୍ତଙ୍କ ପାଇଁ ଭାଇ, ତେଣିକି ହିନ୍ଦୁ ହେଉ ବା ଯେ କେହି ହେଉ, ଏହି ମାର୍ଗ ତ ସମସ୍ତଙ୍କ ପାଇଁ କଲ୍ୟାଣକାରୀ। ଆଉ ମୁଁ ତୁମକୁ କୌଣସି କନଭର୍ଟ କରିବି ନାହିଁ, ତୁମେ ତୁମର ଆସ ଆଉ କାମ କର, ସମସ୍ତଙ୍କ ପାଇଁ ଖୋଲା ଧର୍ମର ଗଙ୍ଗା ସମସ୍ତଙ୍କ ପାଇଁ। ପୁଣି ଉଠୁ ଉଠୁ ମୁଁ କହିଦେଲି କି ମହାରାଜ, ମୋତେ ଅମୁକ ବ୍ୟକ୍ତି ପଠାଇଛନ୍ତି ଯିଏ ଆପଣଙ୍କର ବି ପରିଚିତ ତଥା ମୋର ମିତ୍ର, ପରେ ସେ ଆମର ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ୍ ହୋଇଗଲେ। ସେହି ବ୍ୟକ୍ତି ପଠାଇଛନ୍ତି କାରଣ ମୋତେ ଇଏ ଗୋଟିଏ ସ୍ପେଶାଲ ଟାଇପ୍ର ମାଇଗ୍ରେନ୍ ହୁଏ ଓ ପ୍ରତି 15 ଦିନରେ ତା ପାଇଁ ମର୍ଫିଆ ନେବାକୁ ପଡ଼ିଥାଏ। ଆକ୍ରମଣ ହେଲା ପରେ କୌଣସି ପ୍ରତିକାର କେଉଁଠି ହେଲେ ହେଲା ନାହିଁ। ତାପରେ କହିଲେ ମୋ ପାଖକୁ ଆସିବ ନାହିଁ, ଭୁଲରେ ବି ଆସିବ ନାହିଁ, ମୁଁ ତୁମକୁ ନେବି ନାହିଁ। ଆରେ କ'ଣ ହୋଇଗଲା, ମୁଁ ତ ଏହାଙ୍କୁ ଦୁଃଖୀ କରିଦେଲି, କଥା କ'ଣ ହେଲା। ତେବେ ସନ୍ଥ ଅଟନ୍ତି ନା, ଖୁବ୍ ସ୍ନେହରେ ବୁଝାଉଛନ୍ତି, ତୁ ଧର୍ମର ଅବମୂଲ୍ୟାୟନ କରୁଛୁ ନା, ଏତେ ଉଚ୍ଚା ଧର୍ମ ଯାହା ତୋର ଜନ୍ମ ଜନ୍ମର ଭବରୋଗକୁ ଦୂର କରିଦେବ, ଜନ୍ମ ଜନ୍ମର ଦୁଃଖକୁ ଦୂର କରିଦେବ, ତାକୁ ଇଏ ମୁଣ୍ଡ ବ୍ୟଥା ଦୂର କରିବା ପାଇଁ ପ୍ରୟୋଗ କରିବାକୁ ଚାହୁଁଛୁ, ତାର ତୋର ହୋଶ ନାହିଁ ନା। ଯେଉଁଦିନ ତୋତେ ଏହି କଥା ବୁଝା ପଡ଼ିଯିବ କି ମୁଁ ନିଜ ଚିତ୍ତର ବିକାରକୁ ମୂଳରୁ ଉପାଡ଼ିବା ପାଇଁ ଏହି ବିଦ୍ୟା ଶିଖିବାକୁ ଆସିଛି, ସେହିଦିନ ଚାଲି ଆସିବୁ। ଆରେ ଇଏ ମୁଣ୍ଡ ବ୍ୟଥା ଦୂର କରିବା ତ ବାଇ ପ୍ରଡ଼କ୍ଟ ଅଟେ। ପୁଣି ବଡ଼ ସ୍ନେହର ସହିତ ବୁଝାଇଲେ କି ତୁ ଚିନି ଇଣ୍ଡଷ୍ଟ୍ରି ବସାଇବାକୁ ଚାହୁଁଛୁ, ତେବେ କେଉଁଥିପାଇଁ ବସାଇବାକୁ ଚାହୁଁଛୁ, ଚିନି ପ୍ରାପ୍ତ କରିବା ପାଇଁ ନା ସୁଗାର ପ୍ରାପ୍ତ କରିବା ପାଇଁ ନା ମୋଲାସେସ୍ ପାଇଁ କ'ଣ ବସାଉଛୁ। ମୋଲାସେସ୍ ତ ବାଇ ପ୍ରଡ଼କ୍ଟ ଅଟେ, ତାହା ତ ନିଶ୍ଚୟ ଆସିବ, ମୋଲାସେସ୍ ତ ନିଶ୍ଚୟ ଆସିବ, ସେହିପରି ଏହା ତ ବାଇ ପ୍ରଡ଼କ୍ଟ ଅଟେ। ତୁ ଏଥିରେ ଯେତେ ଯେତେ ଆଗେଇବୁ, ଇଏ ସବୁ ଶରୀରର ରୋଗ, ମନର ରୋଗ, ଯାହା ମନ ସହିତ ସମ୍ବନ୍ଧିତ, ଆପଣ ଛାଏଁ ଦୂର ହୋଇଯିବ, ସେ ଲକ୍ଷ୍ୟ ନେଇ କେବେ ଆସିବୁ ନାହିଁ। କଥାକୁ ମୁଁ ବୁଝିଗଲି, ଅଧ୍ୟାତ୍ମ ତ ଏତେ ମହାନ ଅଟେ, ଶୁଦ୍ଧ ଧର୍ମ ଏତେ ମହାନ ଅଟେ, ମୁଁ ଏଇ ଶରୀରର ରୋଗ ପାଇଁ ତା ପାଖକୁ ଯିବି? ନା ନା, ମୋତେ ତ ଏଇ ମନର ରୋଗ ଦୂର କରିବା ପାଇଁ ଯିବାର ଅଛି। ଚାଲିଗଲି, ଗଲି ତ, କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ପଛଉଥିଲି। କ'ଣ ପଛଉଥିଲି? ସେଇ ପୁରୁଣା ପ୍ରଲେପ ଅଛି ନା, ଆମ ଭାରତୀୟଙ୍କ ପ୍ରଲେପ ଆମ ପାଇଁ ବହୁତ ଅସୁବିଧା ଉତ୍ପନ୍ନ କରିଥାଏ। ବାରମ୍ବାର ପିଲାଦିନରୁ ପଢ଼ି ଆସିଲେ, ସ୍ୱଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବହ, ଆପଣା ଧର୍ମରେ ବରଂ ମରିଯାଅ, ପରଧର୍ମକୁ ଯିବାର ନାହିଁ। ଆଉ ଇଏ ତ ପରଧର୍ମ, ଆରେ ବାପରେ, ବୌଦ୍ଧଙ୍କ ଧର୍ମ, ଆଉ କେମିତିକା ବୌଦ୍ଧ, ଆତ୍ମାକୁ ମାନନ୍ତି ନାହିଁ, ପରମାତ୍ମାଙ୍କୁ ମାନନ୍ତି ନାହିଁ, ଏପରି ନାସ୍ତିକ, କାହିଁ ମୁଁ ବି ନାସ୍ତିକ ହୋଇଗଲି, ତ କ'ଣ ହୋଇଯିବ, ଏତେ ଡରୁଥିଲି। ପୁଣି ମନକୁ ଆସିଲା କି ଚାଲ କରିକି ଦେଖିବି, ଆଉ ମନକୁ ଦୃଢ଼ କଲି କି ସାଧନା ଏହାଙ୍କର କରିବି, ଧର୍ମ ନିଜର ଛାଡ଼ିବାର ନାହିଁ, ନୈଷ୍ଠିକ ହିନ୍ଦୁ ରହିବି, ଆତ୍ମାକୁ ବି ମାନିବି, ପରମାତ୍ମାଙ୍କୁ ବି ମାନିବି, ଆଉ ଏହାଙ୍କର ଗୋଟିଏ କାମ କରି ଦେଖିବି। ଚାଲି ତ ଗଲି କୌଣସି ପ୍ରକାରେ, ଆଉ ତା ମଧ୍ୟ ଦେଇ ଗତି କଲି ତ ଆରେ ନିହାଲ ହୋଇଗଲା। ତା ମଧ୍ୟ ଦେଇ ଗତି କଲି ତ ମାଲୁମ ହେଲା କି ସ୍ୱଧର୍ମ କ'ଣ, ପରଧର୍ମ କ'ଣ। ଆମେ ମନୁଷ୍ୟ ଅଟନ୍ତି ନା, ମନୁଷ୍ୟଙ୍କଠାରେ ପ୍ରକୃତି ଗୋଟିଏ ଏପରି ଧର୍ମ ଦେଇଛି, ଏପରି ଶକ୍ତି ଦେଇଛି କି ସେ ଅନ୍ତର୍ମୁଖୀ ହୋଇ ସତ୍ୟକୁ ଦେଖୁ 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 ପରମ ସତ୍ୟର ଦର୍ଶନ କରିନେବ। ଏହି କାମ ପଶୁ କରିପାରିବ ନାହିଁ, ଏହି କାମ ପକ୍ଷୀ କରିପାରିବ ନାହିଁ, ଏହି କାମ ସରୀସୃପ କରିପାରିବ ନାହିଁ, କୀଟପତଙ୍ଗ କରିପାରିବେ ନାହିଁ, ପ୍ରେତପ୍ରାଣୀ କରିପାରିବେ ନାହିଁ, ମନୁଷ୍ୟ କରିପାରିବ। ଆରେ ଯେଉଁ କାମ ମନୁଷ୍ୟ କରିପାରିବ ତାକୁ ଆମେ କରିବା ନାହିଁ, ଆଉ ବାକି କାମ ଯାହା ସମସ୍ତେ କରିପାରିବେ ସେହିପରି ଜୀବନ ବିତାଇ ଦେବା। ତେବେ ପଶୁ ସମାନ ଜୀବନ ବିତାଇଲେ ନା, ପରଧର୍ମରେ ଜୀବନ ବିତାଇଲେ ନା, ସ୍ୱଧର୍ମକୁ ଜାଗ୍ରତ କଲେ ନାହିଁ ନା। କଥା ବୁଝା ପଡ଼ିଗଲା, ବଡ଼ କଲ୍ୟାଣର କଥା ହେଲା, ବଡ଼ କଲ୍ୟାଣର କଥା ହେଲା, ଯେପରି ନୂଆ ଜୀବନ ମିଳିଗଲା। 14 ବର୍ଷ ପର୍ଯ୍ୟନ୍ତ ତାଙ୍କ ପାଦ ତଳେ ବସି ଏହି ବିଦ୍ୟାକୁ ଶିଖୁଥିଲି। 14 ବର୍ଷ ପରେ ମାତା ପିତା ଆଗରୁ ଆସିଯାଇଥିଲେ ସେଠାରୁ, ବର୍ମାରୁ। ସୂଚନା ଆସିଲା କି ମାତା ବହୁତ ବେମାର ଅଛନ୍ତି, ତାଙ୍କୁ କୌଣସି ମାନସିକ ନର୍ଭସନେସ୍ ହୋଇଯାଇଛି, ଏଠାରେ ବହୁତ ଚିକିତ୍ସା କରାଯାଇଛି, ଠିକ୍ ହେଲା ନାହିଁ। ତେବେ ଜାଣିଥିଲି ଏହି ବିଦ୍ୟା ପ୍ରାପ୍ତ କରିନେବେ ତ ଏହି ରୋଗରୁ ମୁକ୍ତ ହୋଇଯିବେ, ତେଣୁ ବର୍ମା ସରକାରଙ୍କଠାରୁ ପାସପୋର୍ଟର ଦରଖାସ୍ତ କଲି। ସେ ସମୟରେ ସେମାନେ ନିଜର ନାଗରିକଙ୍କୁ ବାହାରକୁ ଯିବାକୁ ପାସପୋର୍ଟ ଦେଉନଥିଲେ। ତାଙ୍କର ବଡ଼ ଉପକାର ମାନୁଛି କି ତାଙ୍କର ସବୁ ନିୟମକୁ ଭାଙ୍ଗି ସେମାନେ ମୋତେ ପାସପୋର୍ଟ ଦେଲେ। ଭାରତ ସରକାରଙ୍କ ଉପକାର ମାନୁଛି କି ସେମାନେ ଏହି ଦେଶକୁ ଆସିବାକୁ ଭିସା ଦେଲେ, ଆଉ ଚାଲି ଆସିଲି। ଏହା ପୂର୍ବରୁ ବାରମ୍ବାର ମନରେ ଗୋଟିଏ ଭାବ ଜାଗୁଥିଲା କି ଏହି ବ୍ୟକ୍ତିଙ୍କଠାରୁ ଭାରତର ଏତେ ବଡ଼ ବିଦ୍ୟା ମିଳିଲା ଯାହା ଭାରତରୁ ଲୁପ୍ତ ହୋଇଯାଇଥିଲା, ଏହା ଭାରତର ଲୋକଙ୍କୁ ମିଳିବା ଦରକାର। ତାଙ୍କ ମନରେ ମଧ୍ୟ ବାରମ୍ବାର ଏହି ଭାବ ଥିଲା କି ବର୍ମା ଉପରେ ଭାରତର ବହୁତ ବଡ଼ ଋଣ ଅଛି, ଏହା ପରିଶୋଧ ହେବା ଦରକାର। ଆଜି ଭାରତ ବହୁତ କାଙ୍ଗାଳ ହୋଇଯାଇଛି, ବିଦ୍ୟା ନାହିଁ ତା ପାଖରେ। ଏହି ବିଦ୍ୟା କିପରି ଭାରତରେ ପହଞ୍ଚିବ, ବାରମ୍ବାର ସେ ପ୍ରଯତ୍ନ କଲେ ଆସିପାରିଲେ ନାହିଁ। ତେଣୁ ଯେବେ ମୁଁ ଆସିବାକୁ ଲାଗିଲି, ତେବେ କହୁଛନ୍ତି, ଏପରି ଭାବନା କି ତୁ ଯାଉଛୁ, ମୁଁ ଯାଉଛି, ଧର୍ମ ଯାଉଛି, ଗୋଟେ ଖୁବ୍ ବଡ଼ ଦାୟିତ୍ୱ ନେଇକରି ଯାଉଛୁ। ସେହି ଦେଶକୁ ଯାଇ ବର୍ମାର ଋଣ ପରିଶୋଧ କରିବାର ଅଛି। ଆଉ ଏବେ ସମୟ ଆସିଗଲା, ଏବେ ବିପସେନାର ନାଗରା ବାଜିଗଲା। ଗୋଟିଏ ମାନ୍ୟତା ସେହି ଦେଶରେ ଚାଲିଆସୁଛି, ଅନେକ ଶତାବ୍ଦୀରୁ ଚାଲିଆସୁଛି, କି ଭଗବାନ ବୁଦ୍ଧଙ୍କର 2500 ବର୍ଷ ପରେ ଏହି ବିଦ୍ୟା ପୁଣି ଥରେ ଜାଗ୍ରତ ହେବ, ବ୍ରହ୍ମଦେଶରୁ ଭାରତକୁ ଆସିବ ଓ ଭାରତରେ ପ୍ରସ୍ଥାପିତ ହୋଇ ପୁଣି ସାରା ବିଶ୍ୱରେ ବ୍ୟାପିଯିବ। ଏହିପରି ଗୋଟିଏ ମାନ୍ୟତା ଚାଲିଆସୁଛି। ତେବେ ସେ ଦିନର ଏହି ମାନ୍ୟତା ବାରମ୍ବାର ଶୁଣୁଥିଲି ତ ଲାଗୁଥିଲା କୌଣସି ସାମ୍ପ୍ରଦାୟିକ ମାନ୍ୟତା ଅଟେ। ଆରେ ବାବା, ଏତେ ଦିନ ପର୍ଯ୍ୟନ୍ତ ଗଲା ନାହିଁ, ତେବେ ଏବେ କିପରି ଯିବ? ଯିବ ତ ସାରା ଭାରତରେ ବ୍ୟାପିବ ଓ ବିଶ୍ୱରେ ବ୍ୟାପିବ, ତେବେ ୱିଶଫୁଲ୍ ଥିଙ୍କିଂ ହୋଇଥିବ, ଚାଲ ଠିକ୍ ଅଛି। କିନ୍ତୁ ଏଠାକୁ ଆସିଲି ତ ବଡ଼ ଆଶ୍ଚର୍ଯ୍ୟ ହେଲି, ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ପ୍ରଥମ ଶିବିର ଯେଉଁଥିରେ ମାତା ପିତା ବସିଲେ ଏବଂ 10-12 ଲୋକ ଆଉ ବସିଲେ, ଶିବିର ସମାପ୍ତ ହେଲା ତ ଲୋକଙ୍କର ଲାଭ ହେଲା, ମାତାପିତାଙ୍କ ଋଣରୁ ମୁକ୍ତ ହେଲି। ଭଗବାନ ବୁଦ୍ଧ କହିଛନ୍ତି, କୌଣସି ବ୍ୟକ୍ତି ମାତାପିତାଙ୍କ ଋଣରୁ ମୁକ୍ତ ହୋଇପାରେ ନା, ବହୁତ କଷ୍ଟସାଧ୍ୟ, ବହୁତ କଷ୍ଟସାଧ୍ୟ। ସାରା ଜୀବନ ଆଉ କିଛି ନ କରୁ, କେବଳ ମାତାପିତାଙ୍କ ସେବା ହିଁ କରିଚାଲୁ, ତେବେ ବି ଋଣରୁ ମୁକ୍ତ ହେବ ନାହିଁ। ତେବେ କିପରି ଋଣରୁ ମୁକ୍ତ ହେବ? ମାତାପିତା ଯଦି ଶୀଳରେ ସ୍ଥାପିତ ନଥିବେ, ତେବେ ତାଙ୍କୁ ଶୀଳରେ ସ୍ଥାପିତ ହେବାରେ ସହାୟକ ହୋଇଯିବ। ଆଉ ଶୀଳରେ ସ୍ଥାପିତ ଅଛନ୍ତି କିନ୍ତୁ ତାଙ୍କ ପାଖରେ ସମାଧି ନାହିଁ, ସମାଧି ପୁଷ୍ଟ କରିବାରେ ସହାୟକ ହୋଇଯିବ। ସମାଧି ବି ଅଛି କିନ୍ତୁ ପ୍ରଜ୍ଞା ଜାଗୁନାହିଁ, ପ୍ରଜ୍ଞା ଜଗାଇବାରେ ସହାୟକ ହୋଇଯିବ। ପ୍ରଜ୍ଞା ଜାଗିଛି କିନ୍ତୁ ନିର୍ବାଣର ସାକ୍ଷାତକାର ହୋଇନାହିଁ, ସହାୟକ ହୋଇଯିବ। ଋଣରୁ ମୁକ୍ତ ହେଲ, ମୁଁ ମଧ୍ୟ ନିଜ ମାତାପିତାଙ୍କ ଋଣରୁ ମୁକ୍ତ ହେଲି। ଆଉ ପୁଣି ଯେଉଁ ବାକି ଲୋକ ବସିଥିଲେ ଶିବିରରେ, ଗୋଟିଏ ସ୍ୱଭାବ ଧର୍ମର, ଏହି ପଶିକୋ, ଏହି ପଶିକୋ, ଆସ ଦେଖ, ଆସ ଦେଖ। ତେଣୁ ଯେଉଁ ଅନ୍ୟ ଲୋକ ବସିଥିଲେ ସେମାନେ କହିଲେ କି ମୋ ମା ବସିବେ, ପିତା ବସିବେ, ଭାଇ ବସିବ, ଭଉଣୀ ବସିବ, ଅମୁକ ବସିବ, ଅମୁକ ବସିବ, ଆଉ ଗୋଟିଏ ଶିବିର ଲଗାନ୍ତୁ, ଆଉ ଗୋଟିଏ ଶିବିର ଲଗାନ୍ତୁ। ମୁଁ ବର୍ମୀ ସରକାରଙ୍କ ଠାରୁ ଛୁଟି ନେଇକରି ଆସିଥିଲି କେବଳ 3 ମାସ ଏଠାରେ ରହିବା ପାଇଁ, କିନ୍ତୁ ଏହି ଧର୍ମଗଙ୍ଗା ବହିବାକୁ ଆରମ୍ଭ କଲା, ଶିବିର ପରେ ଶିବିର, ଶିବିର ପରେ ଶିବିର, ହଜାର ହଜାର ସଂଖ୍ୟାରେ ଲୋକ ଆସିବାକୁ ଲାଗିଲେ, ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ଏହି କଥା ଏବେ ଠିକ୍ ମାଲୁମ ହେବାକୁ ଲାଗିଲା, ଯେଉଁ ଲୋକଙ୍କୁ ମୁଁ ଜାଣେ ନା, କେବେ ଦେଖିନାହିଁ, ଯେଉଁ ଲୋକ ମୋତେ ଜାଣିନାହାନ୍ତି, ବ୍ରହ୍ମଦେଶରୁ ଏଠାକୁ ଆସିବା ବେଳେ ଗୋଟିଏ ଲିଷ୍ଟ ତିଆରି କଲି କି ଭାରତର କେତେ ଲୋକ ମୋତେ ଜାଣନ୍ତି। ତେବେ ପରିବାରର ଲୋକଙ୍କୁ ଛାଡ଼ି ଅନ୍ୟ ଲୋକଙ୍କ ଲିଷ୍ଟ ତିଆରି ହେଲା, ତ ସଂଖ୍ୟା 100 ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ। 100ରୁ କମ୍ ଲୋକ ମୋତେ ଜାଣନ୍ତି ଅଥବା ମୁଁ ତାଙ୍କୁ ଜାଣେ। କୋଟି କୋଟି ଜନସଂଖ୍ୟାର ଦେଶ, ଆଉ କିପରି ଲୋକ ଟାଣି ହୋଇ ଆସୁଛନ୍ତି, ପ୍ରତି ସମ୍ପ୍ରଦାୟର ଲୋକ ଆସୁଛନ୍ତି, ପ୍ରତି ମାନ୍ୟତାର ଲୋକ ଆସୁଛନ୍ତି, ସେମାନଙ୍କର ଲିଡର ଆସୁଛନ୍ତି, ଆଉ ପୁଣି କେବଳ ଏଠିକାର ନୁହେଁ, ଭିନ୍ନ ଭିନ୍ନ ଦେଶରୁ ଚାଲି ଆସୁଛନ୍ତି। ତେବେ ଭାଇ, ସତକୁ ସତ ବିପସେନାର ନାଗରା ବାଜିଲା, ଏବେ ସମୟ ଆସିଲା ଖୁବ୍ ଜୋରରେ ଧର୍ମ ଜାଗି ଉଠିବ। ଭାରତ ଆସିବାର ପ୍ରାୟ 1.5 ବର୍ଷ ପରେ ବୋଧଗୟାରେ ଶିବିର ଚାଲୁଥିଲା ଓ ସେତେବେଳେ ହଠାତ୍ ସୂଚନା ଆସିଲା କି ଗୁରୁଦେବ ନିଜ ଶରୀର ତ୍ୟାଗ କରିଦେଲେ। ଟିକେ ଧକ୍କା ଭଳି ଲାଗିଲା, କିନ୍ତୁ ପୁଣି ହୋସ ଆସିଗଲା, ସେ ଧର୍ମ ଶିଖାଇଛନ୍ତି ନା। ତେବେ ମନରେ ଗୋଟିଏ ଚିନ୍ତନ ଚାଲିଲା, ମାତାପିତାଙ୍କ ଋଣରୁ ତ ମୁକ୍ତ ହେଲି, ଏହି ବ୍ୟକ୍ତିର ଋଣରୁ କିପରି ମୁକ୍ତ ହେବି? ମାତାପିତା ଜନ୍ମ ଦେଇଥିଲେ, ସେମାନେ ତ ସାଂସାରିକ ଜନ୍ମ ଦେଇଥିଲେ, ଏହି ବ୍ୟକ୍ତି ଯେଉଁ ଜନ୍ମ ଦେଲେ ସେ ପ୍ରକୃତ ଜନ୍ମ ଦେଲେ। ଏ ଯେଉଁ ଦ୍ୱିତୀୟ ଜନ୍ମ ମିଳେ ମନୁଷ୍ୟକୁ, ତାହା ହିଁ ପ୍ରକୃତ ଜନ୍ମ। ଯେପରି ପକ୍ଷୀର 2ଟି ଜନ୍ମ ହୁଏ, ଥରେ ଅଣ୍ଡା ରୂପରେ ଜନ୍ମ ହେବ, ଆଉ ପୁଣି ଦ୍ୱିତୀୟ ଥର ଅଣ୍ଡା ଖୋଳକୁ ଭାଙ୍ଗି ଯେବେ ଜନ୍ମ ହେବ, ତାହା ପ୍ରକୃତ ଜନ୍ମ ହେବ। ସେହିପରି ଦ୍ୱିତୀୟ ଜନ୍ମ ମାତାପିତା ଜନ୍ମ ଦିଅନ୍ତି, ଅବିଦ୍ୟା ଖୋଳ ଭିତରେ ଜନ୍ମ ଦିଅନ୍ତି। ଅବିଦ୍ୟାର ଖୋଳକୁ ଭାଙ୍ଗି ଯେଉଁ ନୂଆ ଜନ୍ମ ହୁଏ, ଭିତରର ସତ୍ୟକୁ ଦେଖିପାରୁଥିବା, ସେହି ପ୍ରକୃତ ଜନ୍ମ। ଏହି ବ୍ୟକ୍ତି ପ୍ରକୃତ ଜନ୍ମ ଦେଇଛି ଅବିଦ୍ୟାର ଖୋଳ ଭାଙ୍ଗିକରି। ଆଉ 14 ବର୍ଷ ପର୍ଯ୍ୟନ୍ତ ଏତେ ସ୍ନେହରେ, ଏତେ ବାତ୍ସଲ୍ୟରେ ଧର୍ମରେ ପୁଷ୍ଟ କଲା, ଆରେ ଏହାର ଋଣରୁ କିପରି ମୁକ୍ତ ହୋଇପାରିବି? ତେଣୁ ଗୋଟିଏ ସଂକଳ୍ପ କଲି କି ନିଜର ଅବଶିଷ୍ଟ ଜୀବନ, ତାଙ୍କର ଖୁବ୍ ଇଚ୍ଛା ଥିଲା କି ବିପସେନା ସଂସାରରେ ବ୍ୟାପୁ, ଲୋକକଲ୍ୟାଣ ହେଉ, ନିଜର ପ୍ରସିଦ୍ଧି ପାଇଁ ନୁହେଁ, ଲୋକକଲ୍ୟାଣ ହେଉ, ତେଣୁ ତାଙ୍କର ଏହି ମନବାଞ୍ଛା ପୂର୍ଣ୍ଣ ହେଉ, ତେଣୁ ନିଜର ସାରା ଜୀବନ ଏହି କାମରେ ଲଗାଇବି। ଅଧିକରୁ ଅଧିକ ଲୋକ ଏହି ରାସ୍ତାରେ ଆସି ନିଜର କଲ୍ୟାଣ ସାଧି ନିଅନ୍ତୁ। ତେବେ ଦେଖୁଛି କେଉଁ ପ୍ରକାର ଲୋକ ଟାଣି ହୋଇ ଚାଲି ଆସୁଛନ୍ତି, କାରଣ ସେମାନଙ୍କର ମଧ୍ୟ ନିଜର ପୁଣ୍ୟ ରହିଛି ଯାହା ସେମାନଙ୍କୁ ଟାଣି କରି ଆଣୁଛି। ଅନେକ ଲୋକ ଏହି ପ୍ରକାର ଆସୁଛନ୍ତି ଯେଉଁମାନେ କୌଣସି ନା କୌଣସି ଜୀବନରେ କୌଣସି ଏପରି ସତ୍କର୍ମ କରିଛନ୍ତି, ସେମାନେ ବିପସନା କରିନାହାନ୍ତି, କିନ୍ତୁ କୌଣସି ସତ୍କର୍ମ କରିଛନ୍ତି, ସେହି ସତ୍କର୍ମ ଦ୍ୱାରା ଅନ୍ୟ ଲୋକଙ୍କୁ ବିପସନା ମିଳିଛି। ଏପରି ବୀଜ ସେ ନେଇକରି ଆସିଛନ୍ତି, ତା'ର ଫଳ ବର୍ତ୍ତମାନ ତାଙ୍କୁ ଟାଣିକରି ଧର୍ମ ଆଡ଼କୁ ଆଣୁଛି, ଯାହାଫଳରେ ତାଙ୍କୁ ଧର୍ମର ବୀଜ ମିଳିଯାଉ, ବିପସନାର ବୀଜ ମିଳିଯାଉ। କିନ୍ତୁ ଏପରି ଜଣେ ଜଣେ ବ୍ୟକ୍ତିଙ୍କୁ ମୁଁ ଦେଖୁଛି ଏପରି ବର୍ଗର, କି ଯାହାଙ୍କୁ ଆଗରୁ ଧର୍ମର ବୀଜ ମିଳିସାରିଛି ଓ ଏବେ ସେମାନେ ଏଇଥିପାଇଁ ଆସୁଛନ୍ତି କି ଏଥିରେ ଖୁବ୍ ପୁଷ୍ଟ ହୁଅନ୍ତୁ, ଆଉ ନିଜର ବି କଲ୍ୟାଣ ସାଧନ୍ତୁ, ଅନେକ ଲୋକଙ୍କ କଲ୍ୟାଣରେ ସହାୟକ ହୋଇଯାଆନ୍ତୁ। ତେବେ ହୁଏତ ଏହି ବର୍ଗର ହୁଅନ୍ତୁ ଯିଏ ଧର୍ମର ବୀଜ ନେବାକୁ ଆସିଛନ୍ତି, ବା ସେ ବର୍ଗର ହୁଅନ୍ତୁ ଯାହାଙ୍କ ପାଖରେ ଧର୍ମର ବୀଜ ଆଗରୁ ଅଛି ଓ ଏବେ ପୁଷ୍ଟ ହେବାକୁ ଆସିଛନ୍ତି। ଭାଇ, ଯେଉଁ ବିଦ୍ୟା ମିଳିଛି, ବହୁତ ଅମୂଲ୍ୟ ରତ୍ନ ମିଳିଛି, ବଡ଼ ସୌଭାଗ୍ୟରୁ ମିଳେ, ଏଥିରେ ଖୁବ୍ ପୁଷ୍ଟ ହୁଅ, ମନୁଷ୍ୟ ଜୀବନକୁ ସାର୍ଥକ କରିନିଅ, ନିଜର ମଙ୍ଗଳ କରିନିଅ, ନିଜର କଲ୍ୟାଣ ସାଧିନିଅ, ନିଜର ସ୍ୱସ୍ତି ମୁକ୍ତି ସାଧିନିଅ, ଓ କେଜାଣି କେତେଜଣଙ୍କର ମଙ୍ଗଳରେ, କଲ୍ୟାଣରେ, ସ୍ୱସ୍ତି ମୁକ୍ତିରେ ସହାୟକ ହୋଇଯାଅ। ଧର୍ମ ବଡ଼ କଲ୍ୟାଣକାରୀ, ବଡ଼ ମଙ୍ଗଳକାରୀ, ଖୁବ୍ ଜାଗୁ, ଖୁବ୍ ବ୍ୟାପୁ, ଖୁବ୍ ମଙ୍ଗଳ ହେଉ, ଖୁବ୍ କଲ୍ୟାଣ ହେଉ, ସଭିଙ୍କ ମଙ୍ଗଳ ହେଉ, ସଭିଙ୍କ କଲ୍ୟାଣ ହେଉ।
ଭବତ ସର୍ବ ମଙ୍ଗଳଂ, ଭବତ ସର୍ବ ମଙ୍ଗଳଂ, ଭବତ ସର୍ବ ମଙ୍ଗଳଂ। ଭଲ ହଉ।
ବିଶ୍ରାମ କରନ୍ତୁ।